वृंदाई तुष्टेवाय प्रियाय केशव सजा कृष्ण भक्ति ब्रज देवी सत्रते नमः मनो जगम मारुतत्रोजवेगं जितेन्द्रियं बोधिमतांगरीशं दातारं वा कर्मलोकमोक्षं वीरामलोकं शरणं प्रपद्ये श्रीरामलोकं शुभ रथ निर्माण शुभ आरंभ हुए आज तिथि
ବହୁତ ସୁନ୍ଦର ଥିଲା। ଆଜି ଦେବତାମାନଙ୍କର ପ୍ରଥମ ପ୍ରଥମ ବର୍ଷ ଆରମ୍ଭ ହେଲା ବୋଲି କୁହାଯାଏ। ଏଭଳି ଭାବରେ ଅକ୍ଷୟ ତୃତୀୟାରେ ବହୁତ ପ୍ରକାର ମହାତ୍ମା ରହିଛନ୍ତି। ଆମର ଅଜାଣତରେ ଅକ୍ଷୟ ତୃତୀୟାଙ୍କର କୃପା ଆମେ ପ୍ରାପ୍ତ ହେଉଛେ। ଭଗବାନ କଥା ଆଜି ଆମେ କହିବା, ଗୌତମ କଥା। ତେଣୁ କଟକରେ ହେବାର ଥିଲା, ମୁଁ ଚିନ୍ତା କରିନଥିଲି ଏଇଠି ହେବ ବୋଲି, କିନ୍ତୁ ଯାହା ହଉ ଆମର ସନ୍ଦୀପନ ପ୍ରଭୁ ସେ ଆଗ୍ରହ ପ୍ରକାଶ କଲେ ଏ କଥା କହିବା ପାଇଁ। ତେଣୁ ଆମର ମନ୍ଦିରରୁ ସମସ୍ତ ଭକ୍ତମାନଙ୍କ ପାଖ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ଶିବା ସଞ୍ଜୟ ପ୍ରଭୁଙ୍କ ପାଖରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ମୋର ଯଦି କୌଣସି ନାହିଁ ଯୋଗ୍ୟତା ନାହିଁ ଭାଗବତ କଥା କହିବା ପାଇଁ, କିନ୍ତୁ ତଥାପି ଆମକୁ ଆପଣମାନେ କୃପା କରିବେ, ଯାହାଫଳରେ କି ଆମେ ଏ ଭାଗବତ କଥାକୁ କହିପାରିବା, ବିଶେଷ ଭାବରେ ଆସ୍ୱାଦନ କରିପାରିବା। ଏ ଭାଗବତ ହେଉଛନ୍ତି ନିଗମ କଡ଼ପିତରୁ ଗଣିତମ ଫଳମ। ଭାଗବତମ ଶାସ୍ତ୍ରର ମହାତ୍ମ୍ୟ ବହୁତ ରହିଛନ୍ତି। ତେଣୁ ଇଏ ଯେଉଁ ଭଗବାନଙ୍କର ଜଣେ ଅବତାର ବ୍ୟାସଦେବ, ଯିଏକି ସମସ୍ତ ଶାସ୍ତ୍ରକୁ ଲିପିବଦ୍ଧ କଲେ, କଳିଯୁଗର ଆରମ୍ଭରେ ଦ୍ୱାପର ଯୁଗର ଅନ୍ତିମରେ ସେ ଆସିଥିଲେ ଏସବୁ ଶାସ୍ତ୍ରକୁ ଲିପିବଦ୍ଧ କରିବା ପାଇଁ। ସମସ୍ତ ଶାସ୍ତ୍ର ରଚନା କରିସାରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ତାଙ୍କର ଗୁରୁ ନାରଦ ମୁନି ତାଙ୍କୁ କହିଲେ, ଏହିସବୁ ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ କଥା ଆସିବ। ତେଣୁ ସେ ତାଙ୍କୁ ଏହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ କହିଲେ, ଯାହାଫଳରେ କି ଭାଗବତଙ୍କୁ ସେ ରଚନା କଲେ। ତେଣୁ ଏହି ଭାଗବତମରେ ଅନେକ କଥା ରହିଛି, ମହାତ୍ମା ରହିଛି। ଆମେ ଭାଗବତମର ଯେତେବେଳେ ଶ୍ରବଣ କରିବା, ସେ ମହାତ୍ମା ମଧ୍ୟ ଶ୍ରବଣ କରିବା। ତେଣୁ ବଦ୍ରିକାଶ୍ରମରେ ବ୍ୟାସଦେବ ଭଗବାନଙ୍କୁ ପ୍ରତି ଧ୍ୟାନ ଯୋଗରେ, ଭକ୍ତି ଯୋଗରେ ଧ୍ୟାନ କରି ସମାଧିଗ୍ରସ୍ତ ଯେତେବେଳେ ହେଇଗଲେ, ସେହି ସମୟରେ ଏଇ ଭାଗବତ ପ୍ରକାଶ ଦେଇଛନ୍ତି। ଏ ଭାଗବତମ ଭଗବାନ ବିଷୟରେ କୌଣସି ତଫାତ୍ ନାହିଁ। ତେଣୁ ସପ୍ତାହ ଯେଉଁ ନିୟମ ରହିଛି, ଆଜି ଆମେ ପ୍ରଥମ ସ୍କନ୍ଦରୁ ଆରମ୍ଭ କରିକି ଏ ଭାଗବତମରେ 12 ସ୍କନ୍ଦ ରହିଛନ୍ତି। ଏ ଭଗବାନଙ୍କର 12 ଅଙ୍ଗ ସହିତ ତୁଳନା କରାଯାଇଛି ଏବଂ 335 ଅଧ୍ୟାୟ ରହିଛନ୍ତି ଏବଂ 18,000 ଶ୍ଳୋକ ରହିଛନ୍ତି। କିନ୍ତୁ ଆମେ ସଂକ୍ଷେପରେ କହିବା, ତେଣୁ ଭାଗବତମ ପ୍ରଥମ ସ୍କନ୍ଦ ଏବଂ ଦ୍ୱିତୀୟ ସ୍କନ୍ଦ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ଇଏ ଭଗବାନଙ୍କର 2 ପାଦପଦ୍ମ ସହିତ ତୁଳନୀୟ। ଯେତେବେଳେ ଭଗବାନ ଚାଲିଗଲେ, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ସିଏ ଭଗବାନ ଯେତେବେଳେ ଇହ ଜଗତରୁ ବିଦାୟ ନେଲେ, ସେତେବେଳେ ଏଇ ଭାଗବତ ରୂପକ ସମୁଦ୍ରରେ ସେ ପ୍ରବେଶ କଲେ। ତେଣୁ ଭଗବାନ ଓ ଭାଗବତ ଭିତରେ କୌଣସି ତଫାତ୍ ନାହିଁ, ଭଗବାନଙ୍କର ଆମେ ସଙ୍ଗ କରୁଛୁ ଏଇ ଭାଗବତ ମାଧ୍ୟମରେ। ତେଣୁ ଏହି ଭାଗବତମରେ ଯେଉଁ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ 19 ଶ୍ଳୋକ ଅଛନ୍ତି, ପ୍ରଥମ ଅଧ୍ୟାୟରେ ପ୍ରଥମ ସ୍କନ୍ଦରେ 19 ଅଧ୍ୟାୟ ରହିଛନ୍ତି। ଆମେ ପ୍ରଥମ ଅଧ୍ୟାୟରୁ କଥା ଆରମ୍ଭ କରିବା। ପ୍ରଥମ 3 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ବ୍ୟାସଦେବ। ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର, ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର, ଏହି 3 ରହିଛି। ଏହି ଭାଗବତମର ଅର୍ଥ ଏହି ମଙ୍ଗଳାଚରଣରେ ଆମେ ବୁଝିବା କ'ଣ ସବୁ ଭାଗବତମ ରହିଛନ୍ତି। ପ୍ରଥମେ ହେଉଛି ନମସ୍କାର, ପ୍ରଣାମ କରୁଛନ୍ତି ବ୍ୟାସଦେବ ଭଗବାନ ସତ୍ୟଂ ପରମ ଧିମହି। ଭଗବାନଙ୍କୁ ଆମେ କେମିତି ଜାଣିବା ନା, 2 ଅନୁଭବ ଏଇଠି ବନ୍ଦ କରିଦେବେ ଚାଲିଛି। ତେଣୁ ଏଇଟା ଗୋଟେ ବନ୍ଦ କରିଦେଉଛି। ଯେଉଁ ମଙ୍ଗଳାଚରଣରେ 3 ରହିଛି, 3 କଥା 3 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ଏଇ ମଙ୍ଗଳାଚରଣରେ 2 ଶ୍ଳୋକରେ ଆମର କଥା ସରିଯିବ, ଶେଷ ହେଇଯିବ। କିନ୍ତୁ ଆମେ ଭଗବାନଙ୍କୁ କେମିତି ଜାଣିବା, ଜନ୍ମାଦି ଅସ୍ୟତ, ଇଏ ହେଉଛି ବେଦାନ୍ତ ସୂତ୍ରର 2 ସୂତ୍ର, ଜନ୍ମାଦି ଅସ୍ୟତ। ତେଣୁ ସେ ଜନ୍ମାଦି ଅସ୍ୟତର ଯେଉଁ ଭାବାର୍ଥ ଆମେ ଏଇ ଭାଗବତଙ୍କର ଆରମ୍ଭ କରିଛନ୍ତି। ତେଣୁ ଭଗବାନ ହେଉଛନ୍ତି କିଏ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ଭଗବାନ କିଏ ନା ଜନ୍ମାଦି ଅସ୍ୟତ, ଯାହାଙ୍କଠାରୁ ସବୁକିଛି ଆସୁଛି। ତେଣୁ ଏହି ଶ୍ଳୋକରେ ଭଗବାନଙ୍କୁ ପ୍ରଣାମ କରିଛନ୍ତି ଏବଂ ଭଗବାନଙ୍କର ଯେଉଁ ରହିଛି 2 ଭଗବାନ କେମିତି ଜାଣିବା ନା, ପ୍ରଥମେ ହେଉଛି ଭଗବାନଙ୍କର କ'ଣ ସ୍ୱରୂପ ଲକ୍ଷଣ, ଆଉ ଗୋଟେ ହେଉଛି ତଟସ୍ଥ ଲକ୍ଷଣ। ଭଗବାନଙ୍କ ସ୍ୱରୂପ ଲକ୍ଷଣ ହେଉଛନ୍ତି ପରମ ସତ୍ୟ ସେ, ଏବଂ ତାଙ୍କର ତଟସ୍ଥ ଲକ୍ଷଣ ହେଉଛି ଯେଉଁ କାର୍ଯ୍ୟ ଦ୍ୱାରା ଜ୍ଞାନ, କିଭଳି ଭାବରେ ସବୁ କାର୍ଯ୍ୟ କରୁଛନ୍ତି, ଯାହା ଦେଖିବା ସବୁଠି ଆମେ ଭଗବାନ ପ୍ରାପ୍ତ ହେବା ଜନ୍ମାଦିଅସ୍ତୁ ଦେତ। ସେଇଭଳି ଭାବରେ ଜଣେ ଜିଜ୍ଞାସୁ ବ୍ୟକ୍ତି ହେଲେ ସବୁଠାରେ ସେ ଭଗବାନ ଦର୍ଶନ କରିପାରିବେ। ତେଣୁ ଏହି ଶ୍ଳୋକରେ ଆମେ ଭଗବାନ ପ୍ରଣାମ କରିକରି ଦ୍ୱିତୀୟ ଶ୍ଳୋକରେ ଭଗବାନ ଯେଉଁ ଭାଗବତଙ୍କର ବସ୍ତୁ କ'ଣ, ଇଏ ହେଉଛି ଅଭିଧେୟ। ଭଗବାନ ସହିତ କେମିତି ଆମର ସ୍ତ୍ରୀ ସମ୍ବନ୍ଧ, ଅଭିଧେୟ ପ୍ରୟୋଜନ, ଏଇ ତିନୋଟି କଥା ରହିଛି। ପ୍ରଥମ ଶ୍ଳୋକରେ ସମ୍ବନ୍ଧ, ଭଗବାନ ସହିତ ଆମର ସମ୍ବନ୍ଧ ରହିଛି, ଏବଂ ଦ୍ୱିତୀୟ ଶ୍ଳୋକରେ କେମିତି ସେ ସମ୍ବନ୍ଧର ଆଦାନ ପ୍ରଦାନ ହେବ ନା ଅଭିଧେୟ, ସେଇଟା ହେଉଛି ଭକ୍ତି। ତେଣୁ ଏହି ଶ୍ଳୋକରେ ଦ୍ୱିତୀୟ ନମ୍ବର ଶ୍ଳୋକରେ ଅତ୍ର ଶବ୍ଦ ତିନିଥର ବ୍ୟବହାର କରାଯାଇଛି। ଏ ଭାଗବତ ଶାସ୍ତ୍ର ଏଭଳି, ଭଗବାନ ଆମ ହୃଦୟରେ ବନ୍ଦୀ ହୋଇଯିବେ କଥା ଶ୍ରବଣ ମାତ୍ରକେ। ଭାଗବତ ଶାସ୍ତ୍ର ଏହିଭଳି ଭାବରେ ବାସ୍ତବ ବସ୍ତୁ ଏଇଥିରେ ବର୍ଣ୍ଣନା କରାଯାଇଛି, ଅନ୍ୟ କୌଣସି ଶାସ୍ତ୍ରରେ ନାହିଁ। ତେଣୁ ଏହିଭଳି ଭାବରେ ଅଭିଧେୟ ବିଷୟରେ ବର୍ଣ୍ଣନା କରିକି ବ୍ୟାସଦେବ ଯେଉଁ ରହିଛନ୍ତି ଆଶୀର୍ବାଦ ପ୍ରଦାନ କରିଛନ୍ତି। ନିଗମ ଗଳ୍ପିତ ରୋଗ ଗଳିତମ ଫଳମ ସୁଖ ମୁଖାତ ଅମୃତ ଦ୍ରବ ସଞ୍ଜିତ ଇବତ ଭାଗବତମ ରସମାଳୟ ମୁହୁର ରସିକା ବିଭାବୁକା। ଏହି ସମସ୍ତ ବେଦ ରୂପକ ଶାସ୍ତ୍ରର ଗୋଟିଏ କଳ୍ପବୃକ୍ଷ ସହିତ ତୁଳନା କରାଯାଇଛି। କଳ୍ପବୃକ୍ଷ ଯାହା ଆମେ ଚାହିଁବା ତାହା ପ୍ରାପ୍ତ ହେବା, ତେଣୁ ବେଦ ମଧ୍ୟ ସେହିଭଳି ଭାବରେ କଳ୍ପବୃକ୍ଷ, ଏବଂ କଳ୍ପବୃକ୍ଷର ସୁପକ୍ୱ ମିଷ୍ଟ ଫଳ ହେଉଛନ୍ତି ଶ୍ରୀମଦ ଭାଗବତ। ଇଏ ହେଉଛନ୍ତି ରସ, ରସର ଆଳୟ ଏଇଟାକୁ ଏଇ ଭାଗବତମ ଆଉ କେଉଁଠି ନାହିଁ। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ସ୍ୱର୍ଗେ ସତ୍ୟେ ଚ କୈଳାସେ ବୈକୁଣ୍ଠେ ନାସ୍ତି ଆୟଂ ରସ ଅତ୍ର ବିବନ୍ଧୁ ସଦ୍ଭାଗା ମା ମୁଞ୍ଚନ୍ତୁ କରିଛି। ଯେଉଁମାନେ ସଦ୍ଭାଗ୍ୟ ହେଇଛି, ଯେଉଁମାନେ ସଦ୍ଭାଗ୍ୟ ଅଛି ସେମାନେ ଏଇଟାକୁ ସବୁବେଳେ ପାଳନ କରନ୍ତୁ, କେବେ ହେଲେ ତ୍ୟାଗ କରନ୍ତୁ ନାହିଁ। ଏ ନିଗମ ପର୍ବତରେ ସୁଖକ ମିଷ୍ଟ ଫଳ ହେଉଛି ଏଠି ଏଭଳି ଭାବରେ, ଯେଉଁ ସୁଖମୁଖରୁ ଆସୁଛନ୍ତି ଆହାର ମିଷ୍ଟତା ଆହୁରି ବଢ଼ିଯାଉଛି। ତେଣୁ ରସର ଆଳୟ ଭଗବାନ ଯେଉଁଭଳି ଭାବରେ ସମସ୍ତ ରସର ଆଧାର ରସ ବିଷ, ଭାଗବତ ମଧ୍ୟ ସେଇଭଳି ଭାବରେ ରସର ଆଳୟ। ତେଣୁ ଏଇଭଳି ଭାବରେ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରିକରି ବ୍ୟାସଦେବ ଏଇ ଭାଗବତମ କଥା ପ୍ରସ୍ତୁତ କରୁଛନ୍ତି, କିଭଳି ଭାବରେ ନା ଏଇ ଭାଗବତମ ନମିଷାରଣ୍ୟରେ ଯେଉଁ ରହିଛନ୍ତି, ଉତ୍ତରପ୍ରଦେଶରେ ନମିଷାରଣ୍ୟ ରହିଛନ୍ତି, ସେଇ ନମିଷାରଣ୍ୟରେ କଳିଯୁଗର ଆରମ୍ଭରେ 88,000 ଋଷି, ତାଙ୍କର ମୁଖ୍ୟ ହେଉଛନ୍ତି ସୋନକ ଋଷି, ସିଏ ଯଜ୍ଞ ଆରମ୍ଭ କରିଥିଲେ 1,000 ବର୍ଷ ପାଇଁ। ଲୋକମାନଙ୍କର କଳିଯୁଗର ଲୋକମାନଙ୍କର ମଙ୍ଗଳ ବିଧାନ କେମିତି ହେବ, ତେଣୁ ସେହି ସମୟରେ ଭଗବାନଙ୍କ ବ୍ୟବସ୍ଥାରେ ସୁତ ଗୋସ୍ୱାମୀ ଆସି ସେଠି ପହଞ୍ଚିଛନ୍ତି। ସୁତ ଗୋସ୍ୱାମୀ, ସେ ସୁତ ଗୋସ୍ୱାମୀ ଯେତେବେଳେ ଆସି ପହଞ୍ଚିଛନ୍ତି, ତାଙ୍କୁ ସେମାନେ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଗୋଟେ ବ୍ୟାସ ଆସନ ପ୍ରଦାନ କରିକି ତାଙ୍କୁ ପ୍ରଶ୍ନ ପଚାରିଛନ୍ତି। ଏଇ 6ଟି ପ୍ରଶ୍ନ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଇଏ ମୁଖ୍ୟ ବସ୍ତୁ ହେଉଛି 6ଟି ପ୍ରଶ୍ନ। ଏଇ 6ଟି ପ୍ରଶ୍ନର ଉତ୍ତରରେ ସମସ୍ତ ଭାଗବତଙ୍କୁ କୁହାଯାଇଛି, 18,000 ଶ୍ଳୋକ ରହିଛନ୍ତି। ତେଣୁ ପ୍ରଥମ ପ୍ରଶ୍ନ ହେଉଛି, ତତ୍ର ତତ୍ର ଦୁଷା ଦୁଷ୍ମନ୍ ଭଗବତାଂ ଯଦ୍ ବିନିଶ୍ଚିତ ପୁଂସାମେ ଏକାନ୍ତ ଶ୍ରେୟ ତନ୍ନ ସଂସ୍ଥିତ ମରସି। ଆମର ଜୀବନର ଶ୍ରେୟ କ'ଣ ଆମକୁ ସେଇଟା କୁହନ୍ତୁ। ଅଧିକାଂଶ ଲୋକ ଜାଣନ୍ତି ନାହିଁ ତାଙ୍କର ଜୀବନର ଶ୍ରେୟ କ'ଣ। ଆମେ ଭଗବତ ଗୀତାରେ ମଧ୍ୟ ଆମେ ଦେଖିବା, ଅର୍ଜୁନ ସେହି ପ୍ରଶ୍ନଟି ପଚାରିଥିଲେ ଦ୍ୱିତୀୟ ଅଧ୍ୟାୟରେ, ଯେ ମୋର ଶ୍ରେୟ କ'ଣ ସେ କୁହନ୍ତୁ। ତେଣୁ ଇଏ ପ୍ରଥମ ପ୍ରଶ୍ନ ଥିଲା, ଆମର ଶ୍ରେୟ କ'ଣ, ଆମର କ'ଣ ପ୍ରକୃତରେ ଆମର ପ୍ରକୃତ ଆମର ଉପକାର କେଉଁଟା କରିବ, ପ୍ରକୃତ ବସ୍ତୁ ଆମେ ପ୍ରାପ୍ତ ହେବା କେଉଁ ମାଧ୍ୟମରେ, ଏଇ ଶ୍ରେୟ। ଏବଂ ଦ୍ୱିତୀୟ ପ୍ରଶ୍ନ ହେଉଛି, ସମସ୍ତ ଶାସ୍ତ୍ରର ସାର ଜିନିଷଟି କୁହନ୍ତୁ ଯାହାଫଳରେ କି ଆମେ ଆତ୍ମା ଆନନ୍ଦିତ ହେବ। ଏ ଦ୍ୱିତୀୟ ଦୁଇଟି ପ୍ରଶ୍ନ। ତୃତୀୟ ପ୍ରଶ୍ନ, ସୁଖଦେବ ସ୍ୱର୍ଣ୍ଣକାଦୃଷୀମାନେ ଯେଉଁ ପଚାରୁଛନ୍ତି, ସେତେବେଳେ ସେମାନେ ଯେ ଜାଣିନାହାନ୍ତି ଆର ଉତ୍ତର ତା ନୁହଁ, ସେ ଜାଣିଛନ୍ତି ସବୁ, କିନ୍ତୁ ଶ୍ରବଣ କରିବା ପାଇଁ ତାଙ୍କର ଆଗ୍ରହ ରହିଛି। ତେଣୁ ସେ କହୁଛନ୍ତି, ଭଗବାନ ଯିଏକି ବସୁଦେବଙ୍କର ଏବଂ ଦେବଦେବୀଙ୍କର ପୁତ୍ର ରୂପରେ ଆସିଲେ କ'ଣ ପାଇଁ ଆସିଲେ, ସେ ଜାଣିଛନ୍ତି ଭଗବାନ ହେଉଛନ୍ତି ବସୁଦେବଙ୍କ ପୁତ୍ର। ଇଏ ହେଉଛି ତୃତୀୟ ପ୍ରଶ୍ନ। ଚତୁର୍ଥ ପ୍ରଶ୍ନ ହେଉଛି, ଯେ ଭଗବାନ ପୁତ୍ର ରୂପରେ ଆସିକରି ଦେବକୀ ବସୁଦେବଙ୍କ ପୁତ୍ର ରୂପରେ ଆସିକରି କ'ଣ ସବୁ କାର୍ଯ୍ୟ କଲେ ଏବଂ ପଞ୍ଚ ପ୍ରଶ୍ନ ହେଉଛି ବିଭିନ୍ନ ଅବତାରମାନଙ୍କ ବିଷୟରେ ଆମକୁ କୁହନ୍ତୁ ଅବତାର କଥା ଶୁଭା ଏବଂ ଅନ୍ତିମ ପ୍ରଶ୍ନ ହେଉଛି କୃଷ୍ଣେ ସଧାମ ପର୍ବତେ ଧର୍ମ ଜ୍ଞାନାଦି ବିଷୟ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ଧର୍ମ କାହା ଶରଣଙ୍ଗତ ଧର୍ମ କାହାର ଆଶ୍ରୟରେ ଅଛନ୍ତି ଏହିଭଳି ଭାବରେ ଯେତେବେଳେ ଛଅଟି ପ୍ରଶ୍ନ ପଚାରିଛନ୍ତି ସୁତ ଗୋସ୍ୱାମୀ ଦ୍ୱିତୀୟ ଅଧ୍ୟାୟରୁ ସେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି ଚାରୋଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ଦ୍ୱିତୀୟ ଅଧ୍ୟାୟରେ ସଂକ୍ଷେପରେ ତାପରେ ଅନ୍ୟ ସ୍ଥାନମାନଙ୍କୁ ତାକୁ ବିସ୍ତାର କରାଯିବ ତେଣୁ ପ୍ରଥମେ ସେ ଯେତେବେଳେ କଥା ଆରମ୍ଭ କରୁଛନ୍ତି ତାଙ୍କ ଗୁରୁଦେବ ତାଙ୍କୁ ଦୁଇଟି ଶ୍ଳୋକରେ ଗୁରୁଦେବଙ୍କୁ ସ୍ମରଣ କରିକିରି ପ୍ରାର୍ଥନା କରିକି ତାଙ୍କୁ ପ୍ରଣାମ କରିକିରି ଗୋଟିଏ ଶ୍ଳୋକରେ ସମସ୍ତଙ୍କୁ ପ୍ରଣାମ ଭଗବାନ ଏବଂ ଅନ୍ୟମାନଙ୍କୁ ପ୍ରଣାମ କରିକିରି ଭାଗବତ କଥା ଆରମ୍ଭ କରୁଛନ୍ତି ଯାହା ଆମେ ମଧ୍ୟ ଭାଗବତ ଆରମ୍ଭରେ କହିଥିଲେ ନାରାୟଣ ନମସ୍କୃତୀୟ ଭଗବାନ ପ୍ରଣାମ କରିକିରି ସେ କଥା ଆରମ୍ଭ କରିଛନ୍ତି ତାଙ୍କର ଗୁରୁଦେବ ସୁଖଦେବ ଗୋସ୍ୱାମୀଙ୍କ କଥା ମନେ ପଡ଼ିଲା ତାଙ୍କ ସେ ବ୍ୟାସଦେବଙ୍କ ଠାରୁ ଶ୍ରବଣ କରିଛନ୍ତି ଭଗବାନ ବଳଦେବଙ୍କ ଠାରୁ ପ୍ରକାଶ ପ୍ରାପ୍ତ ହୋଇଛନ୍ତି କିନ୍ତୁ ତାଙ୍କର ଶିକ୍ଷା ଭାଗବତ ଶିକ୍ଷା ସେ କରିଛନ୍ତି ସୁଖଦେବ ଗୋସ୍ୱାମୀ ଠାରୁ ସୁଖଦେବ ଗୋସ୍ୱାମୀ ତେଣୁ ସୁଖଦେବ ଗୋସ୍ୱାମୀ ସ୍ମରଣ କରୁଛନ୍ତି ଯିଏକି ଜନ୍ମରେ ଯେତେବେଳେ ଜନ୍ମ ହୋଇଥିଲେ ସାଙ୍ଗେ ସାଙ୍ଗେ ପ୍ରବଜ୍ଞା କରିବା ପାଇଁ ଚାଲିଯାଇଥିଲେ ସେହି ସୁଖଦେବ ଗୋସ୍ୱାମୀଙ୍କୁ ମୁଁ ପ୍ରଣାମ କରିକିରି ଆମର ଏଇ ସମସ୍ତ ଶାସ୍ତ୍ରର ସାର ମୁଁ ଭାଗବତଙ୍କୁ ମୁଁ ବର୍ତ୍ତମାନ କହିବି ତୁମ ପାଖରେ ଏହିଭଳି ଭାବରେ କହିବା ପାଇଁ ଆରମ୍ଭ କରିଛନ୍ତି ତେଣୁ ଇଏ ଆମର ଜୀବନର ଶ୍ରେୟ କେଉଁଟା ନା ଶ୍ରେୟ କ'ଣ ଏବଂ ସିଏ ମଧ୍ୟ ସବୁ ଶାସ୍ତ୍ରର ସାର କାରଣ କଳିଯୁଗରେ ଲୋକମାନଙ୍କର ବହୁତ କମ୍ ଆୟୁଷ ସବୁକିଛି ମନ୍ଦ ରହିଛି କଳିଯୁଗରେ ତେଣୁ ସାର ଜିନିଷଟିକୁ ସେ କହିଲେ ଇଏ ହେଉଛନ୍ତି କ'ଣ ନା ସବୈ ପୁଂସା ପରଧର୍ମ ଯତ ଭକ୍ତିର ଦୁଃଖ ଯେ ଅହେତୁକି ଅପ୍ରତିହତା ଯେ ଆତ୍ମା ସୁପ୍ରସିଦ୍ଧତି ଇଏ ହେଉଛି ଶ୍ରେଷ୍ଠ ଧର୍ମ ଭଗବତ ଗୀତା ଯେଉଁଠି ଶେଷ ହୋଇଛନ୍ତି ଭାଗବତ ସେଇଠୁ ଆରମ୍ଭ ହୋଇଛନ୍ତି ଧର୍ମ ପ୍ରୋଜିତ କୈତବ କୈତବ ଧର୍ମକୁ ସବୁ ବାଦ ଦିଆଯାଇଛି ଏବଂ ସୁତ ଗୋସ୍ୱାମୀ ମଧ୍ୟ ସେ କଥା କହିଲେ ପରଧର୍ମ ଶ୍ରେଷ୍ଠ ଧର୍ମ ହେଉଛି କ'ଣ ନା ଯତ ଭକ୍ତିର ଦୁଃଖ ଯେ ଭଗବାନଙ୍କର ଗୋଟେ ନାମ ହେଉଛି ଅଦୁଃଖେଦ କାରଣ ସିଏ ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ତେଣୁ ତାଙ୍କୁ ଯଦି ଆମେ ଭକ୍ତି କରିବା ତାହେଲେ ଆତ୍ମାର ସନ୍ତୋଷ ବିଧାନ ହେବ ଏବଂ ଏଇ ଭଗବାନଙ୍କୁ ଭକ୍ତି କରିବା ହିଁ ସମସ୍ତ ଶାସ୍ତ୍ରର ସାର ସମସ୍ତ ଶାସ୍ତ୍ର ଯଦି ଜାଣିଛନ୍ତି ସେ ଜାଣନ୍ତି ଶାସ୍ତ୍ରର ସାର ହେଉଛି କୃଷ୍ଣଙ୍କୁ ଭକ୍ତି କରିବା ତେଣୁ ଏଇଭଳି ଭାବରେ ଦୁଇଟି ପ୍ରଶ୍ନର ଉତ୍ତର ଏଇ ଗୋଟିଏ ଶ୍ଳୋକରେ କହିଦେଲେ ଏବଂ ତୃତୀୟ ପ୍ରଶ୍ନ ଯେଉଁ ରହିଛି ଯେ ଭଗବାନ ବସୁଦେବ ବଳଦେବଙ୍କ ପୁତ୍ର ରୂପରେ ଆସିଲେ କ'ଣ ପାଇଁ ତେଣୁ ତା'ର କାରଣ କୁହାଯାଇଛି ଯେ ଭଗବାନ ଯେଉଁ ଆସିଲେ ତାଙ୍କର ଲୀଳା ମାଧ୍ୟମରେ ସେ ସମସ୍ତଙ୍କୁ ଆକର୍ଷିତ କରିବେ ଆମେ ଭଗବାନ ଭୁଲି ଯାଇକରି ବହୁତ ଜାଗତିକ ଦୁଃଖ କଷ୍ଟ ଭୋଗ କରୁଛେ ବର୍ତ୍ତମାନ ଯେମିତି କରୋନା ଦ୍ୱାରା ଆକ୍ରାନ୍ତ ହୋଇକି ରହିଛନ୍ତି ସମସ୍ତେ ଚିତ୍କାର କରି ପ୍ରଭୁ ରକ୍ଷା କରି ଯେଉଁମାନେ ଭକ୍ତ ସେମାନେ କହୁଛନ୍ତି ଭଗବାନ ଡାକୁଛନ୍ତି ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନ ଚିନ୍ତା କରୁନାହାନ୍ତି ତେଣୁ ଭଗବାନ ଆସିବାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଭଗବାନଙ୍କ ଲୀଳା ପ୍ରତି ଆକର୍ଷିତ କରିବେ ଇଏ ହେଉଛି ଭଗବାନ ଆସିବାର ଉଦ୍ଦେଶ୍ୟ ହେଉଛି ସେଇଟା କୃପା କରି ଆସନ୍ତି ଯଦା ଯଦା ହି ଧର୍ମସ୍ୟ ଭଗବତ ଗୀତାରେ କହିଲେ ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାମ ଏବଂ ଧର୍ମ ସଂସ୍ଥାପନାର୍ଥାୟ ଏ ତିନୋଟି କାରଣ ପାଇଁ ଭଗବାନ ଆସନ୍ତି ତେଣୁ ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି ଏବଂ ଦୁଷ୍କୃତମାନଙ୍କୁ ବିନାଶ କରନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଲୀଳା ବିଷୟରେ ଶ୍ରବଣ କରନ୍ତି ସେମାନେ ଆକର୍ଷିତ ହୁଅନ୍ତି ଭଗବାନ ପ୍ରତି ତେଣୁ ଭଗବାନଙ୍କ ଧାମକୁ ସେମାନେ ଯିବେ ଏବଂ ଭଗବାନ ଯେଉଁ ସବୁ କାର୍ଯ୍ୟ କଲେ ଭୌତିକ ଜଗତ କେମିତି ସୃଷ୍ଟି କଲେ ଏସବୁ ଜିନିଷ ଏଇଟାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି କେମିତି ଭୌତିକ ଜଗତ ସୃଷ୍ଟି ହେଉଛି ଏସବୁ କରିକିରି ଏଇ ଚାରୋଟି ପ୍ରଶ୍ନର ଉତ୍ତର ଏଇ ଦ୍ୱିତୀୟ ଅଧ୍ୟାୟ ଦେଇଛନ୍ତି ତୃତୀୟ ଅଧ୍ୟାୟରେ ଆଉ ଦୁଇଟି ପ୍ରଶ୍ନର ଉତ୍ତର ଦେଉଛନ୍ତି ପଞ୍ଚମ ପ୍ରଶ୍ନ ହେଉଛି ଭଗବାନଙ୍କର ଅବତାର ଭଗବାନଙ୍କର ଅନେକ ଅବତାର ଅଛନ୍ତି କିନ୍ତୁ 22ଟି ଅବତାର ବିଷୟରେ ସେ ବର୍ଣ୍ଣନା କରିଛନ୍ତି ସୁତ ଗୋସ୍ୱାମୀ ପ୍ରଥମ ଅବତାର ହେଉଛନ୍ତି କୁମାର ଚାରି କୁମାର ଯିଏକି ବ୍ରହ୍ମାଙ୍କର ପୁତ୍ର ସନକ ସନାତନ ସନାତନ ସନତ କୁମାର ଇଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର ଦ୍ୱିତୀୟ ଅବତାର ହେଉଛନ୍ତି ଶୁକରଦେବ ଶୁକରଦେବ ବରାହଦେବ ଯିଏକି ପୃଥିବୀକୁ ଉତ୍ତରଣ କରିଥିଲେ ଭଗବାନ ବରାହମଙ୍କର ଦୁଇଟି ଅବତାର ଅଛି। ପ୍ରଥମ ମନଙ୍କ ସମୟରେ ଆସିଥିଲେ ଏବଂ ଷଷ୍ଠ ମନଙ୍କ ସମୟରେ ଆସିଥିଲେ। ସେ ପୃଥିବୀକୁ ଉଦ୍ଧାର କରିଥିଲେ, ଏ ବିଷୟରେ ବର୍ଣ୍ଣନା କରାଯିବ। ତାପରେ ତୃତୀୟ ଅବତାର ହେଉଛନ୍ତି ନାରଦ ମୁନି। ନାରଦ ମୁନି ହେଉଛନ୍ତି ଭଗବାନଙ୍କର ଭକ୍ତ ଅବତାର। ଚତୁର୍ଥ ଅବତାର ହେଉଛନ୍ତି ନରନାରାୟଣ, ଯିଏକି ବଦ୍ରୀନାଥରେ ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ରୂପରେ ଆସିଥିଲେ ଏବଂ ସେ ଏପର୍ଯ୍ୟନ୍ତ ତାଙ୍କର ସେଇଠି ତପସ୍ୟା କରୁଛନ୍ତି। ତପସ୍ୟା କରିବା ପାଇଁ ସେ ଆସିଛନ୍ତି, ବୈରାଗ୍ୟ ବୈରାଗ୍ୟ ଦର୍ଶନ ଦେଖିବା ପାଇଁ ଆସିଛନ୍ତି, ତପସ୍ୟା କରୁଛନ୍ତି। ଏବଂ ପଞ୍ଚମ ଅବତାର ହେଉଛନ୍ତି କପିଳ, ଭଗବାନ କପିଳ, ଯିଏକି କର୍ଦ୍ଦମ ଏବଂ ଦେବଭୂତିଙ୍କର ପୁତ୍ର ରୂପରେ ଆସିଲେ ସେ ସାଂଖ୍ୟ ଯୋଗ ପ୍ରଚଳନ କରିଛନ୍ତି, ତାଙ୍କ ମାଆଙ୍କୁ ଏ ଜ୍ଞାନ ପ୍ରଦାନ କରିଛନ୍ତି। ତାପରେ ଅବତାର ହେଉଛନ୍ତି ଦତ୍ତାତ୍ରେୟ, ଯିଏକି ଅତ୍ରେୟ ଏବଂ ଅନୁସୂୟାଙ୍କ ପୁତ୍ର ରୂପରେ ଆସିଲେ ଏ ଭଗବାନ ବିଷ୍ଣୁଙ୍କର ଅଂଶରେ ଆସିଛନ୍ତି। ଇଏ ବହୁତ ଜ୍ଞାନ ଦେଇଛନ୍ତି, ପ୍ରହ୍ଲାଦ ଯଦୁ ଏବଂ ସବୁ ଜ୍ଞାନ ଦେଇଛନ୍ତି, ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ, ପରପର ବର୍ଣ୍ଣନା କରାଯିବ। ତାପରେ ହେଉଛନ୍ତି କିଏ ନା ଦତ୍ତାତ୍ରେୟଙ୍କର ଆସିଲେ ଯଜ୍ଞ, ଇଏ ହେଉଛନ୍ତି ମନ୍ମନ୍ତର ଅବତାର। ମନ୍ମନ୍ତର ଅବତାର ସ୍ୱାମୀ ଭଗବାନଙ୍କ ସମୟରେ ଆସିଥିଲେ, ଇଏ ମଧ୍ୟ ଇନ୍ଦ୍ର ହେଇଥିଲେ, ଇଏ ଜଣେ ଭଗବାନଙ୍କର ଅବତାର। ଏବଂ ତାପରେ ହେଉଛନ୍ତି ଋଷଭଦେବ, ଯିଏକି ନାଭିଙ୍କର ପୁତ୍ର ଋଷଭଦେବ, ଯିଏ ଭଗବାନଙ୍କର ଜଣେ ଅବତାର, ଆକୁ ବିଷୟରେ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତାପରେ ଅବତାର ହେଉଛନ୍ତି ପୃଥୁ ମହାରାଜ, ଯିଏକି ବେଣ ରାଜାଙ୍କର ନାସ୍ତିକ ବ୍ୟକ୍ତି ଥିଲେ, ତେଣୁ ତାଙ୍କୁ ବ୍ରାହ୍ମଣମାନେ ତାଙ୍କୁ ଅଭିଶାପ ପ୍ରଦାନ କରି ତାଙ୍କର ମୃତ୍ୟୁ ହେଲା। ତାଙ୍କ ଶରୀରରୁ ମନ୍ଥନ କରିକି ଏ ଭଗବାନ ପୃଥୁ ବା ଆସିଲେ, ତାଙ୍କର ପତ୍ନୀଙ୍କ ସହିତ ଆସିଲେ। ଏ ଭାଗବତ ଚତୁର୍ଥ ସ୍କନ୍ଧରେ ଆଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଏ ପାଳନ ଶକ୍ତି ଅବତାର, ଏ ଜଣେ ଆମର ସତ୍ୟାଦେଶ ଅବତାର, ପୃଥିବୀ ପାଳନ କରିଛନ୍ତି, ପୃଥିବୀକୁ ପାଳନ କରିଛନ୍ତି। ତାପରେ ଅବତାର ହେଉଛନ୍ତି କିଏ ନା ପୃଥିବୀ ଆସିଲେ କିଏ ମୋହିନୀ, ନା ମୋହିନୀ ନୁହଁ, ମୀନ ଅବତାର ଆସିଲେ ଭଗବାନ ମତ୍ସ୍ୟ ରୂପରେ। ଦୁଇଥର ଭଗବାନ ମତ୍ସ୍ୟଙ୍କର ଅବତାର ହେଇଛନ୍ତି, ପୃଥିବୀକୁ ପ୍ରଥମେ ବେଦକୁ ଉଦ୍ଧାର କରିଛନ୍ତି ଏବଂ ଆଉ ଥରେ ସତ୍ୟବ୍ରତ ରାଜାଙ୍କୁ ଉଦ୍ଧାର କରିଛନ୍ତି, ତାଙ୍କ ଭିତରେ ଅଷ୍ଟମ ସ୍କନ୍ଧ 24 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତାପରେ ଆସୁଛନ୍ତି ମୀନ ପରେ ଆସିଲେ କୁର୍ମ ଅବତାର ଆସିଲେ କୁର୍ମ ଅବତାରରେ ସବୁ ଭଗବାନ କିଭଳି ଭାବରେ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଲକ୍ଷ୍ମୀ ଯୋଜନ ବିସ୍ତାର କରିକି କୁର୍ମ ରୂପରେ ସେଇ ମନ୍ଦର ପର୍ବତକୁ ଉତ୍ତୋଳନ କରିଥିଲେ, ଏସବୁ ଆସିବ। ତାପରେ ଧନ୍ୱନ୍ତରୀ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଧନ୍ୱନ୍ତରୀ ରୂପରେ ଆସିଲେ, ଯିଏକି ଆୟୁର୍ବେଦକୁ ପ୍ରଚଳନ କରିଛନ୍ତି, ଭଗବାନଙ୍କ ଜଣେ ଅବତାର ସିଏ। ଏହିଭଳି ଭାବରେ 22 ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ନୃସିଂହଦେବ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ମୋହିନୀ ରୂପରେ ସମୁଦ୍ର ମନ୍ଥନ ଲୀଳାରେ ମୋହିନୀ ରୂପରେ ଆସିକରି ଦେବତାମାନଙ୍କୁ ଅମୃତ ବିତରଣ କଲେ, ଅସୁରମାନଙ୍କୁ ବଞ୍ଚିତ କଲେ, ଏସବୁ କଥା ଆସିବ। ବାମନ ଦେବ, ତାପରେ ଭଗବାନ 15 ଅବତାର ହେଉଛନ୍ତି ବାମନ ଦେବ, 16 ଅବତାର ହେଉଛନ୍ତି ପରଶୁରାମ, 17 ଅବତାର ହେଉଛନ୍ତି ବ୍ୟାସଦେବ ଯିଏ ଭାଗବତ ରଚନା କରିଛନ୍ତି, 17 ଅବତାର ରୂପରେ କୁହାଯାଇଛି। ଏବଂ 18 ଅବତାର ହେଉଛନ୍ତି ଭଗବାନ ରାମଚନ୍ଦ୍ର, ତାଙ୍କ ବିଷୟରେ 9 ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏବଂ 19 ଏବଂ 20 ଅବତାର ରୂପରେ ଭଗବାନ କୃଷ୍ଣ ଏବଂ ବଳରାମଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ 21 ଅବତାର ହେଉଛନ୍ତି ବୁଦ୍ଧଦେବ, 22 ଅବତାର ହେଉଛନ୍ତି କଳ୍କି, ଯିଏକି ଏଇ ଧାମ, ଏଇ କଳ୍କି ଧାମ ଏଇଠି ଆସିବେ, କଳିଯୁଗର ଅନ୍ତିମରେ ଆସିବେ। ତେଣୁ ଏହିଭଳି ଭାବରେ 22 ଅବତାର ବିଷୟରେ କହିକିରି ସେ କହୁଛନ୍ତି, ଏତେ ଚାଷ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଏ ଯେତେ ସବୁ ଅବତାର ରହିଛନ୍ତି, କିଏ ଭଗବାନଙ୍କର ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ଅବତାରା ହିଁ ଅସଂଖ୍ୟା, ଅନେକ ପ୍ରକାର ଅବତାର ଅଛନ୍ତି। ଯେଭଳି ଭାବରେ ଗୋଟେ ବିରାଟ ଜଳରାଶିରୁ ଅନେକ ସ୍ରୋତ ବାହାରି ଯାଆନ୍ତି, ସେହିଭଳି ଭାବରେ ଅନେକ ଅବତାର ଆସୁଛନ୍ତି, ଏ ଅବତାର ମାନ ବିଷୟରେ ଯେଉଁମାନେ ସକାଳେ ସନ୍ଧ୍ୟାବେଳେ ଭଗବାନଙ୍କର ଅବତାର ବିଷୟରେ ସ୍ମରଣ କରିବେ ସେମାନଙ୍କର ସମସ୍ତ ଦୁଃଖ ଦୂର ହୋଇଯିବ। ତେଣୁ ଏଇଭଳି ଭାବରେ ଅବତାର ମାନ ବିଷୟରେ କହିକରି ଷଷ୍ଠ ପ୍ରଶ୍ନର ଉତ୍ତର କହୁଛନ୍ତି। କୃଷ୍ଣେ ସଦାମ ଭଗତେ ଧର୍ମ ଜ୍ଞାନାଦିବିଷ କଳୁ ନଷ୍ଟ ଦୁଷା ମିଷ ପୁରାଣାର୍କ ଧୁନୋଦିତ। ଭଗବାନ ଯେଉଁ ଚାଲିଗଲେ ଏଇ ଭାଗବତ ରୂପକ ପୁରାଣ ରୂପକ ସୂର୍ଯ୍ୟ ଉଦୟ ହେଇଛନ୍ତି। କଳିଯୁଗରେ ଅନ୍ଧକାର ଥାଇଯିବ, ଲୋକମାନେ ଜାଣିପାରିବେ ନାହିଁ କେଉଁଟା ଧର୍ମ, କିନ୍ତୁ ଏ ଭାଗବତ ହିଁ ସେ ଧର୍ମକୁ ସ୍ଥାପନ କରିବେ। କେଉଁ ଧର୍ମ ଯେମିତି ଭଗବାନ ଧର୍ମ ସ୍ଥାପନ କରନ୍ତି ସେହିଭଳି ଭାବରେ ଭାଗବତ ମଧ୍ୟ ଧର୍ମ ସ୍ଥାପନ କରିବେ। ଯେଉଁମାନେ ଭାଗବତଙ୍କର ଆଶ୍ରୟ ନେବେ ସେମାନେ ଜାଣିବେ ପ୍ରକୃତ ଧର୍ମ କ'ଣ। ତେଣୁ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ବ୍ୟାସଦେବ, ଯିଏକି ସମସ୍ତ ଶାସ୍ତ୍ର ରଚନା କରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ସେ ଏଇ ଯେଉଁ ଶାସ୍ତ୍ର ସବୁ ରହିଛି, ବେଦ ଗୋଟିଏ ଥିଲେ, ଯଜୁର୍ବେଦ ଥିଲେ ଗୋଟିଏ ବେଦ, ତାକୁ ସେ ଚାରିଭାଗରେ ବିଭକ୍ତ କଲେ। କଳିଯୁଗର ଲୋକମାନଙ୍କର ବହୁତ ଅସୁବିଧା ଅଛି, ସେଥିପାଇଁ ଚାରିଭାଗରେ ବିଭକ୍ତ କଲେ। ରିକ୍ ସାମ ଯଜୁ ଅଥର୍ବ ବିଭିନ୍ନ ଶିଷ୍ୟମାନଙ୍କୁ ପ୍ରଦାନ କଲେ, ରିକ୍ ବେଦକୁ ପ୍ରଦାନ କଲେ, ପୈଳ ଋଷିଙ୍କୁ ଦେଲେ, ଯଜୁ ରିକ୍ ସାମ ସାମବେଦ ଜୈମିନୀକୁ ପ୍ରଦାନ କଲେ, ଯଜୁର୍ବେଦ ପ୍ରଦାନ କଲେ ବୈଶମ୍ପାୟନକୁ, ଅଥର୍ବେଦ ପ୍ରଦାନ କଲେ କିଏ ଅଙ୍ଗିରା ଋଷିଙ୍କୁ ପ୍ରଦାନ କଲେ, ଏବଂ ଇତିହାସ ପୁରାଣ ସବୁ ଯେଉଁ ରହିଛନ୍ତି ଏସବୁକୁ ପ୍ରଦାନ କଲେ। ଏଇ ଯେଉଁ ସୁତ ଉତ୍ସାହଙ୍କର ପିତା ରମହର୍ଷଣ ସୁତଙ୍କୁ ପ୍ରଦାନ କଲେ। ତେଣୁ ଏହିଭଳି ଭାବରେ ସବୁ ପ୍ରଦାନ କରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ। ଯେଉଁମାନେ ଏହି ବେଦକୁ ଅଧ୍ୟୟନ କରିପାରିବେ ନାହିଁ, ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନା ତ୍ରୈନ ଶୁଦ୍ଧ ଗୋଚରା, ସେମାନଙ୍କ ପାଇଁ ମହାଭାରତ ରଚନା କଲେ। ସ୍ତ୍ରୀ ଶୂଦ୍ର ଏବଂ ଯେଉଁମାନେ ଉନ୍ନତ କୂଳରେ ଜାତ ହେଲେ ମଧ୍ୟ ତାଙ୍କର ଶିଶୁ ଗୁଣ ନାହିଁ, ତାଙ୍କ ପାଇଁ ଏ ମହାଭାରତ ରଚନା କଲେ। କିନ୍ତୁ ସବୁ ଶାସ୍ତ୍ର ରଚନା କରିକି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ସେ ଚିନ୍ତା କରୁଛନ୍ତି କ'ଣ ପାଇଁ ସେ ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି। ସେଥିପାଇଁ ତାଙ୍କ ଗୁରୁ ଆସି ପହଞ୍ଚିଗଲେ। ନାରଦ ମୁନି ପଞ୍ଚମ ଏବଂ ଷଷ୍ଠ ଅଧ୍ୟାୟରେ ନାରଦ ମୁନି ବ୍ୟାସଦେବଙ୍କୁ ଉପଦେଶ ପ୍ରଦାନ କରିବେ, ତାଙ୍କ ନିଜର ପୂର୍ବ ଜନ୍ମ କଥା ମଧ୍ୟ କହିବେ। ତେଣୁ ସେ କହୁଛନ୍ତି, ଯଥା ଧର୍ମ ଦୟାସ୍ଥା ମୁନିବର୍ଜାନ କୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ। ଏ ବ୍ୟାସଦେବ, ତୁମେ ଯେଉଁଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ ବିଭିନ୍ନ ବେଦ ଉପନିଷଦ ପୁରାଣମାନଙ୍କରେ, କିନ୍ତୁ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ, ସେଇଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହୁଁ। ତେଣୁ ସେ ଉପଦେଶ ଦେଲେ, ତୁମେ ଭଗବାନଙ୍କର ଏଇ ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କର। ତେଣୁ ନାରଦ ମୁନି ତାଙ୍କ ନିଜର ଜୀବନ ଇତିହାସ କହିଛନ୍ତି। ପୂର୍ବ ଜନ୍ମରେ ସେ ଜଣେ ଦାସପୁତ୍ର ଥିଲେ, କିଭଳି ଭାବରେ ସେ ଯେଉଁ ଚତୁର୍ମାସରେ ଯେଉଁ ବେଦଜ୍ଞ ଋଷିମାନେ ଆସିଥିଲେ ତାଙ୍କୁ ସେବା କରୁଥିଲେ ତାଙ୍କ ମାଆଙ୍କ ସହିତ, ଏବଂ ତାଙ୍କ କୃପାରୁ ସେ ଭଗବାନଙ୍କର କୃପା ପ୍ରାପ୍ତ ହେଲେ, ଭଗବାନ ଦର୍ଶନ କଲେ। ଗୋଟେ ମନ୍ତ୍ର ସେ ପ୍ରଦାନ କରିଥିଲେ, ସେ ମନ୍ତ୍ର ପାଠ କରିକି ସେ ଭଗବାନ ଦର୍ଶନ କଲେ। କିନ୍ତୁ ଭଗବାନଙ୍କୁ ଯେତେବେଳେ ଦର୍ଶନ କଲେ, ସେ ସମୟରେ ତାଙ୍କର ଚଷ୍ଟସାତ୍ତ୍ୱିକ ବିକାର ଆସିଲା, ଚକ୍ଷୁରୁ ଲୋତକ ନିର୍ଗତ ହେଲା, ଭଗବାନ ଅଦୃଶ୍ୟ ହୋଇଗଲେ। ତାହାପରେ ଯେତେବେଳେ ନାରଦ ମୁନି ବ୍ୟତିବ୍ୟସ୍ତ ହୋଇଗଲେ, ସେହି ସମୟରେ ଆକାଶବାଣୀ ହେଲା, ତୁମେ ଆଉ ମୋତେ ଏଇ ଜନ୍ମରେ ଦେଖିପାରିବ ନାହିଁ, ପର ଜନ୍ମରେ ମୋତେ ଦେଖିବ, ଏହିଭଳି ଭାବରେ ହୋଇଥିଲା। ତେଣୁ ଏହିଭଳି ଭାବରେ ନାରଦ ମୁନି କହିକି ଚାଲିଗଲେ। ତାହାପରେ ବ୍ୟାସଦେବ ଭଗବାନଙ୍କର ଧ୍ୟାନ କଲେ। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ମିଳେ, ଭକ୍ତି ଯୋଗରେ ଭଗବାନ ଧ୍ୟାନ କରିକରି ଯେତେବେଳେ ଭଗବାନ ଦର୍ଶନ କଲେ, ଭଗବାନ ଦର୍ଶନ କଲେ କିଭଳି ଭାବରେ, ମାୟାଙ୍କ ତଦପାଶ୍ରୟ, ମାୟାଙ୍କୁ ଦେଖିଲେ, ତାଙ୍କ ପଛପଟେ ଦେଖିଲେ, ଯେଉଁ ମାୟା ସମସ୍ତ ଜୀବମାନଙ୍କୁ ମୋହିତ କରି ରଖିଛନ୍ତି। ତେଣୁ ସିଦ୍ଧର୍ସ୍ୱାମୀ କହୁଛନ୍ତି, ଏହି ତିନୋଟି ଶ୍ଳୋକରେ ଭାଗବତ ଅର୍ଥ ଦର୍ଶିତ। ଏହି ତିନୋଟି ଶ୍ଳୋକ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଭାଗବତଙ୍କର ଅର୍ଥ କୁହାଯାଇଛି। ତେଣୁ ଏଇ ଭାଗବତଙ୍କୁ ସେଠି ତାଙ୍କ ସମାଧିରେ ଆସିଲେ ଏ ଭାଗବତଙ୍କୁ, ତାପରେ ସେ ଲିପିବଦ୍ଧ କଲେ ଭାଗବତଙ୍କୁ। ଏ ଭାଗବତ ଶାସ୍ତ୍ର ଏଭଳି, ଯଶାଙ୍ଗ ମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପାଦିତ ପୁରୁଷ ଶୋକ ମୋହ ଭୟାପା। ଏ ଭାଗବତ ଶାସ୍ତ୍ର ଏଭଳି, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, କେବଳ ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ତାଙ୍କର ଭବରୋଗ ଚାଲିଯିବ, ଶୋକ ମୋହ ଭୟ ଚାଲିଯିବ। ଇଏ ହେଉଛି ଗୌଣ ଫଳ, ଭାଗବତ ଶ୍ରବଣର ଗୌଣ ଫଳ ହେଉଛି ଏଇଟା, ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ସେ ଲାଭ କରିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ବିଷୟରେ କହିକିରି ଏହି ଭାଗବତ ବିଷୟରେ ଗୁଣଗାନ କରି ମହିମା ଗାନ କରାଯାଇଛି। ତାପରେ ଭଗବାନଙ୍କର କଥା ଆସୁଛି, ଭଗବାନ ମହାଭାରତ ଯୁଦ୍ଧ ପରେ ବହୁତ ମାସ ରହିଗଲେ, 3-4 ମାସ ରହିଗଲେ ହସ୍ତିନାପୁରରେ, ଯେତେବେଳେ ଫେରିବା ପାଇଁ ଚାହୁଁଛନ୍ତି ସେହି ସମୟରେ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା, ପାଣ୍ଡବମାନଙ୍କର ଯେଉଁ ରହିଥିଲେ ପାଞ୍ଚ ପୁତ୍ର ଥିଲେ, ଯେଉଁଦିନ ମହାଭାରତ ଯୁଦ୍ଧ ଶେଷ ହେଇଛି ସେଦିନ ରାତିରେ ଏ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ତାଙ୍କୁ ସବୁ ହତ୍ୟା କରିଦେଇଥିଲେ। ଏଇସବୁ କଥା ରହିଛି, ବିସ୍ତାର ଭାବରେ ମହାଭାରତରେ ବର୍ଣ୍ଣନା କରାଯାଇଛି। କିନ୍ତୁ ତାପରେ ତାଙ୍କୁ ଅର୍ଜୁନ ତାଙ୍କୁ ବାନ୍ଧିକିରି ଆଣିଥିଲେ, କିନ୍ତୁ ଆଣିକି ଆଣିଥିଲା ପରେ ଦ୍ରୌପଦୀ କହିଲେ ନା ତାଙ୍କୁ ଛାଡ଼ିଦିଅ, ଏଭଳି ଭାବରେ ସେ ତାଙ୍କୁ ଛାଡ଼ିଦେଇଥିଲେ। କିନ୍ତୁ ପୁଣି ସିଏ ପାଞ୍ଚ ପାଣ୍ଡବ ଏବଂ ଉତ୍ତରାଙ୍କ ଗର୍ଭରେ ଥିବା ପରୀକ୍ଷିତ ମହାରଥୀଙ୍କୁ ହତ୍ୟା କରିବା ପାଇଁ ଯେଉଁ କ'ଣ ସିଏ ଅସ୍ତ୍ର ତ୍ୟାଗ କରିଥିଲେ, ବ୍ରହ୍ମାସ୍ତ୍ର। ତେଣୁ ଭଗବାନ ଯେତେବେଳେ ଦ୍ୱାରକାକୁ ଫେରିବା ପାଇଁ ଚାହୁଁଛନ୍ତି, ରଥରେ ବସି ଯାଉଛନ୍ତି, ସେହି ସମୟରେ ଉତ୍ତରା ଧାଇ ନାହିଁ କି ଆସିଲେ ପ୍ରଭୁ ମୋତେ ରକ୍ଷା କରନ୍ତୁ, ପାହି ପାହି ମହାଯୋଗିନୀ ଦେବ ଦେବ ଜଗତପତେ, ନାନା ଭଗବାନ ଛଡ଼ା ଆଉ କେହି ମୋତେ ରକ୍ଷା କରିପାରିବେ ନାହିଁ। ତେଣୁ ଭଗବାନ ସେହି ରଥରେ ରହିକରି ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରିକି ତାଙ୍କର ପୁତ୍ରକୁ ସୁରକ୍ଷା ପ୍ରଦାନ କରିଛନ୍ତି, ତାଙ୍କ ପୁତ୍ର ମୃତ୍ୟୁବରଣ କରିଥିଲେ, ସେଥିପାଇଁ ତାଙ୍କ ନାମ ହେଲା ପରୀକ୍ଷିତ। ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ତାଙ୍କ ନାଁ ହେଉଛି ବିଷ୍ଣୁ ରାଧ, ଭଗବାନ ତାଙ୍କୁ ଜୀବନ ଦାନ କଲେ। ତେଣୁ ଏହିଭଳି ଭାବରେ ତାଙ୍କ ଜୀବନ ସୁରକ୍ଷା ପ୍ରଦାନ କରି ଯେତେବେଳେ ଫେରୁଛନ୍ତି ସେହି ସମୟରେ କୁନ୍ତୀ ଦେବୀ ଭଗବାନ ସ୍ତୁତି କରିଛନ୍ତି। ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ 26ଟି ସ୍ତୁତି ରହିଛି, ଭଗବାନ ସ୍ତୁତି କରିଛନ୍ତି, ଆମେ କ'ଣ ସ୍ତୁତି ବର୍ଣ୍ଣନା କରିବା, ସମୟ ହୋଇଗଲାଣି। ତେଣୁ ଏହିଭଳି ଭାବରେ ସ୍ତୁତି କଲା ପରେ ଯେତେବେଳେ ଫେରିବା ପାଇଁ ଭଗବାନ ଯାଉଛନ୍ତି ଫେରିବା ପାଇଁ, ସେହି ସମୟରେ ଯୁଧିଷ୍ଠ ମହାରାଜ ତାଙ୍କୁ ନିବାରଣ କଲେ, କହିଲେ ନା ନା ଆପଣ ଆଜି ଜାଣନ୍ତୁ ନାହିଁ। ଏହିଭଳି ଭାବରେ ତାଙ୍କୁ ପ୍ରେମଣା ରାଜା ନିବାରିତ ତାଙ୍କୁ ନିବାରଣ କଲେ, ଭଗବାନ ରହିଗଲେ ରହିଗଲେ। ତାପରେ ଯୁଧିଷ୍ଠ ମହାରାଜଙ୍କୁ ଶୋକ ଆରମ୍ଭ ହେଲା, ଏଭଳି ଶୋକ ଆରମ୍ଭ ହେଲା, ଶୋକ ଭଗବାନ ଯେତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ଶୋକ ଦୂର ହେଲା ନାହିଁ। ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହୋଇକରି ଅର୍ଜୁନଙ୍କର ମୋହ ଦୂର ହୋଇଗଲା, କିନ୍ତୁ ଭଗବାନଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇକରି ଯୁଧିଷ୍ଠ ମହାରାଜଙ୍କ ଶୋକ ଦୂର ହେଲା ନାହିଁ। ଏ ଭଗବାନଙ୍କୁ ଗୋଟେ ଲୀଳା, ଯେଉଁଥିପାଇଁ କି ଭଗବାନ ତାଙ୍କୁ ନେଇକରି ଗଲେ, ବିଭିନ୍ନ ମୁନି ଋଷିମାନେ ସବୁ ଆସିଲେ, ପାଣ୍ଡବ 5 ଜଣ, ଦ୍ରୌପଦୀ ଏମାନେ ସବୁ ଗଲେ କୁରୁକ୍ଷେତ୍ର, କୁରୁକ୍ଷେତ୍ରରେ ଭୀଷ୍ମଦେବ ସରସଜ୍ଜାରେ ଶୟନ କରିଥିଲେ, ସେଇଠିକି ଯାଇ ଗଲେ ଏବଂ ଭୀଷ୍ମଦେବଙ୍କ ମହାତ୍ମ୍ୟ ପ୍ରକାଶ କରିଛନ୍ତି। ଭୀଷ୍ମଦେବ ଏହିଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କୁ ବହୁତ ଉପଦେଶ ପ୍ରଦାନ କରିଛନ୍ତି, ଧର୍ମ କ'ଣ, ରାଜଧର୍ମ, ଦାନ ଧର୍ମ, ସ୍ତ୍ରୀ ଧର୍ମ, ଭାଗବତ ଧର୍ମ ସଂକ୍ଷେପରେ ଏବଂ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ବିସ୍ତାର ଭାବରେ ବର୍ଣ୍ଣନା କରିକିରି ତାପରେ ଶୁଣିକିରି ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ତାପରେ ଭଗବାନ ସେ ସ୍ତୁତି କରିଛନ୍ତି, 11ଟି ଶ୍ଳୋକରେ ଭଗବାନ ସ୍ତୁତି କରିଛନ୍ତି। ସେ ଭଗବାନ ଯଦି ତାଙ୍କ ସମ୍ମୁଖରେ ରହିଛନ୍ତି, କିନ୍ତୁ ସେ କୁରୁକ୍ଷେତ୍ର ଯୁଦ୍ଧର କଥା ମନେ ପକାଉଛନ୍ତି, ଯେଉଁଠି ଭଗବାନ ସାରଥି ରୂପରେ କ'ଣ ଅର୍ଜୁନଙ୍କର ରଥରେ ରହିଥିଲେ, ସେଇ ଚିତ୍ରକୁ ମନେ ପକାଉ, ସେଇ ଦୃଶ୍ୟକୁ ମନେ ପକାଉଛନ୍ତି, କେମିତି ଭଗବାନ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ। ଭଗବାନ ସ୍ୱ ନିଗମ ଅପହାୟ ମତ ପ୍ରତିଜ୍ଞା, ନିଜେ ଯେଉଁ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ଭୀଷ୍ମଦେବ ଯେତେବେଳେ ପ୍ରତିଜ୍ଞା କଲେ ଯେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି ନହେଲେ ଅର୍ଜୁନଙ୍କୁ ହତ୍ୟା କରିବି, ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିକିରି ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ ଚାଲି ଆସିଥିଲେ। ଏହି ଶ୍ଳୋକରେ ମାନେ ପକାଉଛନ୍ତି, ଏହି ଦୃଶ୍ୟକୁ ମାନେ ପକାଉଛନ୍ତି। ତେଣୁ ଏହିଭଳି ଭାବରେ କଥା ସବୁ ରହିଛି। ତାପରେ ଭଗବାନ ସ୍ତୁତି କରିଛନ୍ତି, ଏହିଭଳି ଭାବରେ ସ୍ତୁତି କରିକିରି ସେ ଶରୀର ତ୍ୟାଗ କରିଛନ୍ତି, ଭୀଷ୍ମଦେବଙ୍କ ପ୍ରାଣ ଏହିଭଳି ଭାବରେ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରାଣ କରିଛନ୍ତି। ଅନ୍ତିମ ସମୟରେ କେମିତି ଭଗବାନଙ୍କୁ ସ୍ମରଣ କରିବା, ଏ ତାଙ୍କର ଏ ମହାଜନ ଇଏ ଭୀଷ୍ମଦେବ ଏ ତାର ପ୍ରମାଣ ରହିଛନ୍ତି, ଭଗବାନଙ୍କୁ ସ୍ମରଣ କରିକି ଶରୀର ତ୍ୟାଗ କରିଛନ୍ତି। ତେଣୁ ମୁନି ଋଷିମାନେ ସବୁ ସ୍ତବ୍ଧ ହୋଇଗଲେ, ଏହିଭଳି ଭାବରେ ଭୀଷ୍ମଦେବଙ୍କର ରହିଛି ପ୍ରାଣ, ଏହିଭଳି ଭାବରେ କହିକି। ତାପରେ 10ମ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟଶାସନ ବିଷୟରେ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟଶାସନ ହେଉଛି ଭଗବାନ କୃଷ୍ଣଙ୍କର ରାଜ୍ୟ, ଏଇଭଳି ଭାବରେ ପ୍ରଭୁପାଦଙ୍କ ପୂଜା ବର୍ତ୍ତମାନ ହେବ ନାହିଁ, ପ୍ରଭୁ ବର୍ତ୍ତମାନ ପ୍ରଭୁପାଦଙ୍କ ପୂଜା ହେବ ନାହିଁ। ତେଣୁ ଏଇଭଳି ଭାବରେ କିଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଥିଲା, କାମଂ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଚି ସୁଷ୍ମା ପ୍ରଧାନ ଗାଭ ପୟ ସୁଧି ସୁଧୀର ମୁଦା। ଯୁଧିଷ୍ଠିର ମହାରାଜଙ୍କ ସମୟରେ ଏଭଳି ଭାବରେ ଧର୍ମନୀତି ଅନୁସାରେ ଶାସନ ହେଉଥିଲା, ସମସ୍ତେ ପ୍ରଧାନମାନେ ଆନନ୍ଦରେ ଥିଲେ। ଠିକ୍ ସମୟରେ ବର୍ଷା ହେଉଥିଲା, ବର୍ଷା ମାଧ୍ୟମରେ ସମସ୍ତଙ୍କର କାମନା ପୂର୍ଣ୍ଣ ହେଉଥିଲା, ଗାଭୀମାନେ ଏଭଳି ସୁରକ୍ଷିତ ଥିଲେ, ଏଭଳି ଭାବରେ ଆନନ୍ଦରେ ଥିଲେ, ତାଙ୍କର ପହ୍ନାରୁ ସ୍ୱତଃ କ୍ଷୀର ଯାହା ଦେଇକରି ପୃଥିବୀ ଓଦା ହୋଇଯାଉଥିଲା, ଏଭଳି ଅବସ୍ଥା ରହିଥିଲା। ତେଣୁ ଏଭଳି ଭାବରେ ଭଗବାନ ତାଙ୍କଠାରୁ ବିଦାୟ ଦେଇକରି ଦ୍ୱାରକାକୁ ଆସିଛନ୍ତି। ଏକାଦଶ ଅଧ୍ୟାୟରେ ଦ୍ୱାରକା ଲୀଳା ବର୍ଣ୍ଣନା କରାଯାଇଛି, କେମିତି ଦ୍ୱାରକାବାସୀମାନେ ଭଗବାନ ଆସି ପହଞ୍ଚିଲେ। ପହଞ୍ଚିଲା ପରେ ତାଙ୍କର ପାଞ୍ଚ ଜଣ ଶଙ୍ଖ ନାଦ କରିଛନ୍ତି, ଶଙ୍ଖ ଯେତେବେଳେ ନାଦ କରୁଛନ୍ତି ସେହି ସମୟରେ ଦ୍ୱାରକାବାସୀମାନେ ବହୁତ ଆନନ୍ଦିତ ହୋଇକି ସବୁ ଆସିଛନ୍ତି ଭଗବାନ ପାଛଟି ନେବା ପାଇଁ, ସ୍ୱାଗତ କରିବା ପାଇଁ ବହୁତ ସ୍ତୁତି କରିଛନ୍ତି। ଏବଂ ଭଗବାନ ମଧ୍ୟ ତାଙ୍କୁ ପ୍ରତି ଅଭ୍ୟର୍ଥନା ପ୍ରଦାନ କରିକିରି ତାଙ୍କର ପିତାମାତାଙ୍କୁ ପ୍ରଣାମ କରିକି ତାଙ୍କର ଯେଉଁ ରହିଛନ୍ତି 16108 ରାଣୀଙ୍କ ମହଲରେ ପ୍ରବେଶ କରିଛନ୍ତି। ଏକାଦଶ ଅଧ୍ୟାୟରେ ବର୍ଣ୍ଣନା କରେ ଏହି ଭଗବାନଙ୍କ ଭଗବତା, ଭଗବାନ ଏତେ ସୁନ୍ଦରୀ ସ୍ତ୍ରୀମାନେ ସବୁ ଥିଲେ ମଧ୍ୟ ତାଙ୍କର କୌଣସି କାମ ମୋହିତ ହେଉନାହାନ୍ତି ସିଏ ଭଗବାନ, ବରଂ ଯେଉଁମାନେ ଭଗବାନଙ୍କର ଆଶ୍ରୟରେ ଅଛନ୍ତି, ଏତଦ୍ ଈଶ୍ୱର ବିଶେଷ୍ୟ ପ୍ରକୃତି ସ୍ଥପିତ ଗୁଣେଇ ନ ଯୁଜ୍ୟତେ ସଦାତ୍ମସ୍ଥିତି ଯଥା ବୁଦ୍ଧି ସଦାଶ୍ରୟ। ଯେଉଁମାନେ ଭଗବାନଙ୍କ ଶରଣରେ ରହିବେ ତାଙ୍କର ମଧ୍ୟ ସେହିଭଳି ଭାବରେ ମାୟା ଦ୍ୱାରା ଗ୍ରସ୍ତ ହେବେ ନାହିଁ, କାମ ମୋହିତ ହେବେ ନାହିଁ। ଏହିଭଳି ଭାବରେ ବର୍ଣ୍ଣନା କରିକି ଦ୍ୱାଦଶ ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କ ବିଷୟରେ ଜନ୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି। ପରୀକ୍ଷିତ ମହାରାଜ ଯେତେବେଳେ ଜନ୍ମ ହେଉଛନ୍ତି, ବ୍ରାହ୍ମଣମାନେ ତାଙ୍କର ସବୁ ଜାତ ସଂସ୍କାର କରିଛନ୍ତି ଏବଂ ତାଙ୍କର ଭବିଷ୍ୟତବାଣୀ ଦେଇଛନ୍ତି, ଏତେ ଶକ୍ତିଶାଳୀ ହେବେ, ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କ ଭଳି ଶକ୍ତିଶାଳୀ ହେବେ। ପରୀକ୍ଷିତ ମହାରାଜ ଏଭଳି ରହିଛନ୍ତି, ତାଙ୍କ ହେଉଛନ୍ତି ମେନ୍ ହିରୋ ହେଉଛନ୍ତି ପରୀକ୍ଷିତ ମହାରାଜ ଭାଗବତରେ, ତାଙ୍କ ବିଷୟରେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ କଥା ପରୀକ୍ଷିତ ମହାରାଜଙ୍କର। ତେଣୁ ଏହିଭଳି ଭାବରେ ପରୀକ୍ଷିତ ମହାରାଜ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ବିଦୁର, ଯିଏକି ଧର୍ମ କ'ଣ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ହସ୍ତିନାପୁରକୁ ତ୍ୟାଗ କରି ଚାଲିଯାଇଥିଲେ, 35 ବର୍ଷ କାଳ ବିଭିନ୍ନ ତୀର୍ଥ ଭ୍ରମଣ କରି ଆସି ପହଞ୍ଚିଗଲେ। ମହାଭାରତ ଯୁଦ୍ଧ ପରେ ଆସି ପହଞ୍ଚିଗଲେ, ଯେତେବେଳେ ଯୁଧିଷ୍ଠିର ମହାରାଜ ଦେଖିଲେ ବହୁତ ଆନନ୍ଦିତ ହୋଇଗଲେ, ତାଙ୍କୁ ସ୍ତୁତି କରିଛନ୍ତି ଏବଂ ଯୁଧିଷ୍ଠିର ମହାରାଜଙ୍କର ପାଇଁ ଆନନ୍ଦ ପାଇଁ କିଛି ଦିନ ରହିଲେ ସେଠି। ଏଭଳି ଭାବରେ କଥା କହିଲେ ଧୃତରାଷ୍ଟ୍ରଙ୍କୁ, ଧୃତରାଷ୍ଟ୍ର ଭଗବାନ ତାଙ୍କୁ ଜ୍ଞାନ ଦେଇଥିଲେ, ଅକ୍ରୁର ଯାଇଥିଲେ ତାଙ୍କୁ ଜ୍ଞାନ ଦେବା ପାଇଁ, ଏସବୁ କିଛି ସେ ଶୁଣିନଥିଲେ। କିନ୍ତୁ ବିଦୁର ଯେତେବେଳେ ଏଭଳି ଭାବରେ ଅପମାନ ସୂଚକ କଥା କହିବେ, ରାତାରାତି ସେ ରାଜ୍ୟକୁ ତ୍ୟାଗ କରି ପଳାଇଯିବେ ଗାନ୍ଧାରୀଙ୍କ ସହିତ ଏବଂ ଭଗବାନ ଧ୍ୟାନ କରି ଭଗବତ ଧାମ ପ୍ରାପ୍ତ ହେବେ। ସକାଳେ ଯେତେବେଳେ ଦେଖିବେ ଯୁଧିଷ୍ଠିର ମହାରାଜ ତାଙ୍କୁ ପ୍ରଣାମ କରିବା ପାଇଁ ଆସୁଥିବେ, ଦେଖିଲାକୁ ସେ ନାହାନ୍ତି, ତେଣୁ ସେ ବିଚଳିତ ହୋଇଯିବେ, କ୍ରନ୍ଦନ କରୁଥିବେ। ସେହି ସମୟରେ ନାରଦମୁନି ଆସି କହିବେ ଯେ ସେ ସଦ୍ଗତି ପ୍ରାପ୍ତ ହୋଇଛନ୍ତି, ତୁମେ ବ୍ୟସ୍ତ ହେବା ଦରକାର ନାହିଁ। ଏହିଭଳି ଭାବରେ ଚତୁର୍ଦ୍ଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ତିରୋଧାନ କଥା ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ଅପଶକୁନ ଦେଖାଯାଉଛି। ତେଣୁ ଏହିଭଳି ଭାବରେ ଅର୍ଜୁନ ଯାଇଥିଲେ ଦ୍ୱାରକା, ଦ୍ୱାରକା ଆସି ଫେରିକିରି କହୁଛନ୍ତି ପ୍ରକୃତରେ ବଞ୍ଚିତ ହଁ ମହାରାଜ, 15 ଅଧ୍ୟାୟରେ କହୁଛନ୍ତି ମୁଁ ବଞ୍ଚିତ ହୋଇଯାଇ, ଭଗବାନ ହରି ମୋତେ ବଞ୍ଚନା କରିଦେଇଛନ୍ତି, ମୋର ଶକ୍ତି ସବୁ ନେଇଯାଇଛନ୍ତି, ଭଗବାନ ଆଉ ନାହାନ୍ତି ଶୁଣିକରି ତୁଥା ବା କୁନ୍ତି ଦେବୀ ଶରୀର ତ୍ୟାଗ କରିଦେଇଛନ୍ତି ଏବଂ ଯୁଧିଷ୍ଠିର ମହାରାଜ ଓ ପାଣ୍ଡବମାନେ ସବୁ ମଧ୍ୟ ରାଜ୍ୟ ତ୍ୟାଗ କରି ଚାଲିଯାଇଛନ୍ତି ଏବଂ ରାଜ୍ୟକୁ ପ୍ରଦାନ କରିଛନ୍ତି ପରୀକ୍ଷିତ ମହାରାଜଙ୍କୁ। ତେଣୁ 16 ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କ ରାଜ୍ୟ ଶାସନ ବିଷୟରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ଯୁଧିଷ୍ଠିର ମହାରାଜ ଯେଉଁଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ପରୀକ୍ଷିତ ମହାରାଜ ମଧ୍ୟ ସେହିଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ପ୍ରଜାମାନେ ବହୁତ ଆନନ୍ଦରେ ଥିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ଯାଇ ଦେଖୁଛନ୍ତି ଗୋଟେ ସ୍ଥାନରେ ଦେଖୁଛନ୍ତି ଗୋଟେ ଗାଭୀ ଗୋଟେ ବୃଷଭକୁ ଜଣେ ବ୍ୟକ୍ତି ତାଙ୍କୁ ପ୍ରହାର କରୁଛି, ଗୋ ମିଥୁନ ସେଠି ରହିଛନ୍ତି, ସେ ବ୍ୟକ୍ତି ଜଣକ ତାଙ୍କୁ ପ୍ରହାର କରୁଛନ୍ତି, ତେଣୁ ସେ ତାଙ୍କୁ କ'ଣ ଦଣ୍ଡ ଦେବା ପାଇଁ ଉଦ୍ୟତ ହୋଇଗଲେ। ସେହି ସମୟରେ ପଚାରିଲେ ବୃଷଭକୁ ତୁମର ଏ ଅବସ୍ଥା କିଏ କଲେ, ତେଣୁ ସିଏ କହିଲେ ପ୍ରଭୁ ମୋର ଏ ଅବସ୍ଥା କାହିଁକି ହେଇଛି ମୁଁ ଜାଣିନି, ଆପଣ କୁହନ୍ତୁ। ସିଏ ହେଉଛନ୍ତି ସେମ୍ ଧର୍ମରାଜ, ସେ କହିଲେ ଆପଣ ହେଉଛନ୍ତି ଧର୍ମ ବୈଷୟିକ ଧର୍ମଜ୍ଞ, ଆପଣ ହେଉଛନ୍ତି ଧର୍ମ, ଆପଣଙ୍କର ଯେଉଁ ଚାରିପାଦ ଥିଲା ସତ୍ୟଯୁଗରେ ଧର୍ମର ଚାରିପାଦ ଥିଲା, ଆସ୍ତେ ଆସ୍ତେ କମି କମିକା ଯାଉଛି, କଳିଯୁଗରେ ଗୋଟିଏ ପାଦ ରହିଛି। ଚାରିପାଦ ହେଉଛି କ'ଣ ନା ତପସ୍ୟା, ଶୌଚ, ଦୟା, ସତ୍ୟ, ଏଇ ଚାରୋଟି ପାଦ ଥିଲା, କିନ୍ତୁ ଯୁଗର ପ୍ରଭାବରେ ଗୋଟିଏ ଗୋଟିଏ ପାଦ ନଷ୍ଟ ହୋଇଯାଉଛି, ଅଧର୍ମ ବଢ଼ି ବଢ଼ିକା ଯାଉଛି, ତେଣୁ ବର୍ତ୍ତମାନ ଗୋଟିଏ ପାଦ ରହିଛି, ସେ ପାଦକୁ ମଧ୍ୟ କଳି ଆଘାତ କରୁଛି। କଳିଯୁଗର ଅନ୍ତିମରେ ଆଉ କୌଣସି ଧର୍ମ ରହିବ ନାହିଁ, ସବୁ ଅଧର୍ମ ବ୍ୟାପିଯିବ, ତେଣୁ ଭଗବାନ କଳିକି ରୂପରେ ଆସିବେ। ଏହିଭଳି ଭାବରେ କହି କଳିକୁ ଦମନ କରିବା ପାଇଁ ଆସୁଛନ୍ତି। କଳି ଭଗବାନ ତାଙ୍କର ରାଜାଙ୍କର ଶରଣରେ ଗଲେ, ତେଣୁ ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅଭ୍ୟର୍ଥିଦା ତଦା ତସ୍ମୈ ସ୍ଥାନାନି କଳୈ ଦଦୌ ଦିୟୁତଂ ପାନଂ ସ୍ତ୍ରିୟଂ ସୁନା ତତ୍ର ଅଧର୍ମସ୍ତୁ ଦୁର୍ବିଧା। ଚାରୋଟି ସ୍ଥାନ ଦେଲେ କଳିକୁ, କାହିଁକି ଦେଲେ ନା ଏଇ ପାପର ସ୍ଥାନ ଦେଲେ, ଦିୟୁତ କ୍ରୀଡ଼ା, ସେଥିପାଇଁ ଆମର ଇସ୍କନରେ ଯେଉଁମାନେ ଯୋଗ ଦେବେ ଏ ଚାରୋଟି ବିଧି ନିଷେଧ ରହିଛି, ଏଇଟାକୁ ନିଷେଧ ତ୍ୟାଗ କରିବେ। ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମାଛ ମାଂସ ଭକ୍ଷଣ। କିନ୍ତୁ ପରୀକ୍ଷିତ ମହାରାଜ ଏଭଳି ରାଜ୍ୟ ଶାସନ କରୁଥିଲେ, କୌଣସି ଅଧର୍ମ ହେଉନଥିଲା, କଳି ସ୍ଥାନ ପାଇପାରିଲେ ନାହିଁ, ତେଣୁ ପୁଣି ଯେତେବେଳେ ପ୍ରାର୍ଥନା କଲେ ତାଙ୍କୁ ସୁବର୍ଣ୍ଣ ସ୍ଥାନ ଦେଲେ। ଯେଉଁ ସୁବର୍ଣ୍ଣ ସ୍ଥାନରେ ସବୁକିଛି ଅନର୍ଥ ସବୁ ରହିଛି, ଆମେ ଶୁଣୁଛୁ ସମସ୍ତଙ୍କ ମଣି ପ୍ରସଙ୍ଗ, କିଭଳି ଭାବରେ ସବୁ ଅସୁବିଧା ଆସିବ ସବୁ ବର୍ଣ୍ଣନା କରାଯିବ। ଏଇ ସ୍ୱର୍ଣ୍ଣରେ ଏଇଭଳି ଭାବରେ ସବୁ ରହିଛି, ଅଠର ବାର ଶୂନ ଆଠ ବାର ଶୂନ ଆସୁଥିଲା, ଅଠସ୍ତରୀ କେଜି ସୁନା, କେତେ ପ୍ରକାର ଅସୁବିଧା ସବୁ ଆସିବ, ସେ ରହି ସୁନାକୁ ଦିଆଯାଏ ସ୍ଥାନ କଳି କଳିଯୁଗକୁ। ଏଇଭଳି ଭାବରେ ଦେଇ ଗଲା ପରେ ଥରେ ଶିକାର କରୁଥିଲା ସମୟରେ ତାଙ୍କୁ ତୃଷା ହେଲା, ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତୃଷା ହେଲା। ସେ ଗୋଟେ ସ୍ୱାମୀ ଋଷିଙ୍କର ଆଶ୍ରମରେ କିଛି ଜଳ ପ୍ରାପ୍ତ ହେବା ପାଇଁ ପ୍ରାର୍ଥନା କରିଥିଲେ, କିନ୍ତୁ ସ୍ୱାମୀ ଋଷି ଏଭଳି ଭାବରେ ଧ୍ୟାନଗ୍ରସ୍ତ ହୋଇଥିଲେ ସେ ଶୁଣିପାରିଲେ ନାହିଁ। ତେଣୁ ଜୀବନର ପ୍ରଥମ ଥର ପାଇଁ ପରୀକ୍ଷିତ ମହାରାଜଙ୍କର ତାଙ୍କର କ୍ରୋଧ ଜାହତ ହେଲା ସାଧୁମାନଙ୍କ ଉପରେ। ତେଣୁ ସେ ଫେରୁଥିଲା ବେଳେ ଗୋଟେ ସର୍ପକୁ ଦେଖିଥିଲେ, ଗୋଟେ ମୃତ ସର୍ପ, ସେ ମୃତ ସର୍ପକୁ ତାଙ୍କର ଗଳାରେ ବେଷ୍ଟନ କରି ଚାଲିଗଲେ। ଚାଲିଗଲା ପରେ ମନରେ ସୂଚନା କରୁଛନ୍ତି, ବଡ଼ ବହୁତ ବଡ଼ ଅପରାଧ ହୋଇଗଲା ସେ ଋଷି, ସେ ଭାବିଲେ କ'ଣ ଏମିତି ମୋତେ ଛଳନା କରୁଛନ୍ତି, କିନ୍ତୁ ତାହାପରେ ଚିନ୍ତା କଲେ ଯେ ପ୍ରକୃତରେ ଯଦି ସେ ଭଗବାନଙ୍କର ସ୍ମରଣ କରୁଥିବେ ତାହେଲେ କ'ଣ ହେବ, ମୋର କ'ଣ ଅବସ୍ଥା ହେବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଏଣେ ଏ କଥା ଯେତେବେଳେ ଜାଣିଲେ ତାଙ୍କର ପୁତ୍ର ଶୃଙ୍ଗୀ, ପାଞ୍ଚ ବର୍ଷର ବାଳକ, ତେଣୁ ସେ ଅଭିଶାପ ଦେଲେ, ତକ୍ଷକ ସପ୍ତମେହିନି, ତୁମକୁ ସାତ ଦିନ ଭିତରେ ତକ୍ଷକ ଦର୍ଶନ କରିବ। ଏଇଭଳି ଭାବରେ ଯେତେବେଳେ ଅଭିଶାପ ଦେଲେ, ସେତେବେଳେ ସେ ଯେତେବେଳେ ଏ କଥା ଜାଣିଲେ ତାଙ୍କର ପିତା ସ୍ୱାମୀ ଋଷି, ସେତେବେଳେ ସେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ଛୋଟ ପିଲା ଜାଣିନାହିଁ, ବାଳକ ତାକୁ କ୍ଷମା କରନ୍ତୁ। ଏଇଭଳି ଭାବରେ କହି ପରୀକ୍ଷିତ ମହାରାଜ ଖବର ପଠାଇଲେ, ଆପଣଙ୍କର ସାତ ଦିନ ଆୟୁଷ ଅଛି, ଆପଣ ପ୍ରସ୍ତୁତ ହୁଅନ୍ତୁ। ଯେତେବେଳେ ପରୀକ୍ଷିତ ମହାରାଜ ଶୁଣିଲେ ସେତେବେଳେ ସେ ବହୁତ ଆନନ୍ଦିତ ହେଲେ, କାରଣ ଆମେ ଜାଣିନେ ଆମର କ'ଣ ସମୟ ଅନ୍ତିମ ସମୟ ଆସିବ, କିନ୍ତୁ ସେ ଜାଣିଲେ ମୋର ସାତ ଦିନ ଆୟୁଷ ଅଛି। ତେଣୁ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ରାଜ୍ୟକୁ ତାଙ୍କର ଯେଉଁ ଚାତି ଚାରି ପୁତ୍ର ଥିଲେ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଜନ୍ମେଜୟ ପ୍ରଦାନ କରିକିରି ଆସିଗଲେ। କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ମନସ୍ଥ କରିକିରି ଗଙ୍ଗା ନଦୀ ତଟରେ ଆସି ଉପବେଶନ କଲେ, ଏବଂ ସେହି ସମୟରେ 60,000 ଋଷିମାନେ ମୁନି ଋଷିମାନେ ଆସି ପହଞ୍ଚିଗଲେ। ତାଙ୍କର ପିତା ବ୍ୟାସଦେବ, ତାଙ୍କର ବ୍ୟାସଦେବଙ୍କର ଗୁରୁ ନାରଦ ମୁନି ଏବଂ ଅନେକ ବ୍ରହ୍ମର୍ଷି, ଦେବର୍ଷି, ରାଜର୍ଷି ସବୁ ଆସି ପହଞ୍ଚିଗଲେ ତାଙ୍କ ଶିଷ୍ୟମାନଙ୍କ ସହିତ। ସେହି ସମୟରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ତାଙ୍କୁ, ମୋର ସାତ ଦିନ ଆୟୁଷ ଅଛି, ମୁଁ କ'ଣ କର୍ତ୍ତବ୍ୟ? କିନ୍ତୁ ସେମାନେ ନିର୍ଣ୍ଣୟ କରିପାରୁନାହାନ୍ତି କ'ଣ କରିବେ। ତେଣୁ ସେହି ସମୟରେ ସୁଖଦେବ ଗୋସ୍ୱାମୀ ସେ କହୁଛନ୍ତି, ଫିଲ୍ମରେ ଯେମିତି ସବୁ ହୁଏ ସେଇଭଳି ଭାବରେ ଭାଗବତ ମଧ୍ୟ ସେଇଭଳି ଭାବରେ ଅଚାନକ ଭାବରେ ଆସି କହୁଛନ୍ତି, କିନ୍ତୁ ପାଗଳ ଭଳି ରହିଛନ୍ତି ସେ। ତାଙ୍କୁ ଦେଖିକି ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଭାବୁଛନ୍ତି, ଏ ଜଣେ ପାଗଳ ବ୍ୟକ୍ତି ଏଇଭଳି ଭାବରେ ଆସି ପହଞ୍ଚିଗଲେ ସେଇଠି। ସେଥିରେ ତାଙ୍କୁ ଦେଖୁଛନ୍ତି ଗଙ୍ଗା ସୁକର୍ତ୍ତାଳ, ସେଠି ଦେଖୁଛନ୍ତି ମୁନି ଋଷିମାନେ ସବୁ ଜାଣିପାରିଲେ ମହାପୁରୁଷଙ୍କର 32 ଲକ୍ଷଣ ରହିଛି। ତାଙ୍କୁ ଦେଖିକିରି ସମସ୍ତେ ଦଣ୍ଡାୟମାନ ହୋଇକିରି ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିକିରି ତାଙ୍କୁ ଗୋଟେ ବ୍ୟାସାସନ ଦେଇ ତାଙ୍କୁ ଏହି ପ୍ରଶ୍ନ ପଚାରିଲେ। ପ୍ରଥମ ସ୍କନ୍ଧ 19 ଅଧ୍ୟାୟ, ଏହି ଅଧ୍ୟାୟରେ ଏହି ପ୍ରଶ୍ନଟି ରହିଛି। अथ पृच्छामि संसिधिं योगिनां परं गुरुं पुरुषस्य यत् कार्य म्रियमाणस्य सर्वथा। प्रभु श्रेष्ठ सिद्धि कौन मत कहतु, जो मैंने मृत्यु मुखर रही कौन कर्तव्य किं श्रोतव्यम अथ जाप्यम कि कर्तव्यम नुभि प्रभु स्मर्तव्यम भजनीयम वा ब्रूहि जद्वा विपर्यम। कौन तर श्रवण करने कथा, कौटा कर्तव्य कौन स्मरण करने कथा, क्या कौ कथा जप करने कथा, कौटा क्या पूजा करने कथा, कौटा करने कथा नुह। ए प्रश्न एभली भाव आनंदित हो गले सुखदेव गोस्वामी द्वितीय स्कंद प्रथम अध्याय से प्रशंसा कर प्रश्न उत्तर देखा आरंभ कले कौन से मंगलाचरण करना तो मन दुख रे कौन परीक्षित कौन कह लोक मैंने जानती ना कौन तर कर्तव्य जोटा करने कथा नुह से करतव्यादेन्द्र नुणा सन्ति सहस्रश अपश्यत आत्मतत्व गृहेश गृहमे दिना हजार हजार कथा शुणुंट कि भगवान कथा शुणुना प्रकृतरे मनुष्य कर्तव्य होती तस्मात् भारत सर्वात्मा भगवान ईश्वर हरि श्रोतव्य प्रतितव्य स्मर्तव्य। जो मैंने मृत्यु को पार हो चाहती से मैंने भगवान विषय श्रवण करेंगे कीर्तन करेंगे स्मरण करेंगे। ये भक्तिर जो नौटी अंग अच्छी तादी तीन टी मुख्य श्रवण कीर्तन स्मरण कि लोक मैंने करूना तेणु परीक्षित महाराज चिंता कर मोर सात दिन आयुष अच्छे मुझे कौन श्रवण करी ना कि चिंता कर ना परीक्षित खटवांग नाम राजस्य ज्ञानता यम आयुष मुहूर्त सर्वसूज गतवान अभयंगरी जन राजा थे खटवांग राजा जी भगवान रामचंद्र पूर्व वंशधर सूर्य वंश आते जान लें से गोटे मुहूर्त आयुष अच्छी 48 मिनिट से सब त्याग करी भगवान शरण में गले भगवान से प्राप्त हले। तेणु तुम सात दिन आयुष अच्छी भागवत श्रवण कर तेणु से भागवत कहवाप आरंभ कले भगवान केमी आराधना कर भगवान विराट रूप रही से विराट रूप विषय वर्णना करने आरंभ कले प्रथम तेणु तापर कहले जो मैंने भगवान जोगी मैंने भगवान को निज हृदय भितर परमात्मा रूप दर्शन करती। यही भाव में कह समय तृतीय अध्याय स्वर्ण ऋषि सुत गोस्वामी को बहुत बहुत प्रशंसा कर समस्त आयुष सूर्य उदय और अस्त नष्ट हो जाए कि जो मैंने भगवान कथा श्रवण करुँचर आयुष नष्ट हो पारना तेणु से भगवान विषय मत कहतु यही भाव में सुखदेव गोस्वामी कथ भी कहतु यही भाव कौन सुखदेव गोस्वामी प्रश्न सब प्रस्तुत कर सुत गोस्वामी यही भाव में सुखदेव गोस्वामी भगवान को स्तुति कर द्वितीय स्कंद चतुर्थ अध्याय स्तुति कर सी बार श्लोक भगवान मंगलाचरण कर भगवान कथा आरंभ करती भाव में ना भगवान जो रही भगवान को स्तुति करी ये जो प्रश्न पचारे सुखदेव गोस्वामी परीक्षित महाराज परीक्षित महाराज सुखदेव गोस्वामी पचारे परीक्षित सुखदेव गोस्वामी सीधा सड़क प्रश्न उत्तर न देकर ब्रह्मांड आरद संवाद प्रस्तुत करते प्रश्न सृष्टि विषय में वैज्ञानिक मैंने चिंता करमी सृष्टि होता यही विषय परीक्षित महाराज प्रश्न पचारे से प्रश्नर उत्तर परीक्षा नारद मुनि पचारि ब्रह्मा को तेणु ब्रह्मा से प्रश्नर सब उत्तर दे द्वितीय स्कंद पंचम अध्याय वर्णना करमी ब्रह्मा प्रथम सृष्टि भगवान ठारू सृष्टि से किसी जापार नए भाव में भगवान ज्ञान प्रदान कले भाव से सब ज्ञान प्राप्त हेले ये सब कथा पंचम अध्याय वर्णना कर ब्रह्मा जो वर्णना कर भगवान को स्तुति विभिन्न अवतार मान विषय वर्णना कर सप्तम अध्याय विभिन्न अवतार मान विषय वर्णना कर सुखदेव गोस्वामी परीक्षित महाराज कथा परीक्षित महाराज ये भागवत कथार प्रशंसा करवत कथा भाई जो मैंने भगवान कथा शुणे भगवान कर्ण मध्यम हृदय भितर प्रवेश करेंगे हृदय भितर प्रवेश कर तांकर हृदय को सफा करदे कि शरीर से यथा शरत शरीर शरत ऋतु वर्षा हेले जो भाव वृष्टि जल स्वच्छ हो जाए से भाव भगवान कथा श्रवण कले श्रवण कर हृदय शुद्ध हो तेणु ब्रह्मा को भगवान को ज्ञान देते से कथा सुखदेव गोस्वामी परीक्षित महाराज कहले चार श्लोक भगवान ब्रह्मा को ज्ञान देवे चतुश्लोकी भागवत द्वितीय स्कंद नवम अध्याय 32-35 ये चतुश्लोकी भागवत आधे सब ज्ञान रही ସେଇ ଚତୁଃଶ୍ଳୋକୀର ବିସ୍ତାର ହେଉଛନ୍ତି ଭାଗବତମର 18,000 ଶ୍ଳୋକ। ଏହିଭଳି ଭାବରେ ଭଗବାନ ଜ୍ଞାନ ପ୍ରଦାନ କରିକି ବ୍ରହ୍ମାଙ୍କୁ ଆଶୀର୍ବାଦ ଦେଲେ, ବ୍ରହ୍ମା ସୃଷ୍ଟି କରିବା ପାଇଁ ଆରମ୍ଭ କଲେ। ଦଶମ ଅଧ୍ୟାୟରେ ଭାଗବତମରେ ଯେଉଁ 10 ବିଷୟ ରହିଛି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଅତ୍ର ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୁତୟ ମନ୍ମନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଭାଗବତମ ହେଉଛି ମହାପୁରାଣ, କାହିଁକି ନା ଏଠି ସବୁ ଜ୍ଞାନ ରହିଛି, 10 ବିଷୟ ରହିଛି। କିଭଳି ସୃଷ୍ଟି ହେଲା, ଭଗବାନ କିଭଳି ସୃଷ୍ଟି କଲେ, ଏବଂ ସୃଷ୍ଟିର ବିସ୍ତାର କେମିତି ବ୍ରହ୍ମା କରିଛନ୍ତି, ଏବଂ ବିଭିନ୍ନ ସ୍ଥାନ ଯେଉଁଠି କେଉଁଠି କ'ଣ ଅଛନ୍ତି ସେସବୁ ଆମେ ଜାଣିପାରିବା। ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ କେମିତି ତାଙ୍କ ଭକ୍ତଙ୍କୁ ରକ୍ଷା କରନ୍ତି, ପୋଷଣ କରନ୍ତି, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସପ୍ତମ ସ୍କନ୍ଧରେ ଉତୟ କର୍ମ ବାସନ ବିଷୟରେ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି, ଏ ମନ୍ୱନ୍ତରରେ 6 ପରିବର୍ତ୍ତନ ହୁଏ, ସେସବୁ ଆମେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରିବା। ଏସବୁ କଥା କୁହାଯାଇଛି। ଈଶାନ କଥା ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ବିଷୟରେ 9 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେଉଁଠି 2 ପ୍ରସିଦ୍ଧ ବଂଶ ରହିଛି, ଗୋଟିଏ ହେଉଛି ସୂର୍ଯ୍ୟ ବଂଶ, ଗୋଟିଏ ହେଉଛି ଚନ୍ଦ୍ରବଂଶ। ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ଏବଂ ଚନ୍ଦ୍ରବଂଶରେ ଭଗବାନ କୃଷ୍ଣଚନ୍ଦ୍ର ଆସୁଛନ୍ତି, ତାଙ୍କ ବିଷୟରେ 9 ସ୍କନ୍ଧରେ ଆମେ ଶୁଣିବା। ଏବଂ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ କୃଷ୍ଣ, ଆଉ 9 ତତ୍ତ୍ୱ ତାଙ୍କ ଉପରେ ଆଶ୍ରୟ ନେଇଛନ୍ତି ସେ ଭଗବାନ କୃଷ୍ଣଙ୍କ ବିଷୟରେ 10 ସ୍କନ୍ଧରେ 9 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଆଶ୍ରୟ ତତ୍ତ୍ୱ। 11 ସ୍କନ୍ଧ ହେଉଛି ମୁକ୍ତି, ଆମେ କେମିତି ଭୌତିକ ଜଗତରେ ମୁକ୍ତି ପାଇବା, ଭଗବାନ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, ଏ ମୁକ୍ତି ଜଣେ ପ୍ରାପ୍ତ ହୋଇଯିବ। ଏବଂ ନିରୋଧ କହିଲେ ଯେଉଁ ଧ୍ୱଂସ ହେବ, 4 ପ୍ରକାର କ'ଣ ଧ୍ୱଂସ ଲୀଳା ରହିଛି, ଏ 12 ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏହିଭଳି ଭାବରେ 2 ସ୍କନ୍ଧ ଶେଷ ହେଲେ 2 ପାଦ ଭଗବାନଙ୍କ ଶେଷ ହେଇଗଲେ ଆମେ ଧ୍ୟାନ କରିଦେଲେ, ବର୍ତ୍ତମାନ 3 ସ୍କନ୍ଧ ଆରମ୍ଭ ହେବ, 3 ସ୍କନ୍ଧର 4 3 ସ୍କନ୍ଧରେ 33 ଅଧ୍ୟାୟ ରହିଛନ୍ତି, ଆମେ ଆଜି 22 ଅଧ୍ୟାୟ ପର୍ଯ୍ୟନ୍ତ କହିବା କଥା, କିନ୍ତୁ ଦେଖାଯାଉ ଆମେ କ'ଣ କହିପାରୁଛୁ, କେତେ ଆମେ କହିପାରୁଛେ। ପ୍ରଥମ 4 ଅଧ୍ୟାୟରେ ବିଦୁର ଏବଂ ଉଦ୍ଧବଙ୍କ ସମ୍ବାଦ ରହିଛି। ବିଦୁର ଯେଉଁ 35 ବର୍ଷ କାଳ ଯାଇଥିଲେ ତୀର୍ଥଭ୍ରମଣ କରିବା ପାଇଁ, ତୀର୍ଥଭ୍ରମଣ ଫେରିକିରି ବୃନ୍ଦାବନରେ ଉଦ୍ଧବଙ୍କୁ ଦେଖିଛନ୍ତି, ତେଣୁ ଭଗବାନଙ୍କ ବିଷୟରେ ବର୍ଣ୍ଣନା ପଚାରୁଛନ୍ତି କ'ଣ ହେଇଛି ଘଟଣା, ସେ ନଥିଲେ, ତେଣୁ ଉଦ୍ଧବ ସବୁ ଭଗବାନ ବିଷୟରେ କହୁଛନ୍ତି। ଯାହା ସବୁ 4 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ସେସବୁ 10 ସ୍କନ୍ଧରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ତେଣୁ ଆମେ ତାକୁ ବର୍ଣ୍ଣନା କରିବା ନାହିଁ। ଏହିଭଳି ଭାବରେ କହି ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଭଗବାନ ଆଉ ନାହାନ୍ତି, ଚାଲିଯାଇଛନ୍ତି, କିନ୍ତୁ ଯିବା ପୂର୍ବରୁ ସେ ତୁମକୁ ସ୍ମରଣ କରୁଥିଲେ, ବିଦୁରଙ୍କୁ ସ୍ମରଣ କରୁଥିଲେ, ତେଣୁ ବିଦୁର ଯେତେବେଳେ ଶୁଣିଲେ ଭଗବାନ ଅନ୍ତିମ ସମୟରେ ମୋତେ ସ୍ମରଣ କରୁଥିଲେ କହିକିରି ସେ ରୋଦନ କରିବା ପାଇଁ ଆସିଲେ, ବସିଲେ, କ'ଣ କହୁଥିଲେ ଭଗବାନ, ତୁମକୁ ଉପଦେଶ ଦେଇଛନ୍ତି, ଜ୍ଞାନ ଉପଦେଶ ଦେଇଛନ୍ତି, କିନ୍ତୁ ତୁମେ ସେଇଟାକୁ ଯାଇ ମୈତ୍ର ମୁନିକୁ ପଚାର, ମୈତ୍ର ମୁନି ସବୁ ଜ୍ଞାନ ଦେବେ। ତେଣୁ ସେ ଯାଇକରି ହରିଦ୍ୱାର ନିକଟରେ ମୈତ୍ର ମୁନିଙ୍କ ସହିତ ଦେଖା ହେଇଛି ତାଙ୍କର, ମୈତ୍ର ମୁନିକୁ ସେ ପ୍ରଶ୍ନ ପଚାରୁଛନ୍ତି। 3 ସ୍କନ୍ଧ 5 ଅଧ୍ୟାୟରୁ ଏସବୁ କଥା ଆସିଯିବ। ଲୋକମାନେ ଜାଣନ୍ତି ନାହିଁ, ସୁଖାୟ କର୍ମାଣି କରନ୍ତି ଲୋକେ, ସୁଖ ପାଇଁ ସମସ୍ତେ ଲୋକ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେମାନେ ସୁଖରୁ ତ ଦୁଃଖ ତ ଦୁଃଖରୁ ନିବୃତ୍ତ ହୋଇପାରୁନାହାନ୍ତି, ସୁଖ ତ ପାଇପାରୁନାହାନ୍ତି କି ଦୁଃଖରୁ ମଧ୍ୟ ନିବୃତ୍ତ ହୋଇପାରୁନାହାନ୍ତି, ତେଣୁ କ'ଣ ଆମେ କରିବା ସେଇଟା ଆମକୁ କୁହନ୍ତୁ। ମୈତ୍ର ମୁନି ଯେତେବେଳେ କହୁଛନ୍ତି, ମୈତ୍ର ମୁନି ବିଦୁରଙ୍କୁ ପ୍ରଶ୍ନ, ବିଦୁର ହେଉଛନ୍ତି ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ହେଉଛନ୍ତି ଯମରାଜ। ଯମରାଜ ଥିଲେ ଜଣେ ରହିଛନ୍ତି, ଥିଲେ ଜଣେ କ'ଣ ତାଙ୍କ ନା ଯେଉଁ ରହିଛନ୍ତି ତାଙ୍କୁ ଅର୍ଜୁମାନ ନା ତା ତାଙ୍କ ସ୍ଥାନରେ ଅର୍ଜୁମାନ ଥିଲେ, କିନ୍ତୁ ଜଣେ ଋଷି ଥିଲେ, ତାଙ୍କୁ ସିଏ ଅଭିଶାପ ଦେଇଥିଲେ, ତୁମେ ଇଏ ହେଇଯାଅ, ଦା କ'ଣ ତୁମେ ଶୂଦ୍ର ହେଇଯାଅ, ସେ ଋଷି କ'ଣ ତାଙ୍କ ନା ମାଣ୍ଡବମୁନି ମାଣ୍ଡବମୁନିକୁ ଅଭିଶାପ, ସେ ତାଙ୍କୁ ପିଲାଦିନେ ଗୋଟେ କଙ୍କିରେ ତାଙ୍କ ପଛ କଣ୍ଟା ବିନ୍ଧ କରିଦେଇଥିଲେ, ସେଥିପାଇଁ ସେ ଅଭିଶାପ ଦେଇଥିଲେ, ସେଥିପାଇଁ ସେ ଇଏ ହେଇଥିଲେ, ଶୁଳି ପ୍ରାପ୍ତ ହେଇଥିଲେ, ଏସବୁ କଥା ରହିଛି। ତେଣୁ ଯାହା ହଉ, ସିଏ 100 କାଳ ଆସି ଲୀଳା କରିଥିଲେ, ଭଗବାନ ଲୀଳାରେ ସାମିଲ ହେଇଥିଲେ, ତେଣୁ ଏଇଭଳି ଭାବରେ ଯେତେବେଳେ କଥା ଆସୁଛି ସେ କହୁଛନ୍ତି ତାଙ୍କୁ ପ୍ରଶଂସା କରି ଏଇ ଭଗବାନଙ୍କର ଯେଉଁ କେମିତି ସୃଷ୍ଟି ହେଉଛି, ବ୍ରହ୍ମା କେମିତି ସୃଷ୍ଟି କରୁଛନ୍ତି, ସେସବୁ ବର୍ଣ୍ଣନା କରୁଛନ୍ତି। ବ୍ରହ୍ମା ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି, କାରଣାନବ ଜଳରେ ଭଗବାନ ରହିଛନ୍ତି, କାରଣାନବ ସାଇ ଶୟନ କରିଛନ୍ତି, ତାଙ୍କର ଏଇ କ୍ଷଣରେ ଭୂତ ପ୍ରକୃତି ସୃଷ୍ଟି ଆରମ୍ଭ କରୁଛି। ସୃଷ୍ଟି ଯେତେବେଳେ କରୁଛି ସେଇଠି ତାଙ୍କ ପାଖରୁ ଜଣେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି ଗର୍ଭୋଦକ ସାଇ ବିଷ୍ଣୁ। ଗର୍ଭୋଦକ ସାଇ ବିଷ୍ଣୁଙ୍କର ନାଭିରୁ ସେ ତାଙ୍କର ଶରୀରରୁ ସହଜ ଜଳ ବାହାର କରିକି ଅଧା ଭରି ଦେଉଛନ୍ତି ଏବଂ ସେଇଠି ଶୟନ କରୁଛନ୍ତି। ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରୁଛି ଯାହାକି ସେଇ ପଦ୍ମରେ ବ୍ରହ୍ମା ଜାହାତ ହେଉଛନ୍ତି, ବ୍ରହ୍ମା ଜାହାତ ହେଉଛନ୍ତି। ବ୍ରହ୍ମା ତାପରେ ଜାଣିପାରୁନାହାନ୍ତି ସେ କିଏ, ସେଇ ନାଭି ସେଇ ଯେଉଁ ନାଡ଼ ରହିଛି ପଦ୍ମ ନାଡ଼ ଭିତରେ ପ୍ରବେଶ କରିକିରି ବହୁତ କାଳ ବିତି ଯାଉଛି। ତାପରେ ସେ ଯେତେବେଳେ ଆସିକରି ସେ ପଦ୍ମ ଉପରେ ରହିଛନ୍ତି, ସେହି ସମୟରେ ତାଙ୍କୁ ଦୁଇଟି ଅକ୍ଷର ଶୁଭିଲା, ତ ଏବଂ ଫ, ତପ ଦୁଇଥର ଶୁଭିଲା। ତେଣୁ ସେ ତପସ୍ୟା କଲେ, ତପସ୍ୟା କଲା ପରେ ଭଗବାନ ଆସିକରି ତାଙ୍କୁ ସବୁ ଜ୍ଞାନ ଦେଇଛନ୍ତି। ତେଣୁ ବ୍ରହ୍ମା ସୃଷ୍ଟି କରିବା ପାଇଁ ଆରମ୍ଭ କରୁଛନ୍ତି, ନବମ ଅଧ୍ୟାୟରେ ଭଗବାନଙ୍କୁ ସବୁ ସ୍ତୁତି କରିଛନ୍ତି। ଏହିଭଳି ଭାବେ ସ୍ତୁତି କଲା ପରେ ଭଗବାନ ତାଙ୍କୁ ଜ୍ଞାନ ଦେଇଛନ୍ତି, ତାପରେ ସୃଷ୍ଟି ଆରମ୍ଭ କରିଛନ୍ତି। ବିଭିନ୍ନ ପ୍ରକାର ସୃଷ୍ଟି ରହିଛି, ଦଶ ପ୍ରକାର ସୃଷ୍ଟି ରହିଛି। ଏଭଳି ଭାବରେ ସୃଷ୍ଟି ବିଷୟରେ ବର୍ଣ୍ଣନା କରିକି ତାପରେ ସୃଷ୍ଟି ଯେତେବେଳେ କରୁଛନ୍ତି, ପ୍ରଥମେ ସେ ସୃଷ୍ଟି କରିଛନ୍ତି ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଏମାନେ ବ୍ରହ୍ମାଙ୍କର ପ୍ରଥମ ପୁତ୍ର ଚାରି କୁମାର। ତେଣୁ ତାଙ୍କୁ ଯେତେବେଳେ ସେମାନେ ଆମେ କହିଲେ, ପ୍ରଥମେ କହିଥିଲେ ସେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ତେଣୁ ସେହି ସମୟରେ ଯେତେବେଳେ ବ୍ରହ୍ମା ତାଙ୍କୁ କହିଲେ ତୁମେ ସୃଷ୍ଟି କର, ସିଏ ସୃଷ୍ଟି କଲେ ନାହିଁ। ତେଣୁ ବ୍ରହ୍ମାଙ୍କର କ୍ରୋଧ ଜାହାତ ହେଲା, ବ୍ରହ୍ମାଙ୍କ କ୍ରୋଧରୁ ଶିବଜୀ ଜାହାତ ହେଲେ, ରୁଦ୍ର ଜାହାତ ହେଲେ, ତାଙ୍କୁ ଏଗାରଟି ସ୍ଥାନ ଦିଆଗଲା, ଏସବୁ କଥା ରହିଛି। ଶିବ ଆସିଲେ, ତାପରେ ବ୍ରହ୍ମା ପୁଣି ସୃଷ୍ଟି ଆରମ୍ଭ କଲେ, ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ, ଏଭଳି ଭାବରେ ବାରଟି ବାର ଜଣ ପୁତ୍ରକୁ ସୃଷ୍ଟି କଲେ। ସେ ନାରଦ ଚୈବାତ୍ର ଦଶମ, ଦଶ ଜଣ ପୁତ୍ରକୁ ସୃଷ୍ଟି କଲେ ଏବଂ ସେମାନେ ମଧ୍ୟ ପ୍ରଜା ସୃଷ୍ଟି କରିବା ପାଇଁ ଆରମ୍ଭ କହିଲେ। ଏଭଳି ଭାବରେ ସେମାନେ ସୃଷ୍ଟି ଆରମ୍ଭ କଲେ, ସବୁ ଚାଲିଲା, କିନ୍ତୁ ସୃଷ୍ଟି ବିସ୍ତାର ଲାଭ କରୁନଥିଲା, ସୃଷ୍ଟି ବିସ୍ତାର ଲାଭ କରୁନଥିଲା। ତେଣୁ ସେ କ'ଣ କଲେ ନା, ତାଙ୍କ ଶରୀରରୁ ଦୁଇ ଜଣଙ୍କୁ ସୃଷ୍ଟି କଲେ, ସେ ହେଉଛନ୍ତି ପ୍ରଥମ ମନୁ ସ୍ୱାଙ୍ଗ ମନୁ ଏବଂ ତାଙ୍କର ପତ୍ନୀ ସତରୂପା। ତାଙ୍କର ହୃଦୟରୁ ଦୁଇ ପଟରୁ ଦୁଇ ଜଣ ଭାଲି ହେଉଛନ୍ତି ଭଗବାନଙ୍କର ବିଭୂତି। ତେଣୁ ତାଙ୍କୁ ଯେତେବେଳେ କହିଲେ ତୁମେ ପ୍ରଜା ସୃଷ୍ଟି କର, ସେତେବେଳେ ସେ କହିଲେ, ସେ ଦେଖିଲେ ପୃଥିବୀ ଆଉ ନାହିଁ, ପୃଥିବୀ ଜଳମଗ୍ନ ହୋଇଯାଇଛି। ତେଣୁ ସେ ବ୍ରହ୍ମାଙ୍କୁ ଯେତେବେଳେ ପ୍ରାର୍ଥନା କଲେ, ବ୍ରହ୍ମା ଚିନ୍ତା କରୁଛନ୍ତି କେମିତି ପୃଥିବୀକୁ ଉଦ୍ଧାର କରାଯିବ। ବ୍ରହ୍ମା ଯେତେବେଳେ ଚିନ୍ତା କରୁଛନ୍ତି, ବ୍ରହ୍ମାଙ୍କର ଛିଙ୍କ ହେଲା, ଗୋଟେ ଛିଙ୍କରୁ ଭଗବାନ ବରାହଦେବ ରୂପରେ ଆସିଲେ। ତେର ଅଧ୍ୟାୟରୁ ଉଣେଇଶ ଅଧ୍ୟାୟ, ସାତଟି ଅଧ୍ୟାୟରେ ଭଗବାନ ବରାହଦେବଙ୍କ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ବରାହଦେବ ଯେତେବେଳେ ପ୍ରବେଶ କରୁଛନ୍ତି, ବରାହଦେବ ଶୁକର ଯେମିତି ଶୁଙ୍ଘି ଶୁଙ୍ଘିକିରି ଜ୍ଞାନ ପ୍ରାପ୍ତ ହୁଅନ୍ତି, ବରାହଦେବ ସେହିଭଳି ଭାବେ ଶୁଙ୍ଘି ଶୁଙ୍ଘିକି ପୃଥିବୀକୁ ଉଦ୍ଧାର କରେ। ଯେଉଁ ରହିଛନ୍ତି ବସତି ଦର୍ଶନ ଶିଖରେ ଧରଣୀ ତବଲମ୍ନା, ତାଙ୍କର ଯେଉଁ ଦର୍ଶନ ରହିଛି, ତାଙ୍କର ଯେଉଁ ଦନ୍ତରାଜି ରହିଛି, ଦନ୍ତ ରହିଛି, ସେଇ ଦନ୍ତ ଉପରେ ପୃଥିବୀକୁ ଉଦ୍ଧାର କରିକି ଉତ୍ତୋଳନ କଲେ। ସେହି ସମୟରେ ଏଇ ହିରଣ୍ୟାକ୍ଷ ଯୁଦ୍ଧ କଲା ଭଗବାନ ସହିତ, ଏବଂ ଭଗବାନ ହିରଣ୍ୟାକ୍ଷକୁ ବଧ କଲେ। ଏଇଭଳି ଭାବରେ ଏ ସାତଟି ଅଧ୍ୟାୟରେ ଏ ଶୁକ୍ରଦେବଙ୍କର ଲୀଳା ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ବଧ କରୁଛନ୍ତି ହିରଣ୍ୟାକ୍ଷକୁ, ସେତେବେଳେ ଦେବତାମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଉଣେଇଶ ଅଧ୍ୟାୟରେ ଏ ସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି। ତାପରେ ଭଗବାନ କୋଡ଼ିଏ ଅଧ୍ୟାୟରେ ପୁଣି ବ୍ରହ୍ମାଙ୍କର ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ସେହି ସମୟରେ ବର୍ଣ୍ଣନା କରାଯାଇଛି କର୍ଦ୍ଦମ, କର୍ଦ୍ଦମ ଋଷି, କର୍ଦ୍ଦମ ଋଷି ଯିଏକି ଭଗବାନ ବ୍ରହ୍ମାଙ୍କର ଛାୟାରୁ ଯାହା ଦେଇଛନ୍ତି, କର୍ଦ୍ଦମ ଋଷି ତାଙ୍କୁ ସେ ମଧ୍ୟ କହିଥିଲେ ତୁମେ ପ୍ରଜା ସୃଷ୍ଟି କର। ସେ ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ, କର୍ଦ୍ଦମ ଋଷି ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ ଗୋଟେ ଉପଯୁକ୍ତ ପତ୍ନୀ ପାଇବା ପାଇଁ, ଯାହାଫଳରେ କି ସେ ପ୍ରଜା ସୃଷ୍ଟି କରିବେ। ତେଣୁ ଭଗବାନ ତାଙ୍କର ଯେଉଁ ରହିଛି ତପସ୍ୟାରେ ବହୁତ ପ୍ରସନ୍ନ ହୋଇଗଲେ, ଭଗବାନ ଆବିର୍ଭାବ ହୋଇଗଲେ। ତୃତୀୟ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ କଥା ବର୍ଣ୍ଣନା କରାଯାଇଛି, କୋଡ଼ିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ ସେତେବେଳେ ବର୍ଣ୍ଣନା କରାଯାଉଛି କ'ଣ ବ୍ରହ୍ମା ସୃଷ୍ଟି ଭଗବାନ ସୃଷ୍ଟି କହେ ତେଣୁ କର୍ଦ୍ଦମକୁ ଯେତେବେଳେ କର୍ଦ୍ଦମ ପାଖରେ ଯେତେବେଳେ ଆବିର୍ଭାବ ହୋଇଗଲେ ଏ ଭଗବାନ ଏ କର୍ଦ୍ଦମ ଭଗବାନଙ୍କ ଆବିର୍ଭାବ ହେଲେ ଏ ଭଗବାନ ସତ୍ୟଯୁଗର ଘଟଣା ଆମର ଯେଉଁ ରହିଛି ଭଗବାନ ଚାରି ଯୁଗରେ ଚାରି ବର୍ଣ୍ଣରେ ଆବିର୍ଭାବ ହୁଅନ୍ତି ଏ ସତ୍ୟଯୁଗରେ ଭଗବାନ ଶୁକ୍ଳ ରୂପରେ ଆବିର୍ଭାବ ହୋଇଥିଲେ ଶୁକ୍ଳ ରକ୍ତ ସଦା ପିହିତ ଇଦାନୀ କୃଷ୍ଣତାଙ୍କତା ଭଗବାନ ସତ୍ୟଯୁଗରେ ଶୁକ୍ଳ ବର୍ଣ୍ଣରେ ଆବିର୍ଭାବ ହୁଅନ୍ତି ସିଏ ଆବିର୍ଭାବ ହୋଇକରି ଏ କର୍ଦ୍ଦମ ପାଖରେ ଆସି ପହଞ୍ଚିଗଲେ କର୍ଦ୍ଦମ ଦେଖିକରି ବହୁତ ପ୍ରସନ୍ନ ହୋଇଗଲେ ପଚାରେ ଭଗବାନ କହିଲେ କ'ଣ ବର ଚାହୁଁଛ ତେଣୁ ସେ କହିଲେ ମୋତେ ଗୋଟିଏ ଉପଯୁକ୍ତ ଧାର୍ଯ୍ୟ ପ୍ରଦାନ କରନ୍ତୁ ଯେଉଁ ଯାହାଫଳରେ କି ମୁଁ ପ୍ରଜା ସୃଷ୍ଟି କରିବି ଏହିଭଳି ଭାବରେ ଭଗବାନ ଏତେ ପ୍ରୀତ ହୋଇଗଲେ କର୍ଦ୍ଦମଙ୍କ ଉପରେ ତାଙ୍କ ତପସ୍ୟାରେ ଭଗବାନ ଚକ୍ଷୁରୁ ଲୋତକ ନିର୍ଗତ ହେଲା ସେ ଯେଉଁ ଲୋତକ ନିର୍ଗତ ହେଲା ସେ ବିନ୍ଦୁ ସରୋବର ସେଟାକୁ ହେଇଗଲା ବିନ୍ଦୁ ସରୋବର ଭଗବାନ ତାଙ୍କ ତରଫରୁ କହିଲେ ମୁଁ ତୁମ ପୁତ୍ର ହେଇକିରି ଆସିବି ଏଇଭଳି ଭାବରେ କହି ଭଗବାନ ଚାଲିଗଲେ କହିଲେ ଦୁଇ ଦିନ ପରେ ଆସିବେ ସ୍ୱାମୀ ମନୁଆ ଆସିବେ ତାଙ୍କର କନ୍ୟାଙ୍କୁ ଆଣିକିରି ଆସିବେ ତାଙ୍କର କନ୍ୟାକୁ ଆଣିକି ଆସିବେ ସେ ତାଙ୍କର କନ୍ୟାକୁ ତୁମକୁ ପ୍ରଦାନ କରିବେ ସେ ତୁମର ଉପଯୁକ୍ତ ଭାର୍ଯ୍ୟା ଏଇଭଳି ଭାବରେ କହି ଭଗବାନ ଚାଲିଗଲେ ତାପରେ ଦୁଇ ଦିନ ପରେ ପ୍ରକୃତରେ ଆସିଗଲେ ପହଞ୍ଚିଗଲେ ଇଏ ସ୍ୱାମୀ ବାବୁ ମନୁ ଆସି ପହଞ୍ଚିଗଲେ ପ୍ରଥମ ମନୁ ସ୍ୱାମୀ ବାବୁ ମନୁ ଆମେ କହିଲେ ଜଣେ ଭଗବାନଙ୍କର ବିଭୂତି ତାଙ୍କର କନ୍ୟା ତାଙ୍କର ଦୁଇ ପୁତ୍ର ଏବଂ ତିନି କନ୍ୟା ତାଙ୍କର ବଂଶ ବିଷୟରେ ଆମେ ଶୁଣିବା ପଞ୍ଚମ ସ୍କନ୍ଧ ପର୍ଯ୍ୟନ୍ତ ତାଙ୍କର ତାଙ୍କର ଦୁଇ ତିନି କନ୍ୟା ଦୁଇ ପୁତ୍ର ତେଣୁ ଆଙ୍କ ବିଷୟରେ ଶୁଣିବା ଏ ଯେଉଁ ରହିଛି ଦେବଉତୀଙ୍କୁ ଆଣିକି ଆସିଥିଲେ ଦେବଉତୀ ବିଷୟରେ ଦେବଉତୀ ଯେତେବେଳେ ରାଜକନ୍ୟା ଥିଲେ ସେହି ସମୟରେ ଏତେ ସୁନ୍ଦରୀ ଥିଲେ ବର୍ଣ୍ଣନା କରାଯାଇଛି ଯେତେବେଳେ ତାଙ୍କର ରାଜପ୍ରସାଦ ଉପରେ ସେ ବଲ୍ ଖେଳୁଥିଲେ ସେହି ସମୟରେ ଜଣେ ଗନ୍ଧର୍ବ ତାଙ୍କ ବିମାନ ଯାଉଥିଲେ ଇଏ ଯେଉଁ ରହିଛନ୍ତି ଦେବଉତୀ ତାଙ୍କର ଯେଉଁ ଖେଳୁଥିଲା ବେଳେ ତାଙ୍କର ପାଦରେ ଯେଉଁ ନୁପୁର ଥିଲା ନୁପୁରର ଋଣୁ ଋଣୁ ଶବ୍ଦ ଶୁଣିକରି ସେ ଆକର୍ଷିତ ହୋଇଗଲେ ଗନ୍ଧର୍ବ ଆକର୍ଷିତ ଯେତେବେଳେ ବିମାନର ଯେଉଁ ୱିଣ୍ଡୋ ରହିଛି ସେ ୱିଣ୍ଡୋ ଆମର ବିମାନରେ ୱିଣ୍ଡୋ ଖୋଲିବ ନାହିଁ ଝରକା ରହିଛି କାଚ ରହିଛି କିନ୍ତୁ ସେ ବିମାନରେ ଆପଣ ବାହାରକୁ ଦେଖିପାରିବେ ଦେଖୁଛନ୍ତି ସେତେବେଳେ ସେ ପଡ଼ିଗଲେ ତଳେ ପଡ଼ିଗଲେ ଏଇଭଳି ଭାବରେ ତାଙ୍କର ସୌନ୍ଦର୍ଯ୍ୟ ମୁଗ୍ଧ ହୋଇକି ପଡ଼ିଯାଇଥିଲେ ସେହି ଦେବଭୂତିଙ୍କୁ ଆଣିକି ଆସିଥିଲେ ଯେ କିଏ ଏ ଯେଉଁ ରହିଛନ୍ତି ମନୁ ସ୍ୱାମୀ ମନୁ ତାଙ୍କ ପତ୍ନୀଙ୍କ ସହିତ ସତରୂପାଙ୍କ ସହିତ ଆସିଥିଲେ କର୍ଦ୍ଦମଙ୍କୁ ଦେଖିକରି କର୍ଦ୍ଦମ ତାଙ୍କୁ ପ୍ରଣାମ କଲେ ଏବଂ ସିଏ ମଧ୍ୟ ତାଙ୍କୁ ପ୍ରଣାମ କଲେ ତାଙ୍କୁ ପ୍ରଣାମ କରିକରି ତାଙ୍କୁ କହିଲେ ଯେ ମୁଁ ଶୁଣିଛି ଆପଣ ଚାହୁଁଛନ୍ତି ବିବାହ କରିବା ପାଇଁ ତେଣୁ ମୋର କନ୍ୟାର ଯେଉଁ ଆପଣ କନ୍ୟା ଆପଣ ପସନ୍ଦ କରୁଛନ୍ତି କନ୍ୟା ତାଙ୍କ ବିଷୟରେ ଶୁଣିଥିଲେ ନାରଦ ମୁନିଙ୍କ ଠାରୁ ତେଣୁ ସେ ଚାହୁଁଥିଲେ କର୍ଦ୍ଦମ ମୁନିଙ୍କୁ ବିବାହ କରିବା ପାଇଁ ତେଣୁ ଇଏ ସ୍ୱାମୀ ବାବୁ ତାଙ୍କ କନ୍ୟାଙ୍କୁ ଆଣିକି ଆସିଥିଲେ ତାଙ୍କୁ ପ୍ରଦାନ କଲେ ରାଜପୁତ୍ରୀ କିନ୍ତୁ ଇଏ ରହିଛନ୍ତି କର୍ଦ୍ଦମ ମୁନି ମୁଁ ଆଶ୍ରମରେ ରହିଛନ୍ତି କିଛି ନାହିଁ ତାଙ୍କର ଆମେ ଆଶ୍ରମ ରହିଲେ ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା ରହିଛି କିନ୍ତୁ ତାଙ୍କର ସେଠି କିଛି ନଥିଲା ଏଇଭଳି ଭାବରେ ସେ ତପସ୍ୟା କରୁଥିଲେ ତପସ୍ୟା ଆମ ଜୀବନଯାପନ କରୁଥିଲେ ତେଣୁ ସେ ରାଜି ହେଲେ ତାଙ୍କ କଥାରେ ରାଜି ହେଲେ ଗୋଟିଏ କଣ୍ଡିସନରେ କହିଲେ ଆମର ଯେତେବେଳେ ସନ୍ତାନ ଜାତ ହେବ ସେତେବେଳେ ମୁଁ ପ୍ରବଜା କରି ଚାଲିବି ସନ୍ୟାସ ଗ୍ରହଣ କରିବି ଏଥିରେ ସ୍ୱାମୀ ମନୁ ସମ୍ମତି ପ୍ରଦାନ କଲେ ଏବଂ ତାଙ୍କର କନ୍ୟା ମଧ୍ୟ ସେଥିରେ ସମ୍ମତି ପ୍ରଦାନ କଲେ ତେଣୁ ଏଇଭଳି ଭାବରେ ତାଙ୍କୁ ବିବାହ ପ୍ରଦାନ କରିକି ସେ ଚାଲିଗଲେ ସ୍ୱାମୀ ମନୁ ଚାଲିଗଲେ ତାଙ୍କ ପତ୍ନୀଙ୍କ ସହିତ ଚାଲିଗଲେ ଏବଂ ସେ କନ୍ୟା ଦେବଉତୀ ତାଙ୍କ ପାଖରେ ରହିଲେ ରହିକରି ଏଇଭଳି ଭାବରେ ଭଗବାନ ସେ କର୍ଦ୍ଦମୁନି ଆଉ ତାଙ୍କର ପତ୍ନୀ ଅଛନ୍ତି କିନ୍ତୁ ସେ କୌଣସି କ'ଣ ସ୍ତ୍ରୀ ସଙ୍ଗ ଇତ୍ୟାଦି ସବୁ ଭୁଲି ଯାଇଛନ୍ତି ଭଗବାନଙ୍କ ତପସ୍ୟାରେ ଏଭଳି ବ୍ରତ ରହିଛନ୍ତି ଅନେକ ବର୍ଷ ବିତିଗଲା ତପସ୍ୟା କରୁଛନ୍ତି ତେଣୁ ଏ 22 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ସ୍ୱୟଂ ମନୁ ତାଙ୍କର ରାଜ୍ୟକୁ ଫେରୁଛନ୍ତି ସେହି ସମୟରେ ବର୍ଣ୍ଣନା କରାଯାଇଛି ସ୍ୱୟଂ ମନୁ ଏଭଳି ଥିଲେ ମନୁ ଯେ ତାଙ୍କର ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧ 22 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସଏବ ସ୍ୱାନ୍ତରଗ୍ନିନି ଯୁଗାନାମ ଏକ ସପ୍ତିତମ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତିତ୍ରୟ ସ୍ୱାମୀ ମନୁ ଏଭଳି ଭାବରେ ଥିଲେ ତାଙ୍କର 71 ଦିବ୍ୟ ଯୁଗ ଯାଇ ରହିଥିଲା ବାସୁଦେବ ପ୍ରସଙ୍ଗେ ନା ଭଗବାନ କଥାରେ ସମୟ ବିତେଇ ଦେଲେ ପରିଭୂତ ଗତିତ୍ର ସେ ଜାଣିପାରିଲେ ନାହିଁ ଏ ଭୌତିକ ଜଗତରେ ଏତେ ଯନ୍ତ୍ରଣା ରହିଛି ବୋଲି ଗତି ତ୍ରିତାପ ଯେଉଁ ରହିଛି ଆଧ୍ୟାତ୍ମିକ ଭୌତିକ ଆଦି ଦୈବିକ ଆଧ୍ୟାତ୍ମିକ ଏ ତ୍ରିତାପ ରହିଛି ଏ ତ୍ରିତାପକୁ ଭୁଲିଗଲେ ତ୍ରିତାପକୁ ଭୁଲିଗଲେ ଏବଂ ଭଗବାନଙ୍କର କଥା ଶୁଣିକି ତାଙ୍କ ଜୀବନ ଚାଲିଗଲା। ଏଭଳି ଭାବରେ ଆଦର୍ଶ ମନୁ ରହିଛନ୍ତି ସେ ସ୍ୱାମୀ ମନୁ ସମଗ୍ର କ'ଣ ଦେଶର ସମଗ୍ର ପୃଥିବୀ ମାନେ କ'ଣ ବିଶ୍ୱର ସେ ହେଉଛନ୍ତି ଶାସକ କିନ୍ତୁ ଭଗବାନ କଥା ତାଙ୍କ ଯେଉଁ ସମୟ ଚାଲିଗଲା ଏଇଭଳି ଭାବରେ କଥା ରହିଛି। ତେଣୁ 23 ଅଧ୍ୟାୟରୁ ଆମେ ଆସନ୍ତାକାଲି କହିବା ଆମେ 8 ଭିତରେ ପ୍ରସ୍ତୁତ ହେଇ ସବୁ କଥା କହିଛେ ତଥାପି ଆମର ମନ୍ଦିର କରିନାହାନ୍ତି ଆମେ ଟିକେ ଆଗୁଆ କହିଦେବା ଆଡ଼ଭାନ୍ସ କହିଦେଇଛୁ ଆସନ୍ତାକାଲି କହିବା। 23 ଅଧ୍ୟାୟରେ ଏଇ ରହିଛନ୍ତି କର୍ଦ୍ଦବ ମୁନି ଏଇଭଳି ଭାବରେ ଭୁଲିଗଲେ ସେ ବିବାହ କରିଛନ୍ତି ପତ୍ନୀଙ୍କ ସହିତ କ'ଣ ତାଙ୍କର କର୍ତ୍ତବ୍ୟ ରହିଛି ସେ ଭୁଲିଗଲେ ତପସ୍ୟାରେ ଏଭଳି ମଗ୍ନ ରହିଗଲେ ସେ ଭୁଲିଗଲେ ଏବଂ ଦେବଉତି ମଧ୍ୟ ରାଜକନ୍ୟା ହୋଇକରି ମଧ୍ୟ ସେ କୌଣସି ଅଭିମାନ ନଥିଲା ତାଙ୍କର ସ୍ୱାମୀଙ୍କର ସେବାରେ ଏଭଳି ରହିଗଲେ ସେ ତାଙ୍କର ନିଜର ଆବଶ୍ୟକତାକୁ ଭୁଲିଗଲେ ତାଙ୍କର ଯେଉଁ ଶାଢ଼ୀ ଇତ୍ୟାଦି ପିନ୍ଧି ସବୁ ମଇଳା ହୋଇଗଲା ଶାଢ଼ୀ ସବୁ ଇତ୍ୟାଦି ସବୁ ମଇଳା ହୋଇଯାଇଥିଲା ଆଉ ଶରୀର ମଧ୍ୟ ମଳିନାକ୍ତ ହୋଇଯାଇଥିଲା ଶରୀର ମଧ୍ୟ ଏଭଳି ଭାବରେ ରହିଥିଲା ତାଙ୍କର ଯେଉଁ ସୁନ୍ଦର ଶରୀର ଥିଲା ଆମେ କହୁଥିଲେ ଗନ୍ଧର୍ବ ଜଣ ଦେଖି ଆକର୍ଷିତ ହୋଇଯାଇଥିଲେ ଗନ୍ଧର୍ବ ଲୋକରେ ଯେଉଁ ରହିଛନ୍ତି ଅପ୍ସରାମାନେ ସବୁ ରହିଛନ୍ତି ମନୁଷ୍ୟମାନେ ତାଙ୍କ ତୁଳନାରେ କିଛି ନୁହନ୍ତି କିନ୍ତୁ ଦେବଭୂତିଙ୍କର ରୂପ ଏଭଳି ଥିଲା ସେ ତାଙ୍କ ରୂପ ଦେଖି ଆକର୍ଷିତ ହୋଇଯାଇଥିଲେ କିନ୍ତୁ ଆଜି ସେ ବହୁତ କ'ଣ ଅସୁନ୍ଦରୀ ଭଳି ହୋଇଯାଇଛନ୍ତି ତାଙ୍କର ରୂପ ସବୁ ଚାଲିଯାଇଛି ମଳିନ ପଡ଼ିଯାଇଛନ୍ତି ତାଙ୍କର ରୂପ ଏଭଳି ଭାବରେ ଦେଖିଲେ ଯେତେବେଳେ ଦେଖୁଛନ୍ତି ସେ ଚିନ୍ତା କରୁଛନ୍ତି ଆରେ ରାଜପୁତ୍ରୀ ହୋଇକରି ଏଭଳି ଅବସ୍ଥା ହୋଇଗଲାଣି ମୁଁ ଭୁଲିଗଲିଣି ମୋର କର୍ତ୍ତବ୍ୟ କ'ଣ ପତ୍ନୀ ପ୍ରତି ତେଣୁ ତାଙ୍କୁ କହିବେ ଦେଖ ପ୍ରିୟ ତମେ ମୋର ଯେଉଁ ତପସ୍ୟା ବଳ ଦେଖ ମୋ ତପସ୍ୟା ବଳରେ କ'ଣ ମୁଁ ନ କରିପାରିବି ମୋର ତପସ୍ୟା ବଳ ଦେଖ କହିକିରି ଯେତେବେଳେ କହୁଛନ୍ତି ଗୋଟେ ବିମାନ ସୃଷ୍ଟି କଲେ ବିମାନ ଏଭଳି ସୃଷ୍ଟି କଲେ ଗୋଟେ ସହର ହୋଇଗଲା ଆମେ କାଲି ଆସନ୍ତାକାଲି ଶୁଣିବା ଗୋଟେ ସହର ବିମାନ ଏଭଳି ଭାବେ ସୃଷ୍ଟି କଲେ ଏଭଳି ସୃଷ୍ଟି କଲେ ଗୋଟେ ସହର ବଳି 10,000 ସେଠି ଆସି 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 ପହଞ୍ଚିଗଲେ ସତ କ'ଣ 97 10,000 ମାନେ 1,000 ଦାସୀ ସେଠି ଆସି ରହିଛନ୍ତି ବିନ୍ଦୁ ସରୋବରରେ ଏସବୁ କଥା ଆମେ ଆସନ୍ତାକାଲି କହିବା ଖାଲି ଏଇଭଳି ପ୍ରସଙ୍ଗ କହିଦେଉଛେ ଏହିଭଳି ଭାବରେ ଭଗବାନ ଯେତେବେଳେ କର୍ଦ୍ଦମୁନି କହିବେ ତମେ ଚିନ୍ତା କର ନା ଏଇ ବିନ୍ଦୁ ସାଗରରେ ତମେ ସ୍ନାନ କର ସ୍ନାନ କଲା ପରେ ଦେଖିବ ମୋର ଐଶ୍ୱର୍ଯ୍ୟକୁ ଦେଖିବ ଯେତେବେଳେ ସ୍ନାନ କରି ଉଠୁଛନ୍ତି ଦେଖିଲେ 10,000 ଦାସୀ ସିଟ୍ ରହିଛନ୍ତି ତାଙ୍କର ସେବା କରିବା ପାଇଁ ଇଏ ଯେଉଁ ମଳିନ ପଡ଼ିଯାଇଥିଲେ ତାଙ୍କର ଯେଉଁ ଥିଲା କେଶରାଶି ଥିଲା ସବୁ ଜଟା ହୋଇଯାଇଥିଲା ଏଭଳି ଭାବରେ ଅବସ୍ଥା ଥିଲା ଶରୀର ମ୍ଳାନ ହୋଇଯାଇଥିଲା କିନ୍ତୁ ସିଏ ସ୍ନାନ କଲେ ବିନ୍ଦୁ ସରୋବରରେ ତାଙ୍କର ପୂର୍ବ ରୂପ ଫେରିପାଇଲେ ସୌନ୍ଦର୍ଯ୍ୟ ଯେଉଁ ଥିଲା ସେ ସୌନ୍ଦର୍ଯ୍ୟ ଫେରିପାରିଲେ ଏଇ ଯେଉଁ 1,000 ଦାସୀ ରହିଛନ୍ତି ତାଙ୍କର ସେବା କଲେ ଏବଂ ଏ ଯେଉଁ ରହିଛି ବିମାନଟି ସୃଷ୍ଟି କରିଛନ୍ତି ତାଙ୍କ ଯୋଗ ବଳରେ କର୍ଦ୍ଦମଙ୍କର ଏତେ ଯୋଗ ଶକ୍ତି ଥିଲା ବିରାଟ ବିମାନ ସୃଷ୍ଟି କରିଥିଲେ ଗୋଟେ ସହର ଭଳି ଆମେ ଆସନ୍ତାକାଲି ତାର ବର୍ଣ୍ଣନା କରିବା ଏଭଳି ଭାବରେ ସହର ସୃଷ୍ଟି କରିଛନ୍ତି ସିଏ ଏଭଳି ଭାବରେ ସବୁ ରହିଛନ୍ତି ପକ୍ଷୀ ସବୁ ରହିଛନ୍ତି ଯେମିତି ଲାଗିବ ଜୀବନ୍ତ ପକ୍ଷୀ କିନ୍ତୁ ପ୍ରକୃତରେ ଆର୍ଟିଫିସିଆଲ କିନ୍ତୁ ଲାଗିବ ଜୀବନ୍ତ ଜଳ ରହିଛି ସବୁ ରହିଛି ସେ ଜଳରେ ହଂସ ଏସବୁ ଜଳରେ ବିଚରଣ କରୁଛନ୍ତି ଏଭଳି ଭାବରେ ସମସ୍ତ ଐଶ୍ୱର୍ଯ୍ୟ ସେ ଭିତରେ ରହିଛି ବିମାନ ବିଷୟରେ ଆମେ ଆସନ୍ତାକାଲି ଶ୍ରବଣ କରିବା ସବୁ ଐଶ୍ୱର୍ଯ୍ୟ ରହିଛି ତେଣୁ ଏଇଭଳି ଭାବରେ ଯାଇକରି କର୍ଦ୍ଦମୁନି ତାଙ୍କ ସହିତ ବିହାର କରିଛନ୍ତି ବିଭିନ୍ନ ଯେଉଁ ପୃଥିବୀ ଯେଉଁ ବିଶ୍ୱ ରହିଛି ବିଶ୍ୱର ବିଭିନ୍ନ ସ୍ଥାନ ରହିଛି ବହୁତ ସୁନ୍ଦର ସୁନ୍ଦର ସ୍ଥାନ ରହିଛି ସୁନ୍ଦର ସୁନ୍ଦର ସ୍ଥାନରେ ବିହାର କରୁଛନ୍ତି ବିଶ୍ରମ୍ବକେ ସୁରସନେ ନନ୍ଦନେ ପୁଷ୍ପଭଦ୍ରକେ ମାନସେ ଚିତ୍ରରଥେ ରେମେ ରାମୟାରଥ ଯେମିତି ଭଗବାନ ଲକ୍ଷ୍ମୀଦେବୀଙ୍କ ସହିତ ରମଣ କରନ୍ତି କର୍ଦ୍ଦମୁନି ସେହିଭଳି ଭାବରେ ଏହାଙ୍କ ସହିତ ବିହାର କରୁଥିଲେ ବହୁତ ପ୍ରସିଦ୍ଧ ପ୍ରସିଦ୍ଧ ସ୍ଥାନ ସବୁ ରହିଛି ସବୁ ଉନ୍ନତ ଲୋକମାନଙ୍କରେ ଏସବୁ ଉପବନ ରହିଛି, ବହୁତ ସୁନ୍ଦର ସ୍ଥାନ ରହିଛି, ବିଶ୍ରମ୍ଭକ, ସୁରସନ, ସୁରସନ, ନନ୍ଦନ, ନନ୍ଦନମନ ବିଷୟରେ ଆମେ ଶୁଣୁଛେ ସ୍ୱର୍ଗ ଲୋକରେ ରହିଛି, ପୁଷ୍ପଭଦ୍ରକେ, ମହାନସେ, ଚିତ୍ରରଥ ଇତ୍ୟାଦି ଏଇଭଳି ଭାବେ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ସେଠି ସବୁ ବିହାର କରେ, ବହୁତ ବର୍ଷ କାଳ ବିହାର କରିଛନ୍ତି। ଏଇଭଳି ଭାବରେ ବିବାହ କରିକିରି ତାଙ୍କ ସହିତ ସେ ପୁତ୍ର କାମନା କରିଛନ୍ତି, ତାଙ୍କ ସହିତ ସଂଯୋଗ ସଂଯୋଗ ହେଇକିରି ଯୁକ୍ତ ହେଇକିରି ସେ କ'ଣ ନଅଟି କନ୍ୟା ସନ୍ତାନ ଯାତ କରିବେ, ନଅଟି କନ୍ୟା ସନ୍ତାନ ଯାତ କରିବେ। କନ୍ୟା ସନ୍ତାନ ଯେତେବେଳେ ଯାତ ହେବେ ସେତେବେଳେ ସେ ଚାହିଁବେ ସନ୍ୟାସ ଗ୍ରହଣ କରିବା ପାଇଁ। ତେଣୁ ଦେବଭୂତି କହିବେ କନ୍ୟା ସନ୍ତାନ ଯାତ କରିକି ବର୍ତ୍ତମାନ ସନ୍ୟାସ ନେଲେ ମୁଁ କେମିତି କ'ଣ କେମିତି କ'ଣ କରିବି, ବ୍ୟବସ୍ଥା କରିବି, ତାଙ୍କର ବିବାହ ସବୁ ରହିଛି, ସବୁ କରିବାକୁ ପଡ଼ିବ, କିଏ କରିବ। ତେଣୁ ବ୍ରହ୍ମା ଆସି ପହଞ୍ଚିବେ, ତାଙ୍କର ଯେଉଁ ଆମେ କହିଥିଲେ ନା ଅତ୍ରି, ମରିଚି, ଅଙ୍ଗିରସ, ପୁଲହସ୍ତ, ପୁଲହ, ପ୍ରଦୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ ଏମାନଙ୍କୁ ଭିତରୁ ସବୁ ଆଣିକି ଆସିବେ, ଏମାନଙ୍କୁ ତ ଅଧିକାଂଶ ସବୁ ବିବାହ କରିବେ, ଏଇ ନଅ କନ୍ୟାଙ୍କୁ ବିବାହ କରିବେ। ଆମେ ଆସନ୍ତାକାଲି କହିବା ତାଙ୍କ ବିଷୟରେ ବିବାହ କରିବେ, ବିବାହ ଲୀଳା ଚାଲିବ, ଏସବୁ ଲୀଳା ଚାଲିବ। ତେଣୁ ଏମାନେ ସବୁ ଆମେ କହିଦେବା, ଆମର ସମୟ ଅଛି ମାନେ ବିବାହ କଳା ବିବାହ କରି ମରିଚିଙ୍କୁ, ମରିଚିଙ୍କର ପୁତ୍ର ହେଉଛନ୍ତି, ପ୍ରସିଦ୍ଧ ପୁତ୍ର ହେଉଛନ୍ତି କଶ୍ୟପ, ଯାହାଙ୍କର 17 ପତ୍ନୀ ରହିଛନ୍ତି, ଯେଉଁ ପତ୍ନୀଙ୍କର ପତ୍ନୀମାନଙ୍କ ଭିତରେ ମୁଖ୍ୟ ହେଉଛନ୍ତି କିଏ ନା ଦିତି, ଅଦିତି, ଭିନ୍ନତା ଇତ୍ୟାଦି। ଦିତିଙ୍କର ଏ ଦୈତ୍ୟମାନେ ସବୁ ଆସୁଛନ୍ତି, ହିରଣ୍ୟାକ୍ଷ, ହିରଣ୍ୟକଶ୍ୟପ ତାଙ୍କର ପାଖରୁ ଆସିଛନ୍ତି, ଏବଂ ଅଦିତିଙ୍କର ଦ୍ୱାଦଶ ଆଦିତ୍ୟ ଦେବତାମାନେ ସବୁ ଆସିଛନ୍ତି, କିଏ ବିଭୂଷଣ, ସୂର୍ଯ୍ୟ ଦେବତା ବିଭୂଷଣ ହେଉଛନ୍ତି ସେ ଅଦିତିଙ୍କର ପୁତ୍ର, ଜ୍ୟେଷ୍ଠ ପୁତ୍ର, ବିଭୂଷଣ, ଅର୍ଜମା, ପୁଷା, ତୁଷ୍ଟା, ସବିତା, ଭବ, ଧାତା, ବିଧାତା, ବରୁଣ, ମିତ୍ର, ଶକ୍ର, ଗୁରୁକମ, ବ୍ରାହ୍ମଣ ଦେବ ମଧ୍ୟ ଅଦିତିଙ୍କର ପୁତ୍ର। ଏମାନଙ୍କ ବିଷୟରେ ଆମେ ଆସନ୍ତାକାଲି କହିବା, ଆମେ ଆଡ଼ଭାନ୍ସ କହିଦେଉଛେ କାରଣ ଆମ ସମୟ ରହିଛି, ଆସନ୍ତାକାଲି ଆମ ସମୟ ହେବନି, ବହୁତ କଥା ଆମେ ଛାଡ଼ିଦେଇ ଆସିଗଲେ, ତେଣୁ ଅନ୍ତତଃ ପକ୍ଷେ ଆଡ଼ଭାନ୍ସ କିଛି କହିଦେଇ ଯିବା। ତେଣୁ ଏଇଭଳି ଭାବରେ ସେଇ ମରିଚିଙ୍କର ଦିତିଙ୍କ ଗର୍ଭରୁ ଆସିଥିଲେ କିଏ ନା ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ଆଙ୍କ ବିଷୟରେ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କିଏ ଏ ଯେଉଁ ରହିଛନ୍ତି ଦିତିଙ୍କର ଗର୍ଭରେ ଆସିଥିଲେ ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ତୃତୀୟ ସ୍କନ୍ଧ 13-19 7 ଅଧ୍ୟାୟରେ ବର୍ଣ୍ଣନା କରାଗଲା ଶୁକ୍ରଦେବଙ୍କ କଥା। ଏ ଶୁକ୍ରଦେବକୁ ବିବାହ ହତ୍ୟା କରିଥିଲେ ହିରଣ୍ୟାକ୍ଷକୁ, ହିରଣ୍ୟାକ୍ଷ ହେଉଛନ୍ତି ଦିତିଙ୍କର ପୁତ୍ର। ଆମେ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେଣି ସମୟ ଅଭାବରୁ, କିନ୍ତୁ ଆମର ବର୍ତ୍ତମାନ ସମୟ ରହିଛି, ଆମେ ଟିକେ ବର୍ଣ୍ଣନା କରିବା। ଏଇ ଚାରି କୁମାର ଯେତେବେଳେ ଯାଇଥିଲେ ବୈକୁଣ୍ଠ ଲୋକକୁ, ସେହି ସମୟରେ ସପ୍ତମ ଗେଟ୍ରେ ବାଧା ଦେଇଥିଲେ ତାଙ୍କୁ ଜୟ ବିଜୟ, ତେଣୁ ତାଙ୍କୁ ଦେଖିକି ସେଇଟା ସେଥିପାଇଁ ଚାରି କୁମାରଙ୍କର କ୍ରୋଧଜାହାଜ ହେଲା, କ୍ରୋଧଜାହାଜ ହେଲା, ସେ ତାଙ୍କୁ ଅଭିଶାପ ଦେଲେ ତୁମେ ଏଇ ବୈକୁଣ୍ଠ ଲୋକରେ ରହିକି ତୁମେ ଭେଦ ବୁଦ୍ଧି କରୁଛ, ଯେଉଁଠି ଭେଦ ରହିଛି ସେଠି ତୁମେ ଯାଅ। ତେଣୁ ଭଗବାନ ଲକ୍ଷ୍ମୀ, ବିଷ୍ଣୁ ଏବଂ ଲକ୍ଷ୍ମୀ, ଲକ୍ଷ୍ମୀନାରାୟଣ ଆସି ପହଞ୍ଚିଗଲେ ସେଠି, ଲକ୍ଷ୍ମୀନାରାୟଣଙ୍କ ରୂପ ଦେଖିକିରି ତାଙ୍କର ପାଦରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଶ୍ରବଣ କରିକିରି ଚାରି କୁମାର ଯେତେ ଜ୍ଞାନ ଶକ୍ତିର ଅବତାର ଥିଲେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଭଗବାନଙ୍କୁ ଭକ୍ତରେ ପରିଣତ ହେଇଗଲେ। ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେଠି କୁହାଯାଉଛି ତସ୍ୟାରବିନ୍ଦ, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ଆସିବ ଏଇଟା 15 ଅଧ୍ୟାୟରେ, ଆମେ ସେଇଟାକୁ ବର୍ଣ୍ଣନା କରିନଥିଲେ। ସେଠି କୁହାଯାଉଛି ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁବିବରଣ ଚକାର ତେଷାମ ସଂକ୍ଷୋଭ୍ୟମ ଅକ୍ଷରଜୁଷାମ ଅଭିଚିତାନ୍ୟ। ଯଦିଓ ସେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଭଗବାନଙ୍କୁ ଯେତେବେଳେ ଦର୍ଶନ କଲେ, ଏତେ ସୁନ୍ଦର ରୂପ ରହିଛି ଭଗବାନଙ୍କର, କିନ୍ତୁ ଭଗବାନଙ୍କ ପାଦ ପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସିକା ପ୍ରବେଶ କଲା, ସେତେବେଳେ ସେ ଅପୂର୍ବ ଶିହରଣ ରାଗ କଲେ, ତେଣୁ ସେ ଅକ୍ଷରଜୁଷା ଅକ୍ଷର ସେ ସବୁବେଳେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଭଗବାନଙ୍କୁ ଯେତେବେଳେ ଦେଖିଲେ ତାଙ୍କ ଶରୀରରେ ଅପୂର୍ବ ଶିହରଣ ଯାହା ଥିଲା, ତେଣୁ ସେ ଭଗବାନଙ୍କ ଭକ୍ତ ହେଇଗଲେ। ସେଇଦିନ ଠାରୁ ସେ ଭଗବାନ ଭକ୍ତ ହେଇଛନ୍ତି। ଆମର ଏଇଭଳି ଭାବରେ ବହୁତ ଦୃଷ୍ଟାନ୍ତ ରହିଛି, ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ କଥା ଶ୍ରବଣ କରି ଭାଗବତମରେ ସେ ଶ୍ଳୋକଟି ଅଛନ୍ତି, ଓ ଗତି ଆମେ ବର୍ଣ୍ଣନା କଲେ ନାହିଁ। ଏ ତୃତୀୟ ସ୍କନ୍ଧରେ ଏ ଚାରୋଟି ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରିଛନ୍ତି। ଉଦ୍ଧବ ବିଦୁରଙ୍କୁ କହିଛନ୍ତି, ଅହୋ ବକିଜଂ ସ୍ତନ କାଳକୂଟଂ ଜିଘାଶୟାପାୟ ସାଧି ଲେଭେ ଗତିଙ୍ଗାତ୍ରୋନ୍ୟଂ କଙ୍ଗବା ଦୟାଳଂ ଶରଣଂ ବ୍ରଜେ। କିଏ ଆଉ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା। ଏଇ ଶ୍ଳୋକଟି ଯେତେବେଳେ ଶୁଣିଲେ ସୁଖଦେବ ଗୋସ୍ୱାମୀ, ସେତେବେଳେ ସେ ଆକର୍ଷିତ ହେଇକି ବ୍ରହ୍ମଚିନ୍ତନ କରୁଥିଲେ, ନିଜକୁ ଧିକାର କଲେ, ଧିକ୍ ମେ ମତି, ମୋର ମତିକୁ ଧିକ୍, ମୁଁ ଏତେ କାଳ ପର୍ଯ୍ୟନ୍ତ ବ୍ରହ୍ମଚିନ୍ତନରେ ମୋ ସମୟ ନଷ୍ଟ କରିଦେଲି। କହିକିରି ଆସିକିରି ତାଙ୍କ ପିତାଙ୍କ ଠାରୁ ଏ ଭାଗବତ ଶ୍ରବଣ କଲେ। ଏ ତୃତୀୟ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା କୁହାଯାଇଛି, ଆମେ ଛାଡ଼ି ଦେଇଥିଲେ କାହିଁକିନା ସମୟ ନାହିଁ ବୋଲି, ଆମ ବର୍ତ୍ତମାନ ସମୟ ଅଛି, ଆମେ ସେଇଟା ଆଲୋଚନା କଲେ। ଭକ୍ତି ଏଭଳି ଥିଲା, ଅସାଧୁ ବ୍ୟକ୍ତି ଥିଲା, ରାକ୍ଷସୀ କୂଳରେ ଥିଲା, ତାର ଖାଦ୍ୟ ଥିଲା ଏଇଭଳି ନନଭେଜ୍ ଖାଉଥିଲା ଏବଂ ବ୍ରଡ୍ ପାନ କରୁଥିଲା, ମଦମାଂସ ପାନ କରୁଥିଲା, ରକ୍ତ ମାଂସ ସବୁ ପାନ କରୁଥିଲା ଖାଉଥିଲା। କିନ୍ତୁ ଏବେ ମଧ୍ୟ ଭଗବାନଙ୍କୁ ଆସିଥିଲା, କୌଣସି ଭଲ ଉଦ୍ଦେଶ୍ୟରେ ଆସିନଥିଲା, ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ଭଗବାନ ତାଙ୍କୁ ମାଆଙ୍କର ଗତି ଦେଲେ, ଧାତ୍ରୀଙ୍କର ଗତି ଦେଲେ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏଇ ଲୀଳାଟିକୁ ଭାଗବତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବେ, ତେଣୁ ଆମେ ସେଇଠି କହିବା। ତେଣୁ ଏହିଭଳି ଭାବରେ ଯିଏ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ତାଙ୍କ ପ୍ରତି ତାଙ୍କୁ ସିଏ ତାଙ୍କ ମାଆଙ୍କର ସ୍ଥାନ ପ୍ରଦାନ କଲେ। ତାଙ୍କର ଦୁଇ ଜଣ ଧାତ୍ରୀ ଅଛନ୍ତି, ସୁଖଦେବ ଆମର ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି, କିଳିମ୍ବା ଏବଂ ଅମ୍ବିକା। ସେଇ ଧାତ୍ରୀକୁ ଯେଉଁ ସ୍ଥାନ ଦେଇଥିଲେ ଭଗବାନ, ସେଇ ସ୍ଥାନ ଦେଲେ ବକିକୁ, ପୁତନାକୁ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏଇଟା ଯେତେବେଳେ ଶୁଣିଲେ ସୁଖଦେବ ଗୋସ୍ୱାମୀ, ସେ କହିଲେ, ଏଭଳି ଭଗବାନ ଅଛନ୍ତି, ମୁଁ କାହିଁକି ଧ୍ୟାନ କରୁଛି ବ୍ରହ୍ମକୁ, ନିଜକୁ ଧିକାର କରିଛନ୍ତି। ଏବଂ ଆଉ ଗୋଟିଏ ଶ୍ଳୋକ ଶୁଣିଲେ ଭାଗବତ ଦଶମ ସ୍କନ୍ଧ 21 ଅଧ୍ୟାୟରେ ଆମେ ଶୁଣିବା ସେ ଶ୍ଳୋକଟି, ଆମେ ସଂକ୍ଷେପରେ କହୁଛେ, କ'ଣ କହିପାରିବା କି? ଏଇ ରାଧାରାଣୀଙ୍କର ଭାବ, ଏଇଟା ଭଗବାନ ରୂପ ବର୍ଣ୍ଣନା କରାଯାଇଛି। ବରାପିଡ଼ ନଟବର ବପୁ କନ୍ୟୋ କନିକାର ବିଭ୍ରତ ବାସ କନକ ପିସ ବୈଜୟନ୍ତୀ ଚ ମାଳା ନିରନ୍ଧ୍ରାନ୍ ବେଣୁ ରଧର୍ଷୁଦୟା ପୂରୟନ୍ ଗୋପ ବୃନ୍ଦେଇ ବୃନ୍ଦାରଣ୍ୟ ଶ୍ରୀପଦରମଣ ପ୍ରାବିଶ ଗୀତ କୀର୍ତ୍ତି। ଏ ଭଗବାନ ରୂପ ରହିଛି, ଯେତେବେଳେ ଭଗବାନ ଯାଉଛନ୍ତି ଗୋଚାରଣ କରିବା ପାଇଁ, ଗୋପୀମାନଙ୍କର ହୃଦୟରେ ଜୀବନ ଚାଲିଯାଉଛି, ଭଗବାନ ବିରହରେ ତାଙ୍କ ପ୍ରାଣ ଚାଲିଯାଉଛି, ଭଗବାନ ଯେଉଁ ଯାଉଛନ୍ତି ତାଙ୍କ ପ୍ରାଣ ନେଇକି ଚାଲିଯାଉଛନ୍ତି। ତେଣୁ ଭଗବାନଙ୍କ ଚିନ୍ତା ଚାଲିଛି ସବୁବେଳେ, ଭଗବାନ ଚିନ୍ତା କରୁଛନ୍ତି କିଭଳି ଭାବରେ ଭଗବାନ ଯାଉଛନ୍ତି, ରାଧାରାଣୀ ଚିନ୍ତା କରୁଛନ୍ତି, ଏଭଳି ଭାବରେ ଭାବ ଅବସ୍ଥା ହେଇଯାଇଛନ୍ତି, ତାଙ୍କର କଥା ବାହାରୁ ନାହିଁ ତାଙ୍କ ମୁଖରୁ, ମୁଖ ପଦ୍ମରୁ। ତେଣୁ ସୁଖଦେବ ଗୋସ୍ୱାମୀ ଏ ଶ୍ଳୋକଟି ବର୍ଣ୍ଣନା କରିଛନ୍ତି, ଭଗବାନଙ୍କ ରୂପ ବରହା ପିଡ଼ କିଭଳି ଭଗବାନ ଯାଉଛନ୍ତି, ନା ତାଙ୍କର ମସ୍ତକରେ ଏ ମୟୂର ଚୁଡ଼ି ମୟୂର ଚୁଡ଼ି ଚନ୍ଦ୍ରିକା ଧାରଣ କରିଛନ୍ତି, ବରହା ପିଡ଼ ନଟବର ବାପୁ ନୃତ୍ୟ କରିକି ଯାଉଛନ୍ତି, କର୍ଣ୍ଣୟ କନିକା ହାର ଦୁଇଟି କର୍ଣ୍ଣ ଯଦିଓ ରହିଛି, ବୋଧେ ଗୋଟିଏ କନିଆରେ ଫୁଲ ଲଗାଇଛନ୍ତି, ଏ ଯୌବନ ମତ ତାକୁ ପ୍ରକାଶ କରୁଛନ୍ତି, କେତେବେଳେ ଏ କାନରେ କେତେବେଳେ ସେ କାନରେ ଲଗାଉଛନ୍ତି, କର୍ଣ୍ଣ କନିକା ହାର ବିଭ୍ରତ ବାସ ଯେଉଁ ବସ୍ତ୍ର ଧାରଣ କରିଛନ୍ତି କିଭଳି ଭାବରେ, ନା ପୀତ ବସ୍ତ୍ର ସୁବର୍ଣ୍ଣ ଭଳି ଚିକ୍ ହେଉଛି, ବିଭ୍ରତ ବାସ କନକ ପିସ କନକ ସୁବର୍ଣ୍ଣ ଭଳି ରହିଛି, ବୈଜୟନ୍ତୀ ଯେ ମାଳା ମାଳା ଯେଉଁ ଧାରଣ କରିଛନ୍ତି ପାଞ୍ଚ ରଙ୍ଗର ପୁଷ୍ପ, ବୈଜୟନ୍ତୀ ମାଳା ଧାରଣ କରିଛନ୍ତି, ବୈଜୟନ୍ତୀ ଯେ ମାଳା ରନ୍ଧ୍ରାନ୍ ବେଣୁ ରଦର ସୁଧା ବେଣୁଗାନ କରୁଛନ୍ତି ଭଗବାନ, ତାଙ୍କର ଯେଉଁ ରହିଛି ରନ୍ଧା ରନ୍ଧ୍ର ସବୁ ରହିଛି, ଛିଦ୍ର ସବୁ ରହିଛି ବେଣୁରେ, ସେଇ ଛିଦ୍ରରେ ଯେଉଁ ଭଗବାନ ବଂଶୀବାଦନ କରୁଛନ୍ତି, ତାଙ୍କର ଅଧର ସୁଧାକୁ ପ୍ରଦାନ କରୁଛନ୍ତି, ଅଧର ସୁଧା ପୁରାଣ ଗୋପବୃନ୍ଦେ ଗୋପବୃନ୍ଦମାନେ ଏଇଭଳି ଭାବରେ ଆକର୍ଷିତ ହେଇକି ଆସୁଛନ୍ତି, ତାଙ୍କ ଶ୍ରବଣ ଶୁଣିକି ବଂଶୀ ଶୁଣିକିରି ତ୍ରିଭୁବନରେ ଏଇ ବଂଶୀ ଧରି ଯାଉଛି, ବିସ୍ତାର ଲାଭ କରୁଛି। ପୁରାଣ ବୃନ୍ଦାରଣ୍ୟଶ୍ୱପଦ ରମଣ ପ୍ରାବିଶଦ ଗୀତ କୀର୍ତ୍ତି, ବୃନ୍ଦାରଣ୍ୟରେ ଭଗବାନ ପ୍ରବେଶ କରୁଛନ୍ତି, ପ୍ରାବିଶଦ ଗୀତ କୀର୍ତ୍ତି ଭଗବାନର ଗୀତ କୀର୍ତ୍ତି ଗାନ କରିକିରି ତାଙ୍କର ସାଙ୍ଗ ବାଳକମାନେ ବୃନ୍ଦାରଣ୍ୟ ପ୍ରବେଶ କରୁଛନ୍ତି। ପ୍ରଭୁ ଟିକେ ଏଠି ଆସୁଛନ୍ତି, ଆପଣ କହିଲା ବେଳକୁ ଆମ କଥା ବାଧା ହେଉଛି, ଆମର ସମୟ ହେଇଗଲାଣି, କିନ୍ତୁ ସମୟ ମିଳିଛି ଅଧିକା ସମୟ ଟିକେ କଥା କହିବା। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ବୃନ୍ଦାବନରେ ସବୁତ ରାମଙ୍କ ଅଭିଷେକ ଗୀତି କୀର୍ତ୍ତି। ଏଇଭଳି ଭାବରେ ଯେଉଁ ରହିଛି କଥା ଏଇସବୁ ଶୁଣିକିରି ସୁଖଦେବ ଗୋସ୍ୱାମୀ ଆସି ଶ୍ରବଣ କଲେ ଭାଗବତଙ୍କୁ, ଭାଗବତଙ୍କୁ ଶ୍ରବଣ କଲେ। ଅଠର ଏଇ ପ୍ରଶ୍ନଟି ପଚାରିଥିଲେ ସୌନକାଦରେ, ସେ ପଚାରିଥିଲେ ସିଏ କୌଣସି ସ୍ଥାନରେ କ'ଣ ସ୍ୱବୋଧନ ମାତ୍ର ଗୃହେଶ ଗୃହ ମେଦିନା ଅବକ୍ଷତି ମହାଭାଗ କୀର୍ତ୍ତି କରୁଛନ୍ତି ତଥା ଆଶ୍ରମ ପ୍ରଥମ ସନ୍ତ ଚତୁର୍ଥ ଅଧ୍ୟାୟରେ ସବୁ କେଉଁଠି ଅଛନ୍ତି, ସିଏ କୌଣସି କେଉଁଠି ସ୍ଥାନକୁ ଯାଆନ୍ତି ନାହିଁ, କିନ୍ତୁ ସେ ଯେଉଁ ଯାଆନ୍ତି କେଉଁଠିକି ସ୍ଥାନକୁ ଯାଆନ୍ତି, ଯେଉଁ ଗାଈ ଦୁହିଁବା ପାଇଁ ଯେତିକି ସମୟ ଦରକାର ହୁଏ ସେତିକି ସମୟ ସେ ଗୋଟେ ଗୃହରେ ରୁହନ୍ତି। ପ୍ରଭୁପାଦ ମହାରାଜ କହିଛନ୍ତି ଅଧଘଣ୍ଟାଟେ ଏତିକି ସମୟ ସେ ରୁହନ୍ତି, କାହିଁକି ନା ତୀର୍ଥ ପୂର୍ବନ କଥା ଆଶ୍ରମ, ସେ ଆଶ୍ରମକୁ ତୀର୍ଥରେ ପରିଣତ କରିଦିଅନ୍ତି। ଏଇଭଳି ଭାବରେ ସିଏ କାହିଁକି ସଭା, ସେ କାହିଁକି ଏଭଳି ଭାବରେ ବୃହତ ଗ୍ରନ୍ଥକୁ ଅଧ୍ୟୟନ କଲେ, ଏ ପ୍ରଶ୍ନଟି ପଚାରିଥିଲେ। ଆମେ ଛାଡ଼ି ଦେଇଥିଲେ କଥା ସବୁ, ଆଉ କେତେ କହିବା ଘଣ୍ଟାର ଭିତରେ, କିନ୍ତୁ ବର୍ତ୍ତମାନ ସମୟ ଆସିଲେ ଆମେ ସବୁ କହୁଛେ। ଏ ପ୍ରଶ୍ନର ଉତ୍ତରରେ ସୌନକ ସୁତ ଗୋସ୍ୱାମୀ କହୁଛନ୍ତି ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ, ପ୍ରଥମ ସଂଘ ସପ୍ତମ ଅଧ୍ୟାୟରେ ପ୍ରସିଦ୍ଧ ଶ୍ଳୋକ। ଏ ଶ୍ଳୋକଟି ଏତେ ରହିଛି ଗୁରୁତ୍ୱପୂର୍ଣ୍ଣ, 61ଟି ଅର୍ଥ କରିଛନ୍ତି। ଆତ୍ମା ରାମଶ୍ଚ ମୁନୟୋ ନିର୍ଗନ୍ଥାଭିକ୍ରମେ କୁର୍ବନ୍ତି ଆୟତ ଭକ୍ତି ମିତମ ଭୂତ ଗୁଣ ହରି। ଭଗବାନ ଏଭଳି ଭଗବାନ ଯିଏକି ଆତ୍ମାରାମ, ଯେଉଁମାନେ ଆତ୍ମାର ଆନନ୍ଦିତ ହୁଅନ୍ତି ସେମାନେ ମଧ୍ୟ ଭଗବାନଙ୍କ କଥା ପ୍ରତି ଆକର୍ଷିତ ହୁଅନ୍ତି। ଏବଂ ଯେଉଁମାନେ ମୁନି ମନନଶୀଳ ମୁନି ଯେଉଁମାନେ ନିର୍ଗ୍ରନ୍ଥା, ପ୍ରତି ଅକ୍ଷରରେ ଅନେକ ଅର୍ଥ ରହିଛି, ପ୍ରତି ଶବ୍ଦରେ ଅନେକ ଅର୍ଥ ରହିଛି, ଏ କ'ଣ 61ଟି ଅର୍ଥ କରିଛନ୍ତି, 61 ପ୍ରକାର ଅର୍ଥ କରିଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କ ପାଖରେ ଚୈତନ୍ୟ ଚରିତ ଆମକୁ ବର୍ଣ୍ଣନା କରାଯାଇଛି। ନିର୍ଗ୍ରନ୍ଥା କହିଲେ ଯେଉଁମାନଙ୍କ କୌଣସି ବନ୍ଧନ ନାହିଁ, ବା ଯେଉଁମାନେ କୌଣସି ଗ୍ରନ୍ଥ ଅଧ୍ୟୟନ କରିନାହାନ୍ତି ନିର୍ଗ୍ରନ୍ଥା, କିନ୍ତୁ ଭଗବାନ ଗୁରୁକ୍ରମ ତାଙ୍କର ଅଦ୍ଭୁତ କ୍ରମ ସବୁ ରହିଛି ଭଗବାନଙ୍କର। କୁର୍ବନ୍ତି ଅହୈତୁକୀ ଭକ୍ତି, ତାଙ୍କ ପ୍ରତି ଅହୈତୁକୀ ଭକ୍ତି ସେମାନେ କରିବେ। ଇତମ ଭୂତ ଗୁଣ ହରି, ଭଗବାନଙ୍କ ଗୁଣ ଏହିଭଳି ଭାବରେ ରହିଛି, ଇତମ ଭୂତ ଗୁଣ ହରି। ତେଣୁ ସୁଧ ଗୋସ୍ୱାମୀ ଯେତେବେଳେ ଚାହୁଁଛନ୍ତି କହିବା ପାଇଁ ପରୀକ୍ଷିତ ମହାରାଜ ବିଷୟରେ, କିନ୍ତୁ କହିପାରୁନାହାନ୍ତି। ପରୀକ୍ଷିତ ତ ରାଜସେ ଜନ୍ମ କର୍ମ ବିଳାପନମ ସଂସ୍ଥାନ ପାଣ୍ଡୁପୁତ୍ରାଣ ବକ୍ଷେ କୃଷ୍ଣ କଥ ଦେ। ହେ ରାଜସେ ଯେଉଁ ରହିଛନ୍ତି ପରୀକ୍ଷିତ, ଜଣେ ଏଭଳି ରାଜସେ ଥିଲେ, ରାଜାମାନଙ୍କ ଭିତରେ ସେ ହେଉଛନ୍ତି ଋଷି ରାଜସେ, ପରୀକ୍ଷିତ ତ ରାଜସେ ଜନ୍ମ କର୍ମ ବିଳାପନମ, ଜନ୍ମ ବିଷୟରେ ଯେତେବେଳେ ଆରମ୍ଭ କରିବେ, ଆମେ କହିଲେ ନାହିଁ 10 ଅଧ୍ୟାୟରେ ତାଙ୍କ ଜନ୍ମ ବିଷୟରେ ରହିଛି, ବହୁତ କଥା ରହିଛି, ଆମେ କହି ଛାଡ଼ି ପଳେଇ ଗଲେ, ସମୟ କମ୍ ରହିଛି, ଆମେ କଥା ବର୍ଣ୍ଣନା କରିବା। ତାଙ୍କ ଜନ୍ମରୁ ଯେତେବେଳେ ମାଆଙ୍କ ଗର୍ଭରେ ଥିଲେ ସେତେବେଳେ ସେ ଭଗବାନ ଦର୍ଶନ କଲେ, ଏବଂ ଯେତେବେଳେ କର୍ମ ତାଙ୍କ ସବୁ ରହିଛି ବର୍ଣ୍ଣନା କରାଯାଇଛି, ପିଲାଦିନରୁ ସେ ଭଗବାନଙ୍କ ମୂର୍ତ୍ତି ଧରିକି ଖେଳୁଥିଲେ। ଯେମିତି ପ୍ରଭୁପାଦ ମହାରାଜ ପିଲାଦିନରୁ ତାଙ୍କ ପିତା ତାଙ୍କୁ ଦେଇଥିଲେ ଭଗବାନଙ୍କର ବିଗ୍ରହ, ସେ ବିଗ୍ରହ ଧରି ଖେଳୁଥିଲେ। ଉଦ୍ଧବ ମଧ୍ୟ ସେଇଭଳି ଭାବ ପିଲାଦିନରୁ ଭଗବାନଙ୍କ ବିଗ୍ରହ ଧରି ଖେଳୁଥିଲେ। ଏଇଭଳି ଭାବ ଯେଉଁମାନେ ମୁକ୍ତ ଜୀବ ଏଇଭଳି ଭାବ ତାଙ୍କ ଜନ୍ମ କଥା ଆରମ୍ଭ କଲା ମାନେ ଭଗବାନ କଥା ଆସିବ, ଏବଂ ତାଙ୍କ କର୍ମ ମଧ୍ୟ ସେଇଭଳି ଭାବରେ ରାଜ୍ୟ ଶାସନ କରୁଥିଲେ। ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯୁଆଡ଼େ ଯାଉଥିଲେ ସମସ୍ତ ପ୍ରଜାମାନେ ଭଗବାନଙ୍କର ଗୁଣଗାନ କରି ତାଙ୍କୁ ଶୁଣଉଥିଲେ। ସାରଥ୍ୟ ପାରିଷଦ ସେବନ ସଖ୍ୟ ଦୌତୀୟ କ'ଣ ବିରାସମାନ ଗମନମ ସବନମ ପ୍ରଣାମାନ ସ୍ନିଗ୍ଧେଶୁ ପାଣ୍ଡୁଷୁ ଜଗତ କରତିଞ୍ଚ ବିଷ୍ଣୁ, ଏଇଭଳି ଭାବରେ ପ୍ରଜାମାନେ ଭଗବାନଙ୍କର ଗୁଣଗାନ କରୁଥିଲେ। ନାଟ୍ୟ ଇତ୍ୟାଦି ପ୍ରଦର୍ଶନ କରିକି ପରୀକ୍ଷିତ ମହାରାଜଙ୍କୁ ସେ ଦେଖୁଥିଲେ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କର ସାରଥି ରୂପରେ କାର୍ଯ୍ୟ କରୁଥିଲେ। ଅର୍ଜୁନଙ୍କର ସାରଥି ରହିକି ଯୁଦ୍ଧ କ୍ଷେତ୍ରରେ ଯୋଗ ଦେଇଥିଲେ, ସାରଥି ପାରିଷଦ ପାଣ୍ଡବମାନଙ୍କ ପାର୍ଷଦ ରୂପରେ ରହିଥିଲେ, ଏବଂ ପାଣ୍ଡବମାନଙ୍କୁ ସେବା କରୁଥିଲେ, ଭଗବାନ ହେଇକି ତାଙ୍କର ଭକ୍ତର ସେବା କରୁଛନ୍ତି। ସେବା ସଖ୍ୟ ଭଗବାନଙ୍କର ତାଙ୍କର ଅର୍ଜୁନଙ୍କର ସଖ୍ୟ ଥିଲେ, ଏମିତିକି ଦୂତ ହିସାବରେ ଯାଇଥିଲେ, ଶାନ୍ତି ଦୂତ ହିସାବରେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସବୁଠି ଅଛନ୍ତି, ଆମେ କହିନଥିଲେ କାରଣ ସଙ୍ଗ ସମୟ କମ୍ ଥିଲା, ଆମକୁ ଏକ୍ସଟ୍ରା ଟାଇମ୍ ମିଳିଲା, ବୋନସ୍ ମିଳିଲା, ତେଣୁ ଆମେ କହିବାକୁ ସୁଯୋଗ ପାଇଲେ କହୁଛନ୍ତି ଯଦାଚ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗାତ କୃଷ୍ଣ ନ ତାନି ପୁଂସାମୃତାୟନାନି ରାଜୋ ରୁମେ ନେ କ୍ଷତ ପୂର୍ଣ୍ଣ ଦେଶନା। ଏଇଟାକୁ ଉଦ୍ଧବ କହୁଛନ୍ତି ବିଦ୍ରୋହ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସବୁ ରହିଛନ୍ତି ଭଗବାନ ଶାନ୍ତି ଦୂତ ହିସାବରେ ଆସିଲେ ଦୂତ ହିସାବରେ ଆସିଛନ୍ତି ଭଗବାନ ଦୂତ ହେଇକି ଆସୁଛନ୍ତି ପୋଷ୍ପିଅନ ଯେମିତି ଆସୁଛନ୍ତି ସେଇଭଳି ଭାବେ ଭଗବାନ ଆସିଲେ ଦୂତ ହିସାବରେ ଶାନ୍ତି ଦୂତ କ'ଣ ପାଇଁ ଆସିଲେ ଗଦାଚ କାର୍ଥ ପ୍ରହିତ ସଭାୟା ପାଣ୍ଡବମାନଙ୍କୁ କେତେ ପ୍ରକାର ଗୌରବ ମାନେ କେତେ ପ୍ରକାର ନିର୍ଯାତନା ନ ଦେଇଛନ୍ତି ଆଉ ସେଠି କ'ଣ ପାଇଁ ପାଟି କରୁଛ ରହିଛି ମନା କଲେ ମୋତେ ବାରମ୍ବାର କହିଲେ ମୋତେ ଶୁଣୁନାହାନ୍ତି କି ଭାଗବତ କଥା କାହିଁକି ଆମେ କହିବା ତମେ ତ କଥା କହିବ ସବୁ ଲଜ୍ଜା ଟିକେ ଆସିବାର ଅଛି ଲଜ୍ଜା ମଧ୍ୟ ନାହିଁ ଆମେ ଗୋଟେ ଭାଗବତ କଥା କହୁଛି ସପ୍ତାହ କହୁଛେ କିନ୍ତୁ ସେଠି ତାଙ୍କର କଥା ଚାଲୁଛି ଏତେ କହିଲେ ମୋତେ ଶୁଣୁନାହାନ୍ତି କଥା ଆମେ ଭଗବାନ କଥା କହୁଛୁ ଭଗବାନ ସ୍ମରଣ କରିବା ନା ଧ୍ୟାନ କରିବା ନା ତମେ କଥା ଆମ ଶୁଭନି କଥା ଆସିବନି ତେଣୁ ଯଦି ଏଇଭଳି ଭାବରେ କଥା ଚାଲିବ ଆମେ ଆସନ୍ତାକାଲି କଥା ବନ୍ଦ କରିଦେବା ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି ଯଥାର୍ଥ ପାର୍ଥ ପ୍ରହିତ ସଭାୟା ଭଗବାନ ତାଙ୍କୁ ପଠେଇଲେ ଭଗବାନ ପଠାଉଛନ୍ତି କିଏ ଯୁଧିଷ୍ଠିର ମହାରାଜ ଏତେ ପ୍ରକାର ତାଙ୍କ ପ୍ରତି ଅନ୍ୟାୟ କଲେ ମଧ୍ୟ ତଥାପି ଚାହୁଁନଥିଲେ ଯୁଦ୍ଧ ଚାହୁଁନଥିଲେ ଶାନ୍ତି ଚାହୁଁଥିଲେ ତେଣୁ ଭଗବାନ ଯାଇଥିଲେ ଶାନ୍ତିଦୂତ ହିସାବରେ ଯଥାର୍ଥ ପାର୍ଥ ପ୍ରହିତ ସଭାୟାନ ଜଗତଗୁରୁ ଜାହାନ ଜଗତ କୃଷ୍ଣ ଜଗତଗୁରୁ ସମସ୍ତଙ୍କର ମଙ୍ଗଳ କରିବେ ସମସ୍ତଙ୍କର କଲ୍ୟାଣ କରିବେ କିନ୍ତୁ କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ଆସୁନାହିଁ ଜଗତଗୁରୁଙ୍କ କଥା ଶୁଣିବା ପାଇଁ ସେଠି କଥା କହିବା ପାଇଁ ତାଙ୍କର ଆଗ୍ରହ ଆସୁଛି ଆଉ କ'ଣ କହିବା ଭକ୍ତମାନ ହେଇକରି ମଧ୍ୟ ଭଗବାନ ଭକ୍ତ ହେଇକରି ମଧ୍ୟ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନାହିଁ ଇଏ କ'ଣ କଥା କହୁଛି ସେ ଲୋକଟା କ'ଣ କହୁଛି ଗୋଟେ ଆଉ ସେ କହୁଥାଉ ଏଇଭଳି ଭାବରେ ଭାଗବତ କଥାର ମହାତ୍ମା ଏଇଭଳି ଭାବରେ ରହିଛି ଆମେ କଥା କହିବା ପାଇଁ ସେଥିପାଇଁ କ'ଣ ଆଗ୍ରହ ଆସିବ ଆମ କଥା କହିବା ପାଇଁ ଜଗତଗୁରୁ ଜାଣି ଜଗତ କୃଷ୍ଣ ଭଗବାନ କଲେ କୃଷ୍ଣ ଜଗତଗୁରୁ ସିଏ ନହତାନି ପୁଂସା ଅମୃତା ଜନାନି ଭଗବାନଙ୍କର ଅମୃତପୂର୍ଣ୍ଣ କଥା କିନ୍ତୁ ଏଇଟାକୁ ଦୁର୍ଯ୍ୟୋଧନ ଶୁଣିଲେ ନାହିଁ ସେ ଚାହୁଁଥିଲେ ଭଗବାନ ବନ୍ଦୀ କରିବା ପାଇଁ ନନ୍ଦାନି ପୁଂସା ଅମୃତାୟନ ଜଗତଗୁରୁ ଜାହାନ ଜଗତ କୃଷ୍ଣ ରାଜରୁ ମେନେ କ୍ଷେତପୂର୍ଣ୍ଣ ଲେସା ସେ ଯେଉଁ ରାଜା ସେ ଭଗବାନଙ୍କ କଥାକୁ ଶୁଣିଲେ ନାହିଁ ଆମେ ଅଗ୍ରାହ୍ୟ କରିଦେଲେ ଭଗବାନ କହିଲେ ଦେଖ ସମଗ୍ର ପୃଥିବୀର ସେ ହେଉଛନ୍ତି ସମ୍ରାଟ ଯୁଧିଷ୍ଠିର ମହାରାଜ ଏ କଥା ଆସିବ ଦଶମ ସ୍କନ୍ଧରେ ଆସିବ ବାସ୍ତୁରୀ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ ବାସ୍ତୁରୀ ଚୌସ୍ତରେ ଏସବୁ ଅଧ୍ୟାୟରେ ବର୍ଣ୍ଣନା ସବୁ କରାଯିବ କିଭଳି ଭାବରେ ସମଗ୍ର ପୃଥିବୀକୁ ସେ ଜୟ କରିଥିଲେ ଯୁଧିଷ୍ଠିର ମହାରାଜ ପାଣ୍ଡୁ ମଧ୍ୟ ସମଗ୍ର ପୃଥିବୀକୁ ଜୟ କରିଥିଲେ କିନ୍ତୁ ସେ ପୋଷାକ ଖେଳ କରିକିରି କପଟ ଭାବରେ ନେଇଯାଇଥିଲେ ବର୍ତ୍ତମାନ ସେ ଦ୍ୱାଦଶ ବାର ବର୍ଷ କାଳ ବନବାସ କରିକି ଗୋଟେ ବର୍ଷ ଅଜ୍ଞାତବାସ କରିକି ଆସିଛନ୍ତି ତାଙ୍କୁ ସେ ଫେରାଇ ଦିଅ କିନ୍ତୁ ସେ ଦେଲେ ନାହିଁ ଶୁଣିଲେ ନାହିଁ ତେଣୁ ଭଗବାନ କହିଲେ ଠିକ୍ ଅଛି ପାଞ୍ଚ ଖଣ୍ଡ ଗ୍ରାମ ଦିଅ ସେଥିରେ ସେମାନେ ସନ୍ତୁଷ୍ଟ ହୋଇଯିବେ କିନ୍ତୁ ପାଞ୍ଚ ଖଣ୍ଡ ଗ୍ରାମ ଶୁଣି ଦେବା ପାଇଁ ସେ ପାଞ୍ଚ ଖଣ୍ଡ ଗ୍ରାମ ସୂଚକରେ ମେଘିନୀ ମୁଁ ଦେବି ନାହିଁ ଏଇଭଳି ଭାବରେ କହିଲେ ଏଇଭଳି ଭାବରେ ଦୁର୍ଯ୍ୟୋଧନ କହିଲେ ତେଣୁ ଭଗବାନ ଫେରି ଆସିଲେ ଯୁଦ୍ଧ ଘୋଷଣା କରି ଫେରି ଆସିଲେ ଏଇଭଳି ଭାବରେ ରହିଛି କଥା ତେଣୁ ଏଇସବୁ ରହିଛି ଭଗବାନଙ୍କର ଏଇଭଳି ଭାବରେ ଲୀଳା ତୃତୀୟ ସ୍କନ୍ଧ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ଭଗବାନ ଲୀଳା କେତେ ସୁନ୍ଦର ଲୀଳା ରହିଛି ଆମେ ସଂକ୍ଷେପରେ ବର୍ଣ୍ଣନା କରିଦେଲେ ଉରୁକ୍ରମ ଭଗବାନଙ୍କର କାର୍ଯ୍ୟ ଏଇଭଳି ଭାବରେ ରହିଛି ସମସ୍ତେ ଆକର୍ଷିତ ହୋଇଯିବେ କିନ୍ତୁ ଭଗବାନ ଭକ୍ତ ଏ କଥା ଶୁଣିବା ପାଇଁ ଆକର୍ଷିତ ହେଉନାହାନ୍ତି ଏ ବଡ଼ ଆଶ୍ଚର୍ଯ୍ୟ କଥା ସେମାନେ ଅନ୍ୟ କଥା କହିବା ପାଇଁ ଚାହୁଁଛନ୍ତି ଭଗବାନ କଥା ଶୁଣିବା ପାଇଁ ତାଙ୍କର ଆକର୍ଷଣ ଆସୁନାହିଁ ଆଉ କ'ଣ କହିବା ଆମେ ଆମର ଆମର ସେମାନେ ବାହାର କଥା କୁହନ୍ତୁ ଆମେ କିଛି କହିବାର ନଥିଲା ଏ କଥା ପ୍ରତି ଆକର୍ଷଣ ଆମର କହିବାର ଯୋଗ୍ୟତା ନାହିଁ କିନ୍ତୁ ଆମକୁ ଡିଷ୍ଟର୍ବ ନ କରନ୍ତୁ ଆମେ କଥା ପାଇଁ ଅନ୍ତର୍ପକ୍ଷ ସେମାନେ ସାଇଲେଣ୍ଟ ରୁହନ୍ତୁ ନହେଲେ ସେମାନେ ପଳେଇ ଯାଆନ୍ତୁ କେହି ରୁହନ୍ତୁ ନାହିଁ ଆମର ଏଠି କେହି ରୁହନ୍ତୁ ନାହିଁ ଆମେ କଥା କହିବା ସାଇଲେଣ୍ଟଲି ଆମେ କଥା କହିପାରିବା ଠିକ୍ ଭାବରେ ଆମର ଦରକାର ନାହିଁ ଲକ୍ଷ ଲକ୍ଷର ଶୁଣିବା ପାଇଁ କିନ୍ତୁ କେହି ଡିଷ୍ଟର୍ବ ନ କରନ୍ତୁ ଏଠି ଆମକୁ ଆଉ ଯେତେବେଳେ ଭାଗବତ କଥା କୁହାଯାଉଥିଲା ଏ ବର୍ଣ୍ଣନା କରାଯାଇଛି ଭଗବାନ ପ୍ରଥମ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଆମେ ସଂକ୍ଷେପରେ କହିଦେଲେ ଅର୍ଜୁନ ଯେତେବେଳେ ଫେରୁଛନ୍ତି ସେତେବେଳେ ଦ୍ୱାରକାର ଯେଉଁ ରାଣୀମାନଙ୍କୁ ଆଣିକି ଆସିଥିଲେ କିନ୍ତୁ ବାଟରେ କେତେ ଜଣ ଗୋପାଳ ବାଳକ ଆସିକରି ତାଙ୍କୁ ଲାଠି ଦେଖେଇକିରି ସବୁ ଯେଉଁ ଅର୍ଜୁନଙ୍କର ଯେଉଁ ଗାଣ୍ଡିବୋଧନର କ୍ଷମତା ଚାଲିଗଲା ସେ ରାଣୀମାନଙ୍କୁ ନେଇ ପଳେଇଗଲେ ସେ ରାଣୀମାନେ ଆସି ବୃନ୍ଦାବନ ପହଞ୍ଚିଗଲେ ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ତେଣୁ ସେଠି ଯେଉଁ ଥିଲେ କାଳିନ୍ଦୀ କାଳିନ୍ଦୀ ଭଗବାନଙ୍କ ବିରହରେ କୌଣସି ମନ ଦୁଃଖ ନାହିଁ ତାଙ୍କର ସେ ଆନନ୍ଦରେ ଅଛନ୍ତି ତେଣୁ ଅନ୍ୟ ରାଣୀମାନେ ସବୁ ଦେଖିକିରି କହିଲେ କାଣିକି ତୁମର କାହିଁ ମନ ଦୁଃଖ ହେଉନାହିଁ, ଭଗବାନ ଚାଲିଯାଇଛନ୍ତି ଆମେ ବହୁତ ମନ ଦୁଃଖରେ ରହୁଛୁ, ନା ମୁଁ ଭାଗବତ ମୁଁ ଜାଣିଛି ତେଣୁ ମୋତେ ମନ ଦୁଃଖ ହେଉନାହିଁ, ନା ତାହେଲେ ଆମକୁ ଭାଗବତ ନା ଉଦ୍ଧବଙ୍କୁ କହିଲେ ସେ ଭାଗବତ କହିବେ। ଉଦ୍ଧବ ଗୋଟେ ଇଏରେ ଭଗବାନ ତାଙ୍କୁ ପଠେଇଲେ ବଦ୍ରୀନାଥ, ସେ ବଦ୍ରୀନାଥରେ ଅଛନ୍ତି ଏବଂ ଗୋଟେ ରୂପରେ ସେ ବୃନ୍ଦାବନ ମଧ୍ୟ ରହିଛନ୍ତି। ତେଣୁ ସବୁ କୀର୍ତ୍ତନ କରାଗଲା, କୀର୍ତ୍ତନ ବର୍ତ୍ତମାନ ଆଗରେ କୀର୍ତ୍ତନ କରାଯିବ, ସମସ୍ତେ ହେଇଗଲାଣି କ'ଣ ମୁଁ କହିପାରି ନାହିଁ। କୀର୍ତ୍ତନ ହେଲା ପରେ ଉଦ୍ଧବ ଆସିଲେ, ସେଠି ଉଦ୍ଧବ ଆସିକରି ସେ ରାଣୀମାନଙ୍କୁ ଭାଗବତ କହିଛନ୍ତି। ତେଣୁ ଭାଗବତ ଯେତେବେଳେ କହିବେ ସେହି ସମୟରେ ପରୀକ୍ଷିତ ମହାରାଜଙ୍କୁ ଡକରାଗଲା, ସେ ସୁରକ୍ଷା ପ୍ରଦାନ କରିବେ, କେହି ଡିଷ୍ଟର୍ବ କରିବେ ନାହିଁ। ଏଇଠି ଯେଉଁ କଥାରେ ଯେଉଁ ଡିଷ୍ଟର୍ବ ହେଉଛି ସେଇଭଳି ଭାବେ ଡିଷ୍ଟର୍ବ ହେବ ବୋଲି ସେଥିପାଇଁ ଉଦ୍ଧବ ସବୁ ଡାକିଥିଲେ ପରୀକ୍ଷିତ ମହାରାଜଙ୍କୁ। ପରୀକ୍ଷିତ ମହାରାଜଙ୍କୁ ଡାକିକି କହିଲେ ତୁମେ ବ୍ୟବସ୍ଥା କର ଯେମିତି କେହି ଡିଷ୍ଟର୍ବ କରିବେ ନାହିଁ, ଭାଗବତ କଥା ହେଉଛି ଆଉ ଆମେ ଏଥିରୁ ଅନ୍ୟ କଥା କହିବା ଆମ କଥାରେ ଡିଷ୍ଟର୍ବ ହେବ, ଆମେ କହିପାରିବାନି କଥା, ଆମକୁ କହିବା କଥା କହିବାକୁ ସୁଯୋଗ ଦିଅନ୍ତୁ ନହେଲେ କଥା ବନ୍ଦ କରିଦିଅନ୍ତୁ, ଆମର ଯୋଗ୍ୟତା ନାହିଁ କଥା କହିବା ପାଇଁ, ଅନ୍ୟ କେହି ଯୋଗ୍ୟ ବ୍ୟକ୍ତି କୁହନ୍ତୁ କଥା, ଆମ କଥା କେହି ନ ଶୁଣନ୍ତୁ କିନ୍ତୁ ଡିଷ୍ଟର୍ବ ନ କରନ୍ତୁ କେହି ଆମକୁ। ତେଣୁ ଏହିଭଳି ଭାବରେ ପରୀକ୍ଷିତ ମହାରାଜ ସୁରକ୍ଷା ପ୍ରଦାନ କଲେ, କେହି ଡିଷ୍ଟର୍ବ କରିବା ପାଇଁ ଆସିଲେ ନାହିଁ। ତେଣୁ ପରୀକ୍ଷିତ ମହାରାଜ ଯଦି ସୁରକ୍ଷା ପ୍ରଦାନ କରେ ତାଙ୍କୁ ସୁଯୋଗ ମିଳିଲା, ବହୁତ ଆନନ୍ଦ ହେଲେ ସୁରକ୍ଷା ପ୍ରଦାନ କରିବା ପାଇଁ, କ୍ଷତିର କାର୍ଯ୍ୟ ହେଉଛି ଏହିଭଳି ଭାବେ ସୁରକ୍ଷା ପ୍ରଦାନ କରିବେ, କିନ୍ତୁ ତାଙ୍କ ମନ ଦୁଃଖ ହେଲା କହିଲା ମୁଁ ଭାଗବତ ଶୁଣିପାରିବି ନାହିଁ। ତେଣୁ ଉଦ୍ଧବ କହିଲେ ତୁମେ ଭାଗବତ ଶୁଣିବ, ପ୍ରକୃତ ଅଧିକାରୀ ହେଉଛି ତୁମେ, ତେଣୁ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହିବେ, ଆମେ ସେଇ ଭାଗବତକୁ ସଂକ୍ଷେପରେ କହି ପଳେଇଗଲେ। ଆଉ ବର୍ତ୍ତମାନ ସମୟ ମିଳିବାରୁ ଆମେ କହିଲେ ଆମେ ଯଦି କଥାରେ କିଛି ଆମର କିଛି କଥା ଡିଷ୍ଟର୍ବାନ୍ସ ଅନ୍ୟମାନଙ୍କୁ କାହାକୁ ଉଦ୍ବେଗ ଦେଇଛି ଆମେ କ୍ଷମା କରିବେ, କାରଣ ଆମ କଥାକୁ ଡିଷ୍ଟର୍ବ କଲେ ଆମର ସବୁ ଏଭଳି ଭାବରେ କଥା, ଆମର କୌଣସି ପ୍ରକୃତ ଯୋଗ୍ୟତା ନାହିଁ, ଆମର ହୃଦୟରେ ସବୁ ପ୍ରକାର ରହିଛି ଅନର୍ଥ ରହିଛି। ତଥା ରଜସ୍ତମ ଭାବା ତାମ ଲୋଭାଦାୟ ସୁଧି ଚେତେ ଏତେ ରଣ ବିଧ୍ୱଂସ ତମ ସତ୍ୟ ପଶୁଦେତି, ଭଗବାନ କଥା ଶୁଣିଲେ ଏସବୁ ଫଳ ରହିଛି, କିନ୍ତୁ ଆମର ହୃଦୟରେ ସବୁ କାମ କ୍ରୋଧ ସବୁ ରହିଛି, ତେଣୁ ଆମ କ୍ରୋଧ ଆସିଗଲା। ଯେଉଁମାନେ ପରମହଂସ ବ୍ୟକ୍ତି, ଏ ଭାଗବତ ପରମହଂସ ବ୍ୟକ୍ତିମାନଙ୍କର ଆସ୍ୱାଦନୀୟ, ଆମ ଭଳି ବ୍ୟକ୍ତିମାନଙ୍କ ପାଇଁ ନୁହଁ, କିନ୍ତୁ ଆମକୁ ସବୁ ବ୍ୟବସ୍ଥା କରାଯାଇଛି, ସବୁ କୁହାଯାଇଛି, ଆମର ଯଦି ପରମହଂସ ସ୍ତରକୁ ଆସିନାହିଁ କିନ୍ତୁ ଆମକୁ ଦିଆଯାଇଛି ଯୋଗ୍ୟ ମାନେ ଦିଆଯାଇଛି। ସୁତ ଗୋସ୍ୱାମୀ ଯେତେବେଳେ କହିବେ ଭାଗବତ ପ୍ରଥମ ସ୍କନ୍ଧ ଅଠର ଅଧ୍ୟାୟରେ କହିବେ ସେ କଥା, କହିବେ ମୁଁ ଗୋଟେ ନୀଚ କୂଳରେ ଯାହା ଯାଇଛି, ମୋର ପିତା ହେଉଛନ୍ତି ନୀଚ କୂଳର, ମାତା ହେଉଛନ୍ତି ଉଚ୍ଚ କୂଳର, କିନ୍ତୁ ମୋତେ ଆପଣମାନେ କୃପା କରିଛନ୍ତି ଭାଗବତ କଥା କହିବା ପାଇଁ, ତେଣୁ ଆମକୁ ମଧ୍ୟ ସେହିଭଳି ଭାବରେ ଆମର କୌଣସି ଯୋଗ୍ୟତା ନାହିଁ ଭାଗବତ କଥା କହିବା ପାଇଁ, ତେଣୁ ମୁଁ ଚିନ୍ତା କରୁନଥିଲି ଏଠି କଥା କହିବା ପାଇଁ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥା ତାଙ୍କର ଭକ୍ତମାନଙ୍କ ବ୍ୟବସ୍ଥାରେ ଏଇଟା ଆମ କଥା କୁହାଗଲା। ତେଣୁ ଏହିଭଳି ଭାବରେ ପ୍ରଥମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେଠି ସେ ଗୋଟେ କଥା କହିଛନ୍ତି ଯେ ଭଗବାନ ଏହିଭଳି କିଏ ଆଉ ଭଗବାନ ହେବେ, କିଏ ଭଗବାନ, ତଥାପି ଯତ୍ପାଦ ନଖାବଶିଷ୍ଟମ ଜଗତ ବିରିଞ୍ଚୋ ପ୍ରଭୁତାରଣାବ ଶେଷ ଗୁଣାଦି ଅନ୍ୟତମ କୁନ୍ଦା କୋ ନାମ ଲୋକେ ଭଗବତ ପଦାର୍ଥ। ଭଗବାନ ବସ୍ତୁ ଆଉ କିଏ, ଭାଗବତ ବୋଲି ଆମେ ଜାଣିବା ଭଗବାନ କିଏ, ନହେଲେ ଆହୁରି ଅଠରଟି ପୁରାଣ ରହିଛନ୍ତି ନା, ଭାଗବତ ଛାଡ଼ିଦେଲେ ଆହୁରି ସତରଟି ପୁରାଣ ରହିଛନ୍ତି, ସେଥିରୁ ଆମେ ଜାଣିପାରିବା ନାହିଁ। ଏ ପ୍ରମାଣ ଅମଳ ଅମଳ ପ୍ରମାଣ ଏଥିରେ ରହିଛି ଭାଗବତମ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟରେ ଭାଗବତମର ପ୍ରଶଂସା କରାଯିବ, ସ୍ତୁତି କରାଯିବ, ସୁତ ଗୋସ୍ୱାମୀ କହିବେ ଏ ଭାଗବତମର ଏତେ ମହାତ୍ମ୍ୟ ରହିଛନ୍ତି। ତେଣୁ ଅଠର ଅଧ୍ୟାୟରେ ଶ୍ଳୋକଟି କହିଛନ୍ତି ଯେ କିଏ ଭଗବାନ ହେବେ, ଯାହାଙ୍କର ନଖ ଧୌତ କରିକିରି ଯେଉଁ ଗଙ୍ଗା ଦେବୀ ଆସୁଛନ୍ତି, ଯଥା ଯଥା ନିଜ ପାଦ ନଖା ସେ ଜଗତ ବିରିଞ୍ଚ ପ୍ରଭୁତା ନାମ, ସେ ଯେଉଁ ଗଙ୍ଗା ନଦୀ କାରଣାନବ ଜଳ ଆସୁଛନ୍ତି, ଭଗବାନ ଯେତେବେଳେ ବାମନ ଦେବର ଉପରେ ଆସୁଥିଲେ ତାଙ୍କର ଗୋଟିଏ ପାଦକୁ ବଢ଼େଇ ଦେଇଥିଲେ, ଏ ପାଦଟି ଏ ଭୌତିକ ଆବରଣକୁ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣର ଦଶ ଗୁଣ ଅଧିକା, ଠିକ ଅଛି, ତେଣୁ ପ୍ରତି ଭଗବାନ ପାଦକୁ ଯେତେବେଳେ ଉତ୍କ୍ଷିପ୍ତ କରିଛନ୍ତି ଉତ୍କ୍ଷେପ କରିଛନ୍ତି, ସେହି ସମୟରେ ଏସବୁ ଆବରଣକୁ ଭେଦ କରିକିରି ଚିତ୍ ଜଗତରେ ପ୍ରବେଶ କରିଥିଲେ ଭଗବାନ ପାଦ। ଚିତ୍ ଜଗତରେ ଯେଉଁ ଜଳ ରହିଛି କାରଣାନବ ଜଳ, ସେହି ଜଳ ଏଇ ବ୍ରହ୍ମାଣ୍ଡ ଭେଦ କରିକିରି ପ୍ରବେଶ କରିଛନ୍ତି, ଯେତେବେଳେ ପ୍ରବେଶ କରୁଛନ୍ତି ବ୍ରହ୍ମା ଦେଖି ସେ ଜଳକୁ ତାଙ୍କ କମଣ୍ଡଳରେ ଧାରଣ କରୁଛନ୍ତି, ଭଗବାନ ପାଦକୁ ଧୌତ କରୁଛନ୍ତି, ତଥାପି ଯେ ପାଦ ନଖା ବଶିଷ୍ଠ ଜଗତ ବିରିଞ୍ଚ ପ୍ରଭୁତା ହରଣାନବ, ସେଇ ଅମ୍ବ ସେଇ ଜଳରେ ଭଗବାନଙ୍କର ହରଣ କରୁଛନ୍ତି, ପୂଜା କରୁଛନ୍ତି, ଏବଂ ସେ ଜଳରେ ଯେତେବେଳେ ଭଗବାନ ପାର୍ବତୀଙ୍କୁ ଧୌତ କରୁଛନ୍ତି ସେହି ସମୟରେ ସେ ଜଳ ବ୍ରହ୍ମ ଲୋକରୁ ଆସିକରି ନିଜ ଲୋକରେ ଆସି କୈଳାସ ପର୍ବତରେ ଶିବଜୀଙ୍କ ମଥାରେ ସେ ଧାରଣ କରୁଛନ୍ତି। ସେ ସଙ୍ଗେ କୁନାହାନ୍ତି ଅନନ୍ତ କୁନା, ସେ ସଙ୍ଗେ ଈଶଙ୍କ ସହିତ ଶିବ ଲୋକଙ୍କୁ ମଧ୍ୟ ସମସ୍ତଙ୍କୁ ପବିତ୍ର କରିଦେଉଛନ୍ତି ଭଗବାନଙ୍କର ଏଇ ପାଦ ଧୌତ ଜଳ। ସେ ସଙ୍ଗେ କୁନାହାନ୍ତି ଅନନ୍ତ କୁନା, କୁହନା ମୋତେ ଭଗବତ ପଦାର୍ଥ, ଆଉ ଏ ଲୋକରେ ଆଉ କିଏ ଭଗବତ ବସ୍ତୁ ଅଛି ଭଗବାନ ଛଡ଼ା, ଇଏ ହେଉଛନ୍ତି ଭଗବାନ, ନକଲି ଭଗବାନ ଏଠି ନାହିଁ, ପ୍ରକୃତ ଭଗବାନ ବର୍ଣ୍ଣନା କରାଯାଉଛି। ଏଭଳି ଭାବରେ ଗୁରୁକ୍ରମ ଭଗବାନଙ୍କ ସବୁ ଲୀଳା ରହିଛି, ଭାଗବତ ବର୍ଣ୍ଣନା କରାଯିବ, ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ତେଣୁ ଆମକୁ ଆଜି ବିଶେଷ ସମୟ ଅଧିକ ସମୟ ମିଳିଲା, କାହିଁକିନା ଆଜି ଯେହେତୁ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା, ଆମକୁ ସୁଯୋଗ ମିଳିଲା, ଚନ୍ଦନ ବେଶ ହେଉଛନ୍ତି ସେଦିନ ଡେରି ହେଲା, ନହେଲେ ଆମେ ଏସବୁ କଥା କହିପାରିନଥାନ୍ତେ। ଭଗବାନ ଚାହାନ୍ତି ଏସବୁ କଥା ଶୁଣିବା ପାଇଁ, ତେଣୁ ଏଇସବୁ କଥା ଆସୁଛି, ଆମେ ବ୍ୟାକ୍ କରିକି କଥା ସବୁ କହୁଛେ। ଏଭଳି ଭାବରେ ତୃତୀୟ ସ୍କନ୍ଧ ଚାରୋଟି ଅଧ୍ୟାୟରେ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି, ଯାହାକି ଦଶମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରି ଭଗବାନ ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ସବୁ ରହିଛି ଗୁରୁକ୍ରମ ପୂର୍ବତୀ ଅହିତିକ ଭକ୍ତି, କୌଣସି ଭଗବାନଙ୍କ ପ୍ରତି ଭକ୍ତି କରିବା ପାଇଁ କୌଣସି ହେତୁ ରହିଛି, କଣ୍ଡିସନ ରହିଛି, ଏଇ କଣ୍ଡିସନ ପୂରଣ ହେଲେ ଜଣେ ଭକ୍ତି କରିବ, ତାହା ନୁହଁ, ଅହିତିକ ଭାବରେ ସେ ଭକ୍ତି କରିବେ। ଏ ଭଗବାନ ଇତମ ଭୂତ ଗୁଣ ହରି, ଭଗବାନ ହରି, ହରି ଶବ୍ଦର ଅନେକ ଅର୍ଥ ରହିଛି, ହରି ଶବ୍ଦରେ ଅନେକ କୁହାଯାଇଛି, ହରିର ଅନେକ ଅର୍ଥ, ମୁଖ୍ୟ ଦୁଇତମ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତ ଅମଙ୍ଗଳ ସେ ହରଣ କରନ୍ତି ଭଗବାନ, ଏଭଳି ଭାବରେ ରହିଛି ହରି, ସେ ସବୁକିଛି ଅମଙ୍ଗଳକୁ ସେ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ହରଣ କରନ୍ତି। ଏ ଭଗବାନ ହରିଙ୍କର ଏଭଳି ଗୁଣ ରହିଛି, ଇତମ୍ଭୂତ ଗୁଣ ହରି ଭଗବାନଙ୍କର ହରି ସେ, ତେଣୁ ଏଇଭଳି ଭାବରେ ଭଗବାନ କଥା ରହିଛି। ଆମେ ସବୁ ସଂକ୍ଷେପରେ କହି ଚାଲିଗଲେ, ତେଣୁ ଏଇଭଳି ଭାବରେ ଆସନ୍ତାକାଲି ଆମେ ଶ୍ରବଣ କରିବା କେମିତି ଯେଉଁ ରହିଛନ୍ତି ଖର୍ଦ୍ଦମୁନି ଏବଂ ଦେବଭୂତିଙ୍କର କଥା ଆସିବ, ଦେବଭୂତି ସେ ବିବାହ କରିବେ, ତାଙ୍କର କଥା ନଅଟି କନ୍ୟା ସୃଷ୍ଟି ହେବେ, ନଅଟି କନ୍ୟାରୁ ସବୁ ବିବାହ କରିବେ, ଆମେ ସେ କଥା କହୁଥିଲେ। ଇଏ ସବୁ ବ୍ରହ୍ମାଙ୍କର ଦଶ ପୁତ୍ର ଯେଉଁ ରହିଛନ୍ତି, ନଅ ପୁତ୍ର ବିବାହ କରିବେ କର୍ଦ୍ଦମଙ୍କର କନ୍ୟାଙ୍କୁ, ଆମେ ମରିଚିଙ୍କ କଥାରୁ ଏସବୁ ଆସିଲା, ମରିଚିଙ୍କର ପୁତ୍ର ହେଉଛନ୍ତି, ମରିଚି ବିବାହ କଲେ କାହାକୁ ନା, ମରିଚି ବିବାହ କଲେ କଳା, ଇଏ କର୍ଦ୍ଦମୁନିଙ୍କର କନ୍ୟା କଳା, ମରିଚିଙ୍କ ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପଙ୍କର ଆମେ ଶୁଣୁଛେ ଏ ଦ୍ୱିତୀୟ ଦ୍ୱିତୀୟ ମାନେ ସବୁ ରହିଛନ୍ତି, ଏ ଦେବତାମାନେ ସବୁ କଶ୍ୟପଙ୍କର ପୁତ୍ର ସବୁ ଆସିବେ। ସେହିଭଳି ଭାବରେ ଅତ୍ରି, ଅତ୍ରି ବ୍ରହ୍ମାଙ୍କ ପୁତ୍ର ଅତ୍ରି, ଇଏ ଇଏ କ'ଣ ବିବାହ କରି ଅନୁସୂୟାଙ୍କୁ, ଅନୁସୂୟା ଯାହାଙ୍କର ଅସୂୟା ନାହିଁ, ଅନୁସୂୟା ବିବାହ କଲେ ତାଙ୍କର ପ୍ରସିଦ୍ଧ ପୁତ୍ର ରହିଛନ୍ତି ତିନି ଜଣ, ବ୍ରହ୍ମା ବିଷ୍ଣୁ ଏବଂ ଶିବ, ତିନି ତିନିଙ୍କ ଅନୁସାରେ ବ୍ରହ୍ମାଙ୍କର ଆଶ୍ରୟ ଆସନ୍ତି ସୋମଦେବ ଚନ୍ଦ୍ରଦେବ, ବିଷ୍ଣୁଙ୍କର ଆଶ୍ରୟ ଆସନ୍ତି ଦତ୍ତାତ୍ରେୟ ଏବଂ ଶିବଜୀଙ୍କର ଅଂଶରେ ଆସନ୍ତି ଦୁର୍ଭାଷା, ଆଙ୍କ ବିଷୟରେ ଆମେ ଶ୍ରବଣ କରିବା। ଅତ୍ରି ଅଙ୍ଗିରା, ଅଙ୍ଗିରା ଋଷି ବିବାହ କରିଥିଲେ, ଅଙ୍ଗିରା ଋଷି ଯେ କି ଏ କ'ଣ ଏ ଯେଉଁ ରହିଛନ୍ତି ଅଥର୍ବବେଦର, ସେ ହେଉଛନ୍ତି ଅଧ୍ୟାପକ ଅଥର୍ବବେଦର, ଅଙ୍ଗିରା ଅଙ୍ଗିରସ ଅଥର୍ବବେଦର ଅଧ୍ୟାପକ, ସିଏ ଶ୍ରଦ୍ଧାଙ୍କୁ ବିବାହ କରିଥିଲେ, ତାଙ୍କର ପୁତ୍ର ହେଉଛନ୍ତି ସବୁ ଆସିବେ ତାଙ୍କ କଥା କୁହାଯିବ। ପୁଲସ୍ତ, ପୁଲସ୍ତ ବିବାହ କରିଥିଲେ ହବିବୁଙ୍କୁ ବିବାହ କରିଥିଲେ, ତାଙ୍କର ବୋଧେ ଏସବୁ ରହିଛି, ତାଙ୍କ ପୁତ୍ର କନ୍ୟା ସବୁ ବିଷୟରେ ଅଛି। ପୁଲ ବିବାହ କରିଥିଲେ ଗତିଙ୍କୁ, କ୍ରତୁ ବିବାହ କରିଥିଲେ କ୍ରିୟାଙ୍କୁ, ଭୃଗୁ ଭୃଗୁ ପ୍ରସିଦ୍ଧ ଭୃଗୁମୁନି ଯିଏକି ଯାଇଥିଲେ ପରୀକ୍ଷା କରିବା ପାଇଁ, ସିଏ ବିବାହ କରିଥିଲେ ତାଙ୍କର କନ୍ୟା ଖ୍ୟାତିଙ୍କୁ ବିବାହ କରିଥିଲେ ଭୃଗୁ, ଭୃଗୁବଂଶରେ ଆସୁଛନ୍ତି ସ୍ୱନବ ଋଷି, ଭୃଗୁବଂଶରେ ଆସୁଛନ୍ତି ପ୍ରସିଦ୍ଧ ବଂଶ ରହିଛି, ଭୃଗୁବଂଶରେ ଆସୁଛନ୍ତି ଇଏ ଆମର ଯେଉଁ ଶୁକ୍ରାଚାର୍ଯ୍ୟ ଭାର୍ଗବ ବୋଲି କୁହାଯାଏ, ଭୃଗୁବଂଶରେ ଆସୁଛନ୍ତି ଭୃଗୁ ଭୃଗୁ ପରୀକ୍ଷା କରିଥିଲେ ବ୍ରହ୍ମା ବିଷ୍ଣୁ ଶିବଙ୍କ ଭିତରେ କିଏ ଶ୍ରେଷ୍ଠ, ଏବଂ ସେ ପରୀକ୍ଷାରେ ନିର୍ଣ୍ଣୟ କଲେ ବିଷ୍ଣୁଙ୍କ ଛଡ଼ା ଆଉ କିଏ ଅଧିକ ବିଷ୍ଣୁଙ୍କ ଛଡ଼ା କିଏ ସମାନ ହୋଇପାରିବେ ନାହିଁ, ପରୀକ୍ଷାରେ ସେଟା ପରୀକ୍ଷା ଫଳ ବାହାରିଲା ସେଇଟା, ଏସବୁ କଥା ରହିଛି। ତେଣୁ ଏଇ ଭୃଗୁ ବିବାହ କରିଛନ୍ତି ଖ୍ୟାତିଙ୍କୁ, ବଶିଷ୍ଠ ଭଗବାନ ରାମଚନ୍ଦ୍ର ଲୀଳା ସବୁ ରହିଛନ୍ତି, ତାଙ୍କ ଋଷି ତାଙ୍କର ଗୁରୁ ଥିଲେ, କୁଳଗୁରୁ ସେ ଥିଲେ ବଶିଷ୍ଠ ଋଷି, କେତେ କଥା ରହିଛି ବଶିଷ୍ଠଙ୍କର। ବଶିଷ୍ଠ ବିବାହ କରିଛନ୍ତି ଅରୁନ୍ଧତୀ, ଅରୁନ୍ଧତୀ ଇଏ ହେଉଛନ୍ତି ଦେବତୀଙ୍କର କନ୍ୟା। ସେହିପରି ଭାବରେ ଅଥର୍ବ ଅଥର୍ବା ବିବାହ କରିଛନ୍ତି ଶାନ୍ତିଙ୍କୁ, ଧାତା ବିବାହ କରିଛନ୍ତି ବିଧାତା, ଧାତା ବିବାହ କରିଛନ୍ତି ମୃକଣ୍ଡକୁ, ସରି ଏହିଭଳି ଭାବରେ ସବୁ ରହିଛନ୍ତି। ଭୃଗୁ ଖାତି ବିବାହ କଲେ, ତାଙ୍କର ପୁତ୍ର ହେଉଛନ୍ତି ଧାତା ବିଧାତା, ଧାତାଙ୍କ ପୁତ୍ର ହେଉଛନ୍ତି ମୃକଣ୍ଡ, ମୃକଣ୍ଡ ପୁତ୍ର ହେଉଛନ୍ତି ମାର୍କଣ୍ଡେୟ, ଏଇଭଳି ଭାବେ ପରମ୍ପରା ସବୁ ରହିଛି। ତାପରେ କିଏ ଭୃଗୁଙ୍କର ଆଉ ଜଣେ ପୁତ୍ର ହେଉଛନ୍ତି ଧାତା କବି, କବି କବି କବିଙ୍କର ପୁତ୍ର ହେଉଛନ୍ତି ଉଷନା, ଉଷନା ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ଏସବୁ ପ୍ରସିଦ୍ଧ ଏମାନେ ଋଷିଙ୍କର ପୁତ୍ର ସବୁ ରହିଛନ୍ତି। ତେଣୁ ଅଥର୍ବାଙ୍କର ପୁତ୍ର ହେଉଛନ୍ତି ଦଧିଚି, ଅଥର୍ବା ବିବାହ କରିଥିଲେ ଶାନ୍ତିକୁ, ତାଙ୍କର ପୁତ୍ର ହେଉଛନ୍ତି ଦଧିଚି। ଦଧିଚିଙ୍କ ପ୍ରସଙ୍ଗ ଆସିବ ଭାଗବତ ଷଷ୍ଠ ସ୍କନ୍ଧରେ, ଯେତେବେଳେ ଦେବତାମାନଙ୍କ ବିରୁଦ୍ଧରେ ଇନ୍ଦ୍ର କ'ଣ ଗୁରୁଙ୍କୁ ଅପମାନ କରିଥିବେ, ସେହି ସମୟରେ ବିଶ୍ୱରୂପ ତାଙ୍କର ଗୁରୁ ହୋଇଥିବେ, ବିଶ୍ୱରୂପଙ୍କୁ ସେ ହତ୍ୟା କରିଦେବେ, ଏସବୁ ଷଷ୍ଠ ସ୍କନ୍ଧରେ ଆମେ ବର୍ଣ୍ଣନା କରିବା। ସେହି ବିଶ୍ୱରୂପଙ୍କୁ ଯେତେବେଳେ ହତ୍ୟା କରିବେ, ସେହି ସମୟରେ ବିଶ୍ୱରୂପଙ୍କ ପିତା କିଏ ତୋଷ୍ଟା, ସେ ଇନ୍ଦ୍ରଙ୍କର ଜଣେ ଭାଇ, ଆଦିତ୍ୟଙ୍କର ପୁତ୍ର ସିଏ ଆଦିତ୍ୟ ଜଣେ, ସିଏ ଯେଉଁ ଯଜ୍ଞ କରିବେ, ସେ ଯଜ୍ଞରୁ ବାହାରି ବୃତ୍ରାସୁର, ସେହି ବୃତ୍ରାସୁରକୁ ହତ୍ୟା କରିବା ପାଇଁ ଦେବତାମାନେ ସବୁ ପ୍ରାର୍ଥନା କରିବେ। ଭଗବାନ ସେଠି ଆବିର୍ଭାବ ହୋଇ କହିବେ, ତୁମେ ଦଧିଚିଙ୍କର ଅସ୍ଥିକୁ ମାଗ, ସେ ଅସ୍ଥିରେ ତିଆରି କରିବ ବଜ୍ର, ଯେଉଁ ବଜ୍ରରେ ଏହି ବୃତ୍ରାସୁରକୁ ମୃତ୍ୟୁବରଣ କରିବ, ଏହିଭଳି ଭାବରେ ଦଧିଚି ତାଙ୍କ ଶରୀରକୁ ପ୍ରଦାନ କରିବେ। ଏସବୁ କଥା ଆସିବ, ଏସବୁ ନଅ ଯେଉଁ କନ୍ୟା ଏ ନଅ ପୁତ୍ରଙ୍କୁ ବିବାହ କରିବେ, ତାଙ୍କର ସବୁ ପ୍ରଶିଷ୍ଟ ବିଶିଷ୍ଟ ମୁନିଋଷିମାନେ ସବୁ ରହିଛନ୍ତି, ତାଙ୍କ ବିଷୟରେ ଆମେ ଭାଗବତ ସଂକ୍ଷେପରେ କହୁଛୁ, କ'ଣ ଆଉ କହିବା ଆମେ, କିନ୍ତୁ ଯାହା ଆମକୁ ସମୟ ମିଳିଲା ବୋଲି ଆମେ ସବୁ କିଛି କହିଦେଲେ, ଏସବୁ ଆଗାମୀକାଲି ଆମେ ଶୁଣିବା, ସଂକ୍ଷେପରେ ଆଜି କହିଦେଇଛେ, ଆଗାମୀକାଲି ଆମେ ନ କହିପାରେ, ସମୟ ମିଳିବ ନାହିଁ, ଏତେ ସବୁ ବସ୍ତୁ ବହୁତ ଜିନିଷ ରହିଛି। ଏହିଭଳି ଭାବରେ କହି ଯେତେବେଳେ କର୍ଦ୍ଦମୁନି ବିବାହ ସରିଲା ପରେ ତାଙ୍କର ଭଗବାନ ଆସିଲେ, କପିଳଦେବ ଆସିଲେ, ଭଗବାନ ସେ ସାଂଖ୍ୟ ଯୋଗ ପ୍ରବର୍ତ୍ତନ କରିଛନ୍ତି, ମାଙ୍କୁ ପଚିଶରୁ ତୃତୀୟ ସ୍କନ୍ଧ ପଚିଶରୁ ତେତିଶ ଏଇ ନଅଟି ଅଧ୍ୟାୟରେ ଏଇ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିବେ, ଆମେ ଆସନ୍ତାକାଲି କହିବା। ତେଣୁ ଇଏ ଯେଉଁ ମା ଦେବତୀଙ୍କୁ ସବୁ ଜ୍ଞାନ ଦେବେ ଭଗବାନ, ସେ କପିଳଦେବ ବର୍ତ୍ତମାନ ମଧ୍ୟ କପିଳଦେବଙ୍କ ରହିଛି, କପିଳଦେବ ରହିଛନ୍ତି, ତାଙ୍କର ଆଶ୍ରମ ରହୁଛି ଏଠି ଗଙ୍ଗା ସାଗର। କପିଳଦେବଙ୍କ କଥା ଆସିବ ନବମ ସ୍କନ୍ଧରେ, ଯେଉଁ କପିଳଦେବ ଯେଉଁ ସଗର ରାଜା ଥିଲେ ଜଣେ, କେଉଁ ଚନ୍ଦ୍ରବଂଶ ସୂର୍ଯ୍ୟବଂଶରେ ସଗର ରାଜା ଥିଲେ, ତାଙ୍କର ଯେଉଁ ରହିଛି ଯଜ୍ଞ କରୁଥିଲା ବେଳେ ତାଙ୍କ ଯଜ୍ଞ ଅଶକୁ ଚୋରି କରି ନେଇଯିବେ ଇନ୍ଦ୍ର, କାରଣ ସେ ଇନ୍ଦ୍ର ପ୍ରାପ୍ତ ପଦ ପାଇଛି ବୋଲି ଚୋରି କରି ନେଇଯାଇଥିବେ, ତାଙ୍କର ଦଶ ହଜାର ପୁତ୍ର ଥିବେ, ସେମାନେ ଯାଇକି ପହଞ୍ଚିକିରି ଦେଖିବେ ଏହିସବୁ, ସେଇଥିପାଇଁ ସେ ସାଗର ସୃଷ୍ଟି ହୋଇଛି, ଦଶ ହଜାର ପୁତ୍ର ସେ ପ୍ରବେଶ କରୁଥିଲେ, ସାଗର ସୃଷ୍ଟି ହୋଇଗଲା। ସେଇଠି ଯେତେବେଳେ କପିଳଦେବଙ୍କ ଆଶ୍ରମରେ ପହଞ୍ଚିଗଲେ, କପିଳଦେବଙ୍କୁ ଦେଖିଲେ, ସେମାନେ ଭାବିଲେ ଇଏ ଆମର ଆଶ୍ରମ, ସେ ଇନ୍ଦ୍ର ନେଇକି କପିଳଦେବଙ୍କ ଆଶ୍ରମ ରଖିଦେଇଥିଲେ ସେଗୁଡ଼ାକୁ। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି, ଯେତେବେଳେ ସେମାନେ ଟିକେ ହୋ ହାଲା ହେଲେ, ସେଇଭଳି ଭାବରେ କପିଳଦେବ ଯେତେବେଳେ ଚକୁ ଖୋଲିଦେଲେ, ସେମାନେ ସବୁ ଜଳି ପାଉଁଶ ହୋଇଗଲେ। ତେଣୁ ସାଗରଙ୍କର ପୁତ୍ର ତାଙ୍କ ପରମ୍ପରାରେ ଭଗୀରଥ ଗଙ୍ଗାଦେବୀଙ୍କୁ ଆଣିଲେ, ଗଙ୍ଗାଦେବୀ ଆସିବାରୁ ଏ ଷାଠିଏ ହଜାର ଯେଉଁ ଶହୀଦ ମୃତ୍ୟୁବରଣ କରିଥିଲେ ସବୁ ସ୍ୱର୍ଗପ୍ରାପ୍ତି ହେଲେ, ଏସବୁ କଥା ନବମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏମାନେ ସବୁ ରହିଛନ୍ତି, ତାଙ୍କ କଥା କାହିଁକି ଆସିଲା, ଏ କପିଳଦେବ ଏ ଭଗବାନ ଏସବୁ ଜ୍ଞାନ ଦେବେ, ସାଂଖ୍ୟ ଯୋଗ ପ୍ରଦାନ କରିବେ, ସାଂଖ୍ୟ ଯୋଗ। ଆମର ଯେଉଁ ରହିଛି ଆମର ଭାରତବର୍ଷରେ ଷଡ଼ଦର୍ଶନ ରହିଛି, ଷଡ଼ଦର୍ଶନ ଗୋଟିଏ ଦର୍ଶନ ହେଉଛି ସାଂଖ୍ୟ ଦର୍ଶନ, ସେ ସାଂଖ୍ୟ ଦର୍ଶନରେ ଯିଏ ଦାର୍ଶନିକ ସେ କପିଳ, ସିଏ ହେଉଛନ୍ତି ନାସ୍ତିକ କପିଳ, ନାସ୍ତିକ କପିଳ ସିଏ, କିନ୍ତୁ ଇଏ କପିଳ ହେଉଛନ୍ତି ସ୍ୱୟଂ ଭଗବାନ, ଇଏ ଭଗବାନ ଭକ୍ତି ଯୋଗ ପ୍ରଦାନ କରିଛନ୍ତି। ଆମ ଭଗବତ ଗୀତାରେ ଆମର ସାଂଖ୍ୟ ଯୋଗ ଭଗବାନ ମଧ୍ୟ କହିଛନ୍ତି, ସାଂଖ୍ୟ ଯୋଗ ଭଗବତ ଗୀତାରେ ଏତେ ସାଂଖ୍ୟ ଏତେ କ'ଣ ଏତେ ଏତେ ସାଂଖ୍ୟ ବୁଦ୍ଧି ଯୋଗେ ତୃଣାଂଶୁ, ଏତେ 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 ଅବିତ୍ୟ ସାଂଖ୍ୟ ବୁଦ୍ଧି ଯୋଗେ ତୃଣାଂଶୁ, ସାଂଖ୍ୟ ଯୋଗ ଏବଂ ଭକ୍ତି ଯୋଗ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି ଏତେ ସାଂଖ୍ୟେ ବୁଦ୍ଧି ଯୋଗେ ତୁମାଂଶୁଣୁ। ତେଣୁ ଏ ସଂଖ୍ୟା ମାଧ୍ୟମରେ ଆମେ ଜାଣିବା ଭଗବାନଙ୍କୁ, ସଂଖ୍ୟା ମାଧ୍ୟମରେ ସାଂଖ୍ୟ ଯୋଗ। ତେଣୁ ଏଇଭଳି ଭାବରେ କପିଳଦେବଙ୍କ କଥା ଆମେ ଆସନ୍ତାକାଲି କହିବା। ଏଇଭଳି ଭାବରେ 25-33 ଏ 3-9 ଅଧ୍ୟାୟରେ କପିଳଦେବ ଦେବଙ୍କୁ ସବୁ ଜ୍ଞାନ ଦେବେ। ଆମର ଯେହେତୁ କମ୍ ସମୟ ମିଳିବ ଆମେ ଆସନ୍ତା ଆଜି ଟିକେ ସେଟାକୁ ବିସ୍ତାର ଭାବେ ବର୍ଣ୍ଣନା କରୁଛୁ, ଆମ ସମୟ ମିଳିଥିଲା କିଛି, ତେଣୁ ଆମକୁ ଘଣ୍ଟାଟେ ଅଧିକା ସମୟ ମିଳିଲା। 8 ଆମ କଥା ହେବା କଥା କି ସରିବା କଥା, କିନ୍ତୁ 9 ଯାଇ 2 ଆମର ହେଇଗଲା, ଆମର ଇଏରେ ଆମେ ଏକ୍ସପେକ୍ଟ କରିନଥିଲୁ। ତେଣୁ ଏହିଭଳି ଭାବରେ ତୃତୀୟ ସ୍କନ୍ଧରେ 33 ଅଧ୍ୟାୟରେ କପିଳ ଦେବଙ୍କର ଯେତେବେଳେ ଜ୍ଞାନ ଦେବେ, ଦେବହୂତି ତାଙ୍କୁ ସ୍ତୁତି କରିବେ, ପୁତ୍ରଙ୍କୁ ପ୍ରାର୍ଥନା କରିବେ, ଭଗବାନ ପ୍ରାର୍ଥନା କ'ଣ କରିବେ, ଭଗବାନଙ୍କ ନାମର ସେ ମହାତ୍ମା କହିଛନ୍ତି। ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ ଶ୍ଳୋକଟି ଆସିବ, ଆମେ କହିପାରିବା ନାହିଁ, ଆଜି କହିଦେଉଥିବେ। ଏହିଭଳି ଭାବରେ ଭଗବାନ ନାମର ମହାତ୍ମା ରହିଛି, 2 ଶ୍ଳୋକରେ ଭଗବାନ ନାମର ମହାତ୍ମା କହିଛନ୍ତି, ବିଶେଷ କରି 1 ଶ୍ଳୋକରେ କହିଛନ୍ତି, ଅହୋଗତ ସୋପଚତୋଗରିଆ ଯଜ୍ଜୁଭାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ ତେ ପୁସ୍ତପସ୍ତେ ଜୁହୁ ଶଶ୍ରୁ ରାଜା ବ୍ରହ୍ମାଞ୍ଚ ନାମ ଗୁଣନ୍ତି ଯେତେ। ଭଗବାନ ନାମର ମହାତ୍ମା ଆମେ ଆସନ୍ତାକାଲି ବର୍ଣ୍ଣନା କରିବା, ଆମର କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତ ଗି, ଜୟ ଶ୍ରୀ ଗୋପାଳ ମହାରାଜ ଗି, ଜୟ ଶ୍ରୀ ଗୋପଦେବ ଗି, ସମ୍ବେ ଗୌର ଭକ୍ତ ଗି, ନିଧାୟ ଗୌର ବ୍ରହ୍ମାନନ୍ଦେ। ଜୟ ଶ୍ରୀ ଗୋପାଳ।